नमो भगवते वासुदेवाय। श्रीमद् भगवद गीता द्वितीय अध्याय 42 श्लोक 42-43 सम्मान श्रवण करथले 44 श्लोक रमन गतकाल किछ अंश श्रवण करथले भोगेश्वरी प्रसक्तानं तया परहूत चेतसाम व्यवसायत्मक विधि समाधि और अभिधीयते। ये समाधि अवस्था ध्यान धारणा समाधि जम नियम आसन प्राणायाम शेष अवस्था जो समाधि समाधि अर्थ जीवर जो इंद्रिय रही आमर इंद्रिय गोटे दिगरे जाते इंद्रिय मन को टाणु नौ मन इंद्रिय को टाणु बुद्धि से चेष्टा कले भी मन इंद्रियर प्रभाव बंद कर पारे। जो अव्यवसायत्मिका बुद्धि अवस्थाटा कौन गोटे टाणखी छिंद्रे जमी कहते टणा टणा उटरा ओडिया कहते ना टणा उटरा अवस्था जा गोटे असंजम असंजत मन को नहीं बचा परमार्थ जीवन रही से लोक मैंने मन विषय बेस चिंता करते कई लोक संसार कौन सी आध्यात्मिक लोक केवल मन विषय चिंता कर बाहर लोक मन विषय की चिंता करते कि ना मन एम कहीं चंचल हो कि ना से मन जहाँ कहे सी करते इच्छा है खाया नहीं चल रे होटेल खाइबा चल चल रे आज रोसे कर एटा बरा छाड़ से घर थी बेले ए भाजल मुड़ी दिरा सीटा कलु से मन पर चिंता कर मो मनटा पगल कहीं हूँ जिते स्पिरिचुआल जा कौन जो जिते आध्यात्मिक प्रगति में जो मैंने आसमें प्रथम अब्स्टाकल हूँ माइंड मन संकल्प मनर धर्म है दुटा मनर धर्म हूँ संकल्प विकल्प किसी एक्सेप्ट कर किसी रिजेक्ट कर आक्सेप्टेन्स और रिजेक्टिंग पावर टा जो मन रही ग्रहण करवा आग कर जो धर्मटा रही यहाँ कर्मी जीवन में आमको बेस किसी लस बोली जना पड़े ना केवल गोटे बहुत बड़ा हाम्परिंग होगले गोटे रिलेसनशिप गोटे संबंध स्वामी स्त्री संबंधा गोटे बाधा हो गला गोटे पिला छुआटा मरीगला गोटे बहुत बड़ा किसी नष्ट होगा ये केवल मन टे दुख हो जाए सीटा से धरी 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 किसी कष्ट पाए एक्चुअली माइंड बेस धारणा दिखती नहीं मन मोर कहीं असंजम हो मनटा मोर कहीं ध्यान रोनी परमार्थ जो मैंने आसमी जोगी हूँ ज्ञानी हूँ भक्त हूँ ये प्रायत समस्ते मन उपर चिंता करते आ मनर गोटे बड़ जिनस रहा मन है इंद्रिय मान भितर भगवान कहे ना ये इंद्रिय मान भर से हेड इंद्रिय मनस्चास बहुत शक्तिमान मन आ इंद्रिय मान भी कम नुंती इंद्रिय मान अभ्यास रही भोग भोग वृत्ति आड़ जावा बहुत जन्म रु ये ज्ञानेन्द्र विशेषकर रही कर्मेन्द्रिय मान स्वभाव है से कर्म नक बस पारे कर्मेन्द्र जोड़ा रहा हस्तपद वायु उदर उपस्थ जोड़ा रहा सी कर्म नक बस पारे भगवान गीतार से कहे ना आगे तृतीय अध्याय बोधा कहे ना ही कश्चित क्षणम जातु तिष्ठति अकर्मकृत कहीं क्षण भी कर्म नक रही पारे ज्ञान कर्मेन्द्रिय मान काम है से सब कर्म करने प्रेरणा कर पशेदेवे कहीं तुम्हें संसार भावनी केवल गोटे स्थिर होकर बस चो कहीं बस पारे कहीं बस पारे से कलिजुग आमर जो शुष्क सन्यास को रिजेक्ट कराला कलिजुगर जो सन्यास सन्यास मैंने निष्क्रिय अवस्था से किसी करते केवल ध्यान करती कर्म किसी करते रिजेक्ट कर दिगला आचार्य मैंने रिजेक्ट कर दी आम गीतार हिसाब से कलिजुगर सन्यासटा को निला आगुरी सन्यास मैंने कौन सी मठ होंगे कहीं करेंगे अर्थ भी जमी मायावादी सन्यास मैंने टा भी हाथ धरते नारी कौन ये तो सब वैष्णव सन्यास तो सब कर आरंभ कर सब जिन करेटी तो किसी ना से क्या सहित डिलिंगस कर सन्यास ना बस सन्यास अर्थ संसार कौन संबंध तक ना केवल परम ब्रह्म को ब्रह्म को सी प्राप्ति कर ब्रह्म लीन हो विचार नहीं से कौन सी संपर्क रखते कहार तर कौन संपर्क मंदिर करवा कौन जिन ना ये आम ओडिया देखिए कमी सन्यास ये हूँ अलेख ये जो अलेख युवा सब निष्क्रिय ये सन्यास गुटा आगुरी लोक मैंने पसंद कर देखो तरह खंडे वस्त्र छिड़ा वस्त्र पिंधे बस तार खाइबा घर भी नहीं सबेरा रोली से गोटे बाबाटे मठ कर पितृपुरुष जमी मत से कही बाबा ये खंडे घर घर रोक तो बहुत जगह बाड़ी तर प्रचुर जगह बाड़ी कहते बाबा ये तुम घर घर रो ना मठवाड़ी कहते गोटे मठवाड़ी देते कहीं पूर्व पूर्वज मैंने सब अलग धर्म नहीं ସେ ବାବା ଥରେ ଆସିଥିଲା, ଆଉ ସେଠି ଗୋଟେ ଛୋଟ ଛୁଆଟେ ଥାଏ। ମୁଁ ତୁ ପଚାରିଲି ତୋ ବାବା ଯେଉଁଦିନ ଆସିଛୁ ମୋତେ କହିବୁ ତ। ସେ ବାବାଙ୍କୁ ଥରେ କହିଲି, ମୁଁ ତୁମେ ଏଠି ମଠ କରୁଛ ରହୁ ନା କାହିଁକି, ତ ସବୁ ଏଇ ଛେଳି ଫେଳି ବୁଲୁଛନ୍ତି ଅପରିଷ୍କାର। କହିଲେ ବାବା ତୁମେ ଜାଣିନ, ଆମ ମଠର ଧର୍ମ ହେଲା, ଏ ଗାଁ ଲୋକ କରିଦେଇଛନ୍ତି ବା ଚିହ୍ନା ପରିଚୟ ଲୋକ କରିଦେଇଛନ୍ତି, କିନ୍ତୁ ଆମେ ଗୋଟିଏ ରାତି ରହିବୁ, ତାପରେ ଆଉ ସେଠି ରହିବୁନି। ସେକେଣ୍ଡ ରାତି ବରଂ ଆସିକି ରହିବୁ, ଥାର୍ଡ ରାତି କିନ୍ତୁ ସେକେଣ୍ଡ ରାତି ଆମେ ସେଠି ରହିପାରିବୁ। ଆରେ ତୁମେ ଯେଉଁଠି ରହୁଛ କି ନାହିଁ, ଆଟାଚମେଣ୍ଟ ଯେ ଗୋଟେ ଜାଗାଟା ପରିବର୍ତ୍ତନ କରିଦେଲେ ଆଟାଚମେଣ୍ଟଟା ବଦଳୁଛି ସେଟା ନୁହେଁ, କିନ୍ତୁ ଏଇ ଯେଉଁ ସନ୍ୟାସ ଗୁଡ଼ା ସବୁ ଅଛି, ଟଙ୍କା କ'ଣ ଏବେ ଆଜିକାଲି ସେମାନେ ଟଙ୍କାରେ ଚଢ଼ୁଛନ୍ତି, ଗାଡ଼ି ତା ଗାଡ଼ି ଚଢ଼ିବେନି। ଏଇ ଯେଉଁ ସନ୍ୟାସ ସବୁ ଥିଲା କଳିଯୁଗରେ ଏଇଟା ସବୁ ରିଜେକ୍ଟ କରାଯାଇଛି, କାହିଁକି କଳିଯୁଗର ଲୋକମାନେ ପ୍ରାୟ ସବୁ ଭୋଗଟାକୁ ଛାଡ଼ିପାରିବେନି। ଆଉ ବିଶେଷ କରି କର୍ମବାଦୀ, ଏମାନେ କର୍ମାଧିକାରୀ ଭକ୍ତି ଅଧିକାରୀ ନୁହଁ, ଧ୍ୟାନ ଧାରଣା। ତୁମେ ମୋବାଇଲ ଦେଖି, ତୁମେ ହିମାଳୟରେ ମୋବାଇଲ ଲାଗିଲାନି ଆଉ ତୁମେ ସମାଧି କ'ଣ କରିବୁ, ହିମାଳୟରେ ମୋବାଇଲ ଲାଗୁଛି ଯେଉଁ କଣଟା କେଦାରନାଥ ବଦ୍ରୀନାଥ ନା କ'ଣ ଭାବିଲେ ସେଠି ଲାଗିଲାନି, ବରଫ ଉପରେ ଲାଗିଲାନି ମୋବାଇଲ। ତୁମ ମୋବାଇଲ ଅଛି ମାନେ ତୁମ ମନ ପୁରା ସ୍ଥିର ଅଛି ବିଷୟରେ, ସଂସାରରେ ସବୁଠୁ କିଛି ବଡ଼ ଚଞ୍ଚଳ କାମ ଥାଏ, ଲୋକଟା ମନ ଚଞ୍ଚଳ ଥିଲା, ସ୍ଥିର ଥିଲା ଟିକେ, ଯାଇ ପ୍ରଦାସ ନଷ୍ଟ ହୋଇଗଲା। ତୁମ ପାଖରେ ଗୋଟେ ଯନ୍ତ୍ର ରହିଲା ଯେଉଁଥିରେ ଟିଭି, ଆଗରୁ କ'ଣ ଟିଭି ଟିଭି ଜଗତର ବାର୍ତ୍ତା ସବୁ ସେପାରେଟ ସେପାରେଟ ଜିନିଷ, ରେଡିଓ ଶୁଣିଲେ ରେଡିଓ ନ୍ୟୁଜ, ଟିଭି ଶୁଣିଲେ ଟିଭି ନ୍ୟୁଜ, ବର୍ତ୍ତମାନ ଗୋଟିଏ ଆସିଲା ଟିଭି ରେଡିଓ ସେ କ'ଣ ଫିଲ୍ମ ଅଶ୍ଳୀଳ ଜିନିଷ ଯେତେ ଜଗତର ସବୁ ଜିନିଷ ଗୋଟେ ଜାଗାରେ ଭର୍ତ୍ତି କରି ଦିଆଯାଇଛି, ଆଉ ସେଇଟା ତୁମେ ପକେଟରେ ଧରିକି ବୁଲୁଛ। ସେ ମାନେ ମଣିଷକୁ କେମିତି ବିପଦି କାମ କରୁଛି, ଇଣ୍ଡିଆନ ବିଶେଷ କରି ଇଣ୍ଡିଆନ କଲଚର ଏଇଟା। ମୁଁ ଯେତେବେଳେ ଯାଇଥିଲି କେତେ ମସିହାରେ ଯାଇଥିଲି, ରଷିଆ ଯେତେବେଳେ ଯାଇଥିଲି, ମୁଁ ଏତେ ରାଗୁଥିଲି ସେ ଲୋକଟା ଉପରେ, ସେ ଡିବେଟ୍ଟା ଥିଲା ଏଇ ଏବେ ସେ ଦେଖା ହଉଥିଲେ, ଫୋନ୍ କରିଥିଲେ ମୋତେ ଅନଲାଇନ୍ରେ, ତା ପାର୍ଟି କରୁଥିଲି, ସେ ବିବାହ ହେଇନି, ସେତେବେଳେ ଘୃଣା କରୁଥିଲି। ମୁଁ କହୁଥିଲି ଲୋକଟା ଏମିତିକା ଲୋକଟାକ, ଖାଲି ଖାଲି ଇଣ୍ଟରନେଟ, ଖାଲି ଇଣ୍ଟରନେଟ ପାଗଳ ଆସେ ଇଣ୍ଟରନେଟ ପାଇଁ। ସେତେବେଳେ ଇଣ୍ଟରନେଟ ଇଣ୍ଡିଆରେ ନେଲା, ସେତେବେଳେ 2G ନଥିଲା ବୋଲି କହିଲେ ଚଳେ, ଇଣ୍ଟରନେଟ ଏଇଟା ବ୍ରଡ଼ବ୍ୟାଣ୍ଡ ଥିଲା, ଇଏ ଟୋଟାଲ ଇଣ୍ଟରନେଟ ଆସିନଥିଲା। ମୁଁ ଯେତେବେଳେ ଯାଇଥିଲି ସେତେବେଳେ ତାକୁ ବ୍ରହ୍ମଚାରୀ ଥିଲି, ସେତେବେଳେ ତାକୁ ବହୁତ ଗାଳି ଦିଏ, ତୁ ଏଇଟା କ'ଣ ଦେଖୁଛୁ, ଏଇଟା କାହିଁ ସମୟ ନଷ୍ଟ କରୁଛୁ, କ'ଣ କରୁଛୁ, ଦେଖୁ ଦେଖୁ 10 ବର୍ଷ ଭିତରେ ଆସିକି ଇଣ୍ଡିଆରେ ଏଇଟା ଗୋଟେ ପର୍ମାନେଣ୍ଟ ଜିନିଷ ହେଇଗଲା। ମଣିଷକୁ କେତେବେଳେ ମନକୁ ସ୍ଥିର କରିବାକୁ ଦେବନି, ବର୍ତ୍ତମାନ ଯାହା ବୈଜ୍ଞାନିକମାନେ ତିଆରି କରୁଛନ୍ତି, ଆମର ବଞ୍ଚିବାର ଯେତେ ଇଜି ସାଧନ ରହିଛି, ସରଳ ସାଧନ ରହିଛି, ସେଟା ଆମକୁ କେବେ ମନକୁ ସ୍ଥିର କରିବାକୁ ଦେବନି। ମନକୁ ସ୍ଥିର କେମିତି କରିବା, ନା ପ୍ରକୃତି ସାଙ୍ଗରେ ଲୋକ ରହୁଥିଲେ, ମେକାନିଜିମ୍ଟା ଯେଉଁ ମେସିନ୍ ଜିନିଷଟା କେବେ ଗୋଟେ ମନୁଷ୍ୟକୁ ସ୍ଥିର କରିବାକୁ ଦେବନି, ଏଇଟା ମନେ ରଖ। ସେଟା କେବେ କାରଣ ତୁ ମାଇଣ୍ଡକୁ ଏଜିଟେଟ୍ କର, ତୁମେ ଗୋଟେ ମେସିନ୍ ୟୁଜ୍ କରୁଛ, ସେଟା ଖରାପ ହେଲା, ଦୌଡ଼ ଆଉ ଗୋଟେ ଲୋକ କତିକି। ଆଗରୁ ସେମିତି ଆଗରୁ ଲଙ୍ଗଳ, ମୋର ମନେ ଅଛି ଗାଁର ସବୁ ଲଙ୍ଗଳ ଚାଷ କରନ୍ତି, ସେ ବଢ଼େଇ ସେଇଠି ତାଙ୍କ ଦିନ ହେଇଯିବ, ଏଠି ଖିଲ ମାରିଦେଲୁ, ମୁଲ ଅଛି ଛୋଟଟା ଦେଖୁଛି ନା କ'ଣ ବୋଲିବୁ, ସେ ବାଉଁଶ ରଖିଥିବ ତାକୁ ଖିଲ ମାରିଦେଲା, ସେ ସିଧା କରି ଦେଖି ଧରିବ ଏମିତି। ମୁଁ ଛୋଟ ପିଲା ସବୁ ଦେଖ ନଜର ରଖିଛି, ଏ ସିଧା କରି ଧରିକି ଦେଖିଦେବ କ'ଣ ହେଇଗଲା, ନେଇଯାଅ ସିଧା କାନ୍ଦିଲା ଚାଲ। ବର୍ତ୍ତମାନ ତୁମ ଟ୍ରାକ୍ଟର ଖରାପ ହେଲା, ଦୁଡ ଗ୍ୟାରେଜକୁ ଦୌଡ଼, ସେ କହିବ ମୁଁ ବିଲ ଆଣିଯା, ହେଇ ତୋର ପାର୍ଟ ଖରାପ ହେଲା। କୌଣସି ଜିନିଷରେ କୌଣସି ମେକାନିଜିମ୍ ନାହିଁ ଯେଉଁଟାକୁ ତୁମ ମଣିଷକୁ ସରଳ ରଖିବ, ଆଉ ମନକୁ ସ୍ଥିର କରିବ। ଆଉ ବର୍ତ୍ତମାନ ଯୁଗ ଏମିତି ହେଇଗଲା, ଏଇଟା ହେଉଛି ମେସିନ୍ ବିନା ତୁମେ ବଞ୍ଚିପାରିବନି। ଆଗରୁ କ'ଣ ପ୍ରକୃତିର ସହିତ ବର୍ତ୍ତମାନ ମେସିନ୍ ହିଁ ବଞ୍ଚିବାକୁ ପଡ଼ିବ, ମେସିନ୍ ମାନେ ହିଁ ତୁମକୁ ସବୁବେଳେ ଗୋଟେ ଉଦ୍ବିଗ୍ନ ଦେବ, ମେସିନ୍ର ଯୁଗ ହେଇଗଲା ଆଉ। ଆଉ ମେସିନ୍ ଯେତେ ଇଜି ହେଇଯାଉଛି, ଯେତେ ମେସିନ୍ ବାହାରି ପଡ଼ୁଛି, ଆମକୁ ସମୟ ଟାଇମ୍ ସେଭ୍ ହେଉଛି, ଯେଉଁଥିରେ ଟାଇମ୍ ସେଭ୍ କରିବ ତାର କାରଣ କାମଟା ହେବ, ସେ ଭଜନ ଲଗେଇବା ଲୋକ ଜଗତରେ ବହୁତ କମ, ଭୋଗରେ ଲଗେଇ ଦେବ, ଲୋକଙ୍କୁ ସମୟଟା ମିଳିଗଲା ନା, ସମୟଟା କ'ଣ କରିବେ, ସେ ଭୋଗ ସାଧନ ଲାଗିବେ, ସମୟଟା ମିଳିଯାଉଛି ଆଉ। ଆଗରୁ କ'ଣ ଏଇ ଯେଉଁ ମେସିନ୍ଟା ସମୟ ଟାଇମ୍ଟାକୁ ସେଭ୍ କରିଦେଲା, ଟାଇମ୍ଟାକୁ ସେଭ୍ କରିଦେଲା, ସେ କ'ଣ କରିବ, କ'ଣ ସେ ଲୋକଟା ଟାଇମ୍ଟାକୁ, ସମୟଟାକୁ ସମସ୍ତେ ବ୍ୟବହାର କରିପାରିବେନି, ସମୟ ସମସ୍ତଙ୍କୁ ବ୍ୟବହାର କରେ, ଅର୍ଥକୁ ସମସ୍ତେ ବ୍ୟବହାର କରନ୍ତେନି, ଅର୍ଥ ସମସ୍ତଙ୍କୁ ବ୍ୟବହାର କରେ, ସମୟ ସମସ୍ତଙ୍କୁ ୟୁଜ୍ କରିଦେବ। ତୁମେ ସମୟକୁ ୟୁଜ୍ କରିନ ନା, ସମୟ ତୁମକୁ ଘୁରେଇଦେବ, ଯେଉଁ ସମୟ ଥିବ ତ ମୁଣ୍ଡ ସେ ଜିନିଷଟା ପଶିଯିବ, ଘୁରିଲ ବାସ୍। ରାତିରେ ଜଣେ ଶୋଉ ନାହିଁ, ରାତିରେ କେଉଁ ସମୟ, ତାମସିକ ସମୟ, ରାତିରେ ତୁମେ ଶୋଉନ, ଜାଣିଛ ସର୍ବଭୂତାନମ ତସ୍ୟ ଜାଗୃତି ସଂଯମୀ, ଯେସମ ଜାଗୃତି ସଂଯମୀ ସାଣିସା ପଶ୍ୟତି ମୁନେ, ଭଗବାନ ଏଟା ମୁନିମାନଙ୍କ ପାଇଁ କହିଲେ, ସବୁ ଶୋଇଗଲା ପରେ ସାଧୁ ଭୋଜନ କରିବ ସମସ୍ତେ। ତାର ତାତ୍ପର୍ଯ୍ୟ ଛାଏ ନୁହେଁ, ତା ମୋଟ ତାତ୍ପର୍ଯ୍ୟ ଏଇଟା, ତା ଆସିବ ଆଚାର୍ଯ୍ୟ ମାନେ କେତେ ସୁନ୍ଦର କଥା ଲେଖିଛନ୍ତି। ଆଉ ତୁମେ ତ ରାତିଟା ହେଲେ ତୁମ ମନ ସମୟ, ତୁମେ ତାହେଲେ ଭଗବାନ ଭୋଜନ କରିପାରିବନି, ତୁମେ ଶୋଇ ନ ଶୋଇଲ, ନ ଶୋଇଲେ କ'ଣ କରିବ, ଫିଲ୍ମ ଦେଖିବ, ନିଦ୍ରା ହିଏ ତେନକ୍ତ ବ୍ୟବାୟନ ଚବା ଦେବଚାର୍ଥ ହେଟମ ରାଜନ କୁଟୁମ୍ବ ଭରଣ ନବା ସୁଖଦେବ ପ୍ରଥମେ ଅନୁତାପ କରୁଛନ୍ତି ସମୟକୁ ନେଇକି, ଏଇଟା ସମୟକୁ ନେଇ ଅନୁତାପ କଲେ ନା। ପ୍ରଥମେ ଯେତେବେଳେ ଭାଗବତ ପ୍ରଭୁ ଭାଗବତର ପ୍ରଥମ ଏ ସଂସାର ପ୍ରଥମ ବୈରାଗ୍ୟ ବୈରାଗୀ ପୁରୁଷର ବାଣୀ ହେଲା, ଆଗେ ଜଗତର ନିନ୍ଦା କରିକି ସେ ପ୍ରବଚନ ଆରମ୍ଭ କଲେ, ବରିଆନତେ ପ୍ରଶ୍ନମ ଲୋକହିତଙ୍କରମ ନୃପମ। କେତେ ଆଗେ କେହି ସଂସାର ଏମିତି ନାହାନ୍ତି ବକ୍ତା ଯିଏ ଆଗେ ପ୍ରଶଂସା କରିକି ପ୍ରବଚନ ଆରମ୍ଭ କରନ୍ତି। କାରଣ ପରୀକ୍ଷିତ ମହାରାଜ ଏତେ ସୁନ୍ଦର ପ୍ରଶ୍ନ ପଚାରିଥିଲେ, ସୁଖଦେବ ଗୋସ୍ୱାମୀଙ୍କ ଅନ୍ତର ପୁରା ବିଗଳିତ ହେଇଗଲା। ହଁ, ଏଭଳି ପ୍ରଶ୍ନ ପଚାରିବା ଦରକାର। ବରିଆନତେ ବରିଆନତେ ପ୍ରଶ୍ନମ ଲୋକହିତଙ୍କରମ ନୃପମ, ତୁମେ ଯାହା ପଚାର ନା ଲୋକମାନଙ୍କ ପାଇଁ ବହୁତ ହିତକର, ଆଉ ଶ୍ରେଷ୍ଠ ପ୍ରଶ୍ନ। ସେଇଟା ଆରମ୍ଭ କଲେ ପ୍ରବଚନ। ପ୍ରବଚନଟା ଆରମ୍ଭ କ'ଣ ହେଲା? ଅପଶ୍ଚେତମାତ୍ମତତ୍ର ଗୃହେଶୁ ଗୃହେଶୁ ଗୃହମେ ଦିନମ ଆରମ୍ଭ। ଶ୍ରୋତବ୍ୟାଦିନି ରାଜେନ୍ଦ୍ର ନୃଣାସନ୍ତି ସହସ୍ରଶମ ଅପଶ୍ଚେତମ ଆତ୍ମତତ୍ତ୍ୱ ଗୃହେଶୁ ଗୃହମେ ଦିନମ। ପ୍ରଥମେ ଆଗେ ନିନ୍ଦା କରି ପ୍ରବଚନ ଆରମ୍ଭ କଲେ ସଂସାରକୁ। ସେ ବରେଗି ପୁରୁଷ ନା, ସଂସାର କେବେ ଭଲ ଜିନିଷ ନୁହେଁ ଆମ ପାଇଁ, ପରମାର୍ଥ ଜୀବନ ପାଇଁ ସଂସାର ଭଲ ଜିନିଷ ନୁହେଁ, ଆଉ ଆମେ ଇଚ୍ଛା କଲେ ବି ଛାଡ଼ିପାରିବାନି। ସେଥିପାଇଁ ଆମକୁ ଆଟାଚମେଣ୍ଟ ବଢ଼େଇବାନି, ରହିବାକୁ ପଡ଼ିବ। ଯେତେ ଦିନ କର୍ମଫଳ ଅଛି ସର ରହିବାକୁ ପଡ଼ିବ, ସଂସାର ରହିବାକୁ ପଡ଼ିବ, କିନ୍ତୁ ଆସକ୍ତି ପ୍ରଭୁଙ୍କ ଚରଣରେ ରହୁ ନହେଲେ ପୁଣି ଗୋଟେ ଶରଣ ମିଳିବ। ସଂସାରଟା ଯେ ଆମେ କେତେ ଭଲ ବ୍ୟବସ୍ଥା କରିଦେଲେ, ଆମ ସ୍ୱାମୀ ଭଲ ହେଇଗଲେ, ଆମ ସ୍ତ୍ରୀ ଭଲ ହେଇଗଲେ, ଆମର ଘର ଭଲ ହେଇଗଲେ, ଆମ ଚାକିରି ଭଲ ହେଇଗଲେ, ଆମ ଜୀବନ ସମସ୍ୟା ସମାଧାନ ହେଇଯିବ ନାହିଁ? କାଲି ଯେଉଁ କଥା ପଡ଼ିଥିଲା ନା, ଶୁଣି ଶୁଣିକି ଆମେ ଖରାପ ହେଇଯାଉଛେ, ଆଉ ଶୁଣି ଶୁଣିକି ଆମେ ଭଲ ହେଇଯିବା। ଆଜି ମଣିଷ ଯଦି ଖରାପ ହେଉଛି ଖାଲି ଶୁଣି ଶୁଣିକି, ଏ ଫାଲତୁ କଥା ଶୁଣିଲା 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 ମୋବାଇଲରେ ଟିଭିରେ ଲୋକଙ୍କ କତିରେ ଶୁଣି ଶୁଣି ଆଜି ଖରାପ ହେଇଗଲା, ତା ଚିତ୍ତବୃତ୍ତି ସେ ଖରାପ ଜିନିଷ ରହିଗଲା, ଭୋଗ 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 ଭୋଗ, ଆଉ ଶୁଣି ଶୁଣି ଜଣେ ଭଗବାନ ପ୍ରତି ଆସକ୍ତି ହେଇଯିବ। ସେଥିପାଇଁ ପରୀକ୍ଷିତ ମହାରାଜ ଆଗେ ଶ୍ରବଣରୁ ଆରମ୍ଭ କଲେ, ସୁଖଦେବ ଆଗେ ନିନ୍ଦା କରିକି ଆରମ୍ଭ କଲେ। ଶ୍ରୋତ ବ୍ୟାଧିରୁ ରାଜେନ୍ଦ୍ର ନୃଣାସନ୍ତି ସହସ୍ରଶମ, ଶୁଣିବା ପାଇଁ ହଜାର ସହସ୍ରଶମ ଲକ୍ଷ ଲକ୍ଷ କଥା ଅଛି ଶୁଣିବା ପାଇଁ। ଅପଶ୍ୟତମ ଆତ୍ମତତ୍ତ୍ୱ ଗୃହ ଆତ୍ମତତ୍ତ୍ୱ ଗୃହେ ସୁ ଗୃହ ମେ ଦିନମ ଗୃହ ମେ ଦିନମ ଆତ୍ମତତ୍ତ୍ୱ ଅପଶ୍ୟତ। ଗୃହମେଧୀ ମାନେ ଯେଉଁମାନେ ଗୃହ ମେଧୀ, ଗୃହରେ ରହିକି କେବଳ ହିଂସା ବୃତ୍ତିରେ ଜୀବନଯାପନ କରନ୍ତି, ଇନ୍ଦ୍ରତୃପ୍ତି କରନ୍ତି, ଇନ୍ଦ୍ରତୃପ୍ତିର ଗୋଟେ ଜିନିଷ ହେଲା ହିଂସା। ଭୋଗ ମାନେ ତୁମେ ହିଂସା କରିବ, କାହାକୁ ହିଂସା କରିକି ତୁମେ ଭୋଗ କରିବ, ଭୋଗରେ ତ ଏମିତି ତୁମେ କେମିତି ଜଣେ କେମିତି କହିବନି ମୁଁ କାହାକୁ, ସେବାରେ ହିଂସା ନାହିଁ, ଭୋଗ କଲା ମାନେ ହିଂସା କାହା ପ୍ରତି ହବ? ହବ ହିଁ ହବ। ଅବଶ୍ୟ ତମ ଆତ୍ମତତ୍ତ୍ୱ ଗୃହେଶୁ ଗୃହ ମେ ଦିନମ ଆତ୍ମତତ୍ତ୍ୱକୁ ସେ ଜାଣିପାରେନି କିଏ ନା, ଏ ଗୃହମେଧୀ ଯେଉଁମାନେ, ସେମାନେ କ'ଣ କରନ୍ତି ନା, ସତ ବ୍ୟାଧିରୁ ରାଜେନ୍ଦ୍ର ନୃଣାସନ୍ତି ସହସ୍ରଶମ, ହେ ରାଜେନ୍ଦ୍ର ଲକ୍ଷ ଲକ୍ଷ କଥା ସେମାନେ ଶୁଣନ୍ତି। ଜଗତର ସବୁଠୁ ବେଷ୍ଟ ଜିନିଷ ହେଲା ଅନ୍ୟ ବିଷୟରେ ଶୁଣିବନି, ଅନ୍ୟ ବିଷୟରେ କହିବନି, ଏଇଟାକୁ ଯେତେ ଯିଏ ମିନିମାଇଜ୍ କରିପାରିଲା ତାର କନସିୟସନେସ୍ଟା ସେତେ ଭଲ ରହିବ। କାରଣ ଯେତେ ତୁମେ ଭଲ ମନ୍ଦ ଜଗତ ବିଷୟରେ ଶୁଣିବ ତାର ସେତିକି ତୁମର ଚିତ୍ତବୃତ୍ତିରେ ସେତେ ଇଫେକ୍ଟ ରହୁଛି ନା, ଏଇଟା ଗୋଟେ ରେକର୍ଡିଂ ଭଳିଆ ରହିକି ରହୁଛି, ଆଉ ସେଇଟା ରିଫ୍ଲେକ୍ଟ ଆମକୁ ଯେଉଁଦିନ ହେଲେ କରିବ। ଯେତେ ସେମାନେ ମୌନ ବ୍ରତ କରୁଥିଲେ ଲୋକମାନେ, ମୌନ ବ୍ରତ କରୁଥିଲେ ନା, ମୁଁ କହିବୁନି କାହା ବିଷୟରେ କିଛି କହିବୁନି, ଆରେ ମୌନ ବ୍ରତ କଲେ କ'ଣ ହବ ଶୁଣିବାକୁ ପଡ଼ିବ। ମୌନ ଆମର ସବୁ ସେ ଜିନିଷ ରିଜେକ୍ଟ ପାଇଛି, ଆମର କେବଳ କୃଷ୍ଣ କଥା କୁହ, କୃଷ୍ଣ କଥା ଶୁଣ, ହରି ନାମ ଗାଅ, ହରି ନାମର ସେ ସଦା ମତେ ରହ, କ'ଣ ସେ ଭଜନ, ହରି ହରି ଗୁଣ ଗାଅ, ହରି ସଦା ମତେ ରହ, ତାପରେ ପଦରା ବହୁତ ସୁନ୍ଦର ପଦ, ନାଇଁ ହରି ନାମ ଗୀତି ଗାଅ ନୀତି ନୀତି, ଆର ଆର କିଛି ଗୀତି ଗାଅ, ଆଉ କିଛି ଗୀତ କୁହନି, ହରିନାମ ହରିନାମ ଗୀତି ଗାଅ ନୀତି ନୀତି, ହରିନାମ କଥାଟା ସବୁବେଳେ ଶୁଣ, ହରିନାମ କଥା ସବୁବେଳେ କୁହ। ବହୁତ ବିଶେଷ କରି ଯେଉଁମାନେ ପରମାର୍ଥକୁ ଆସିଗଲେ ନା, ବହୁତ 2-4 ବର୍ଷ ଭଜନ କଲେ, 5-10 ବର୍ଷ ଭଜନ, ସେମାନେ ବହୁତ ଏନଫ୍ ମ୍ୟାଚ୍ୟୁର୍ଡ ହେବା ଦରକାର, ବହୁତ ପରିପକ୍ୱ ଅବସ୍ଥାକୁ ଆସିବା ଦରକାର। କିଛି ଗୋଟେ ଟେଷ୍ଟ ମିଳିଆଛି ଜୀବନରେ, କିଛି ଅନୁଭବ ଜୀବନରେ ଆଣିବାର ଅଛି। ସଂସାରରେ ତୁମେ ଭାବନି ସଂସାର ଲୋକ ଏମିତି ଖାଲି ବଞ୍ଚିଯାଉଛନ୍ତି, ତାଙ୍କର କିଛି ଗୋଟେ ଅନୁଭବ ହେଇଛି, ଗୋଟେ ଝିଅକୁ ବାହାଘର ଦେଲେ ତାକୁ ଯେଉଁ ଭଲ ଯେଉଁଟି ମିଳିଗଲା ତାଙ୍କୁ ଗୋଟେ ସୁଖ ମିଳିଛି, ମୋ ଯେଉଁଟା ଭଲ, ତାର ନାତିରେ ମୋ ନାତିଟା ଭଲ, ମୋ ପୁଅଟା ଚାକିରି କଲା, ସେ କିଛି ସୁଖରେ ବଞ୍ଚନ୍ତି ନା, ଆମ ପରମାର୍ଥରେ କେମିତି ବଞ୍ଚିବା ଆମେ? ସ୍ୱନୁଭବ ଆମକୁ ବଞ୍ଚାଇବ, ଗୁରୁକୃଷ୍ଣ ଆମକୁ କେମିତି କୃପା କରୁଛନ୍ତି, କେମିତି ସାହାଯ୍ୟ କରୁଛନ୍ତି, ଆମ ଶରଣାଗତି ହିସାବରେ ସ୍ୱନୁଭବ ଆସିବ, ନିଜର ଅନୁଭବ ଆସିବ, ସେ ଅନୁଭବକୁ ନେଇ ଆମେ ବଞ୍ଚିବା, ଭୋଗଟା ଭଲ ନାହିଁ। ଯେତେ ଅନ୍ୟ କଥା ଶୁଣିବା ଆମେ ବନ୍ଦ କରିବା, ଆଉ ଅନ୍ୟ କଥା କହିବା ବନ୍ଦ କରିବା, ଆମେ ସମୟଟା ରହିଯିବ, ଆଉ ଦ୍ୱିତୀୟ ଜିନିଷ ହେଲା ଆମ ଚିତ୍ତବୃତ୍ତିଟା ନିର୍ମଳ ରହିବ। ମନଟାକୁ ସେଥିପାଇଁ ନିର୍ମଳ ରଖିବାକୁ ପଡ଼େ। ଭଜନ ଏମିତି ହେବନି, ତୁମେ ବହୁତ ସେବା କରୁଛ, ବହୁତ କିଛି କରୁଛ, ମନଟା ନିର୍ମଳ ନାହିଁ, କୁଟ କାପଟ୍ୟ ରହିଛି, ହେବନି, ବହୁତ ସମୟ ଲାଗିବ, ଅପରାଧ, କିଏ କ'ଣ କରୁଛି, ଏଠି ଏମିତି ହେଉଛି, ସେଟା ସେମିତି ହେଉଛି, ସବୁବେଳେ ମନରେ ଯେଉଁମାନେ ପୁରଉଛନ୍ତି ସେମାନେ କେବେ ଭୋଜନ କରିପାରିବେନି। ସେ ଯେତେ ସ୍ଥିର ହେଇ ଭୋଜନ କରନ୍ତୁ, ତାଙ୍କ ଭୋଜନଟା ସିଆଡ଼ୁ ଯିବ। କାହିଁକି ଗୋଟେ ମନେ ରଖିବାକୁ ପଡ଼ିବ, ଚିତ୍ତବୃତ୍ତିରେ ଭଗବାନ ଖୁସି ରହିବେନି। ଭଗବାନ ଚିତ୍ତା ଅଧିଷ୍ଠାତ୍ରୀ ଦେବତା ବି ଅଛନ୍ତି ନା, ଭଗବାନ ଖୁସି ରୁହନ୍ତିନି, ପରମାତ୍ମା କେବେ ଖୁସି ହୁଅନି। ଜୀବଟା କାହିଁକି ପର ବିଷୟରେ ବେଶୀ ଚିନ୍ତା କରୁଛି, କାହିଁକି କାହା ବିଷୟରେ, ଖରାପଟା ଖରାପ ସେଟା ସମସ୍ତେ ଜାଣିଛନ୍ତି, ତା ବିଷୟରେ ଆମେ ଆଲୋଚନା ସମାଲୋଚନା କରି କ'ଣ ଲାଭ ହେଉଛି। ଯେଉଁମାନେ ବହୁତ ଖରାପ ଭଲ ବିଚାର କରନ୍ତି ସେମାନଙ୍କୁ ଭୋଜନ କରିବା ବହୁତ କଷ୍ଟ ହୋଇଯାଏ, ବହୁତ କଷ୍ଟ ହୋଇଯିବ, କାରଣ ଚିତ୍ତବୃତ୍ତିରେ ସବୁବେଳେ ଗୋଟେ ଦୋଷ ବୃତ୍ତି ରହିଲା, ସବୁବେଳେ ଗୋଟେ ଯାହାକୁ ଦେଖିବ ଗୋଟେ ଘୃଣା ଲାଗିବ, ସବୁ ଧୀରେ 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 ଏଭଳିଆ ଆସିବ। ଜଗତରେ ବ୍ରହ୍ମା ତିଆରି କରିଛନ୍ତି, ସେ ନୀତିକାର ଲେଖୁଛନ୍ତି, ଯେତେବେଳେ ବ୍ରହ୍ମା ତିଆରି କରିଛନ୍ତି, ସେ କ୍ଷୀରକୁ ତିଆରି କରିଛନ୍ତି, ନୀରକୁ ତିଆରି କରିଛନ୍ତି, ଦୁଇ ଜଣ ମିଶିପାରିବେ, ଦୁଇ ଜଣ ଅଲଗା ରହିପାରିବେ, ତୁମେ ତା ଭିତରେ ମୁଣ୍ଡ ପୁରି କ'ଣ ପାଇବ, କ୍ଷୀରଟା ଅଲଗା ରହିପାରିବ କି ନାହିଁ, ନୀରଟା ଅଲଗା ରହିପାରିବ ନାହିଁ, ମିଶେଇଦେଲେ ମିଶିଯିବେ। ବିଷ ବି ତିଆରି କରିଛନ୍ତି, ଅମୃତ ବି ତିଆରି କରିଛନ୍ତି, ଏ ବ୍ରହ୍ମା ଯେତେବେଳେ ସୃଷ୍ଟି ତିଆରି କରିଛନ୍ତି ଭଗବାନଙ୍କର ନିର୍ଦ୍ଦେଶରେ, ସବୁ ଅପରିଚିତ ଜିନିଷ ରଖିଛନ୍ତି, ବିଷ ଦ୍ୱାରା ବି ବିଷକୁ କାଟି ଦେଉଛନ୍ତି, ଅମୃତ ଦ୍ୱାରା ବି ଭଗବାନଙ୍କ ସୃଷ୍ଟି ଗୋଟେ ବିଚିତ୍ର ସୃଷ୍ଟି, ମନେ ପଡ଼ିଲା ତାଙ୍କ ଶ୍ଳୋକଟା, ଅମୃତ ଭୋଜନ କରିକି ମାରିଦେଲେ ରାହୁକୁ, ଭଗବାନ କ'ଣ ନ କରିପାରିବେ, ବିଷ ଭୋଜନ କରିକି ବଞ୍ଚାଇ ଦେଇପାରିବେ, ସେ ଯେ ବିଷ ଭୋଜନ କରିବ ତାକୁ ବି ବଞ୍ଚାଇ ଦେଇପାରିବେ, କେତେ 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 ବିଷ ଖାଇବା ଲୋକ ଭଗବାନ ବଞ୍ଚାଇ, ଚିନ୍ତା କରୁନା ତୁମେ, କାଳିଆ ବିଷ ଧର ଗଞ୍ଜନ ଜନ ରଞ୍ଜନ ହେ, କାଳିଆକୁ ବିଷ, କାଳିଆ ବିଷକୁ ବିଷ କବଳ ରକ୍ଷା କଲେନି, କାଳିଆକୁ ଭକ୍ତ କରିଦେଲେ ଭଗବାନ, ବିଷ ଦ୍ୱାରା ଜୀବକୁ ବଞ୍ଚାଇବେ, ବିଷ ଦ୍ୱାରା ହିଁ ମାରିଦେବେ, ଏ ଅମୃତ ଦ୍ୱାରା ମାରିଦେବେ ଭଗବାନ, ଅମୃତ ଦ୍ୱାରା କାହାକୁ ମାରିଦେଲେ, ରାହୁକୁ ମାରିଦେଲେ, ଅମୃତ ଭୋଜନ କରିକି ମଲା, ସବୁ ଭଗବାନ ସୃଷ୍ଟି କରିଛନ୍ତି, ତୁମେ ଜଗତରେ ଭଲ ମନ୍ଦ ସବୁ ସୃଷ୍ଟି କରିଛନ୍ତି, ଚନ୍ଦ୍ରମା କେତେ ସୁନ୍ଦର ତା ଦେହରେ କଳଙ୍କ ବି ରଖିଛନ୍ତି, ବ୍ରହ୍ମା କେତେ ବଡ଼ ଦେବତା, କିଛି ଗୋଟେ ପୂଜା ହେଇପାରିବେନି, ପାର୍ଶ୍ୱ ଦେବତା ହେଇକି ରହିଲେ, ବିଷ୍ଣୁ କ'ଣ ନ କରିଛନ୍ତି, ସୃଷ୍ଟିର କର୍ତ୍ତା, ସେ ବେଡ଼୍ରେ ଶୁଣାନ୍ତି, ଭୁଜଙ୍ଗ ଶୟନମ ସନ୍ତାକାରମ ଭୁଜଙ୍ଗ ଶୟନମ, ଭୁଜଙ୍ଗ କିଏ, ସର୍ପ, ସେ ନୀତିକାର ଲେଖ, ନୀତିକାର ବାଣୀ, ତା ବୈକୁଣ୍ଠ ଅଛି, ତାଙ୍କର ସବୁ ଲକ୍ଷ୍ମୀ ଅଛନ୍ତି, ସବୁ ଅଛନ୍ତି, କିନ୍ତୁ ଦେଖ ଜଗତରେ ସବୁ ଜିନିଷ ରହିଛି, ତୁମେ ମୁଣ୍ଡ ଖର୍ଚ୍ଚ କରନି ବେଶୀ, ଏଇଟା ଭଲ ଏଇଟା ଖରାପ, ନାଇଁ ନାଇଁ କିଛି ଚିନ୍ତା କରନି, ସେ ରହିବ ଜଗତରେ। ବହୁତ ଲୋକ ଦୋଷ ଗୁଣ କୀର୍ତ୍ତନ କରିକି ଜଗତରୁ ପଳାଇ ଗଲେଣି, ଆମେ ବି ସେଭଳିଆ ଅନ୍ୟର ଦୋଷ ଗୁଣ କୀର୍ତ୍ତନ କରିକି ଚାଲିଯିବା, ଆମର ଭଗବାନ ହବ, କେବଳ ସେ ଦୋଷ ଗୁଣର ପ୍ରଭାବଟା ହୃଦୟ ଭିତରେ ରଖିବା ପଳାଇବା, ଯେତେ ଅନ୍ୟ ବିଷୟରେ ଚିନ୍ତା କରି ଆମେ ବନ୍ଦ କରିଦେବା, କେବଳ ଗୁରୁ କୃଷ୍ଣ ତାଙ୍କର ଶିକ୍ଷା ଭଗବାନଙ୍କ ନିଜର ଭଜନ, ଆମକୁ ଆମର ଅପରାଧରୁ ବଞ୍ଚିଯିବା, ଆମ ଚେତନାଟା ଭଲ ରହିବ। ଭୋଗ ବୁଦ୍ଧିଟା କୌଣସି ହିସାବରେ ଏଇ ଭୋଗ କଥାରେ ଆସିଥିଲା ନା, କେଉଁ କଥାରେ ଟିକେ ପଳେଇ ଆଇଲି, ଇନ୍ଦ୍ରିୟ ଏଣିକି ଆସିଥିଲେ କେଉଁ କଥାରୁ କଥା ବୋଲୁଛି, ମନ ଇନ୍ଦ୍ରିୟ ଚିତ୍ତବୃତ୍ତି, ଏ ଯେଉଁ ଜୀବଟା ଯେଉଁ ଅସୁବିଧାରେ ପଡ଼ିଛି ତା ମନଟା କାହିଁ ସ୍ଥିର ରହୁନି, ଅବ୍ୟବସାୟତ୍ମକ ଅବସ୍ଥା କାହିଁକି ରହୁଛି, ମନଟା ହେଉଛି ଏଇ କଥା କହୁଥିଲେ ନା, ଯୋଗୀ ସମସ୍ତଙ୍କର ସାଧନାର ମନଟା ହେଲା ଗୋଟେ, ମନଟା ସବୁ ଜ୍ଞାନୀ ଯୋଗୀ ଆଉ ଭକ୍ତ, ଏମାନେ ମନ ଏମାନଙ୍କର ନା, କର୍ମୀଙ୍କର ମନ ପରେ କିଛି ସେଥିରେ ଷ୍ଟଡି କରନ୍ତିନି, ଖାଲି ଏଥିପାଇଁ ମନଟା ଆଜି ଭଲ ନାହିଁ ଏତିକି, ଆମର କ'ଣ ଆମର ସାଧନ ହେଲା ମନଟା ଆମର କେମିତି ସ୍ଥିର ହବ, ଆଉ ମନକୁ ଅସ୍ଥିର କରିବାର ସବୁଠୁ ବଡ଼ ସାଧନ ହେଲା ଏଇଟା, ଯେତେ ଆମେ ଭୋଗ ଆଡ଼କୁ ଯିବା ଆଉ ଯେତେ ଅନ୍ୟ ବିଷୟରେ ଚିନ୍ତା କରିବା ମନ ସେତିକି ସେତିକି ସିଏ ହଲଚଲ ହବ। ଯେମିତି ଗୋଟେ ଜଳଟା, ଗୋଟେ ଉଦାହରଣ ଦିଆଯାଏ, ଜଳଟାକୁ ତୁମେ ସ୍ଥିର ରଖିଦେବ, ସ୍ଥିର ରଖିଦେଲେ କ'ଣ ହବ, ଗ୍ଲାସରେ ଜଳଟାକୁ ସ୍ଥିର ରଖିଦେବ, ତୁମେ ତୁମ ମୁହଁଟାକୁ ଦେଖିପାରିବ, ସେଥିପାଇଁ ହଲୁଥିବ ତା ଦେହରେ ଦୁଇଟା ଜିନିଷ ହଉଥିବ, ତାର ଅପରିଷ୍କାର ଯେଉଁ ମଇଳା ଗୁଡ଼ା ରହିଛି ସବୁ ଘୁରୁଥିବ, ଆଉ ତା ଦେହରେ ରିଫ୍ଲେକ୍ସନଟା ପ୍ରତିଫଳନଟା କେବେ ସ୍ପଷ୍ଟ ଆସିବନି। ସେଭଳି ଆମେ ଆମର ଯେତେ ମାନେ ମନ ଗୁଡ଼ିକ ଏଭଳିଆ ସବୁ ଅବସ୍ଥା ରହୁଥିବ, ମନର କେବଳ ଗୋଟିଏ ଜିନିଷ ନାହିଁ, ସୁଖ ଦୁଃଖରେ ଚିନ୍ତା ମନ ଘାରିଯାଏ, ଭବିଷ୍ୟତରେ ଚିନ୍ତା ମନ ଘାରିଯାଏ, ସ୍ୱରର ଚିନ୍ତା ମନକୁ ଲାଗିଯିବ, କ'ଣ କରାଯିବ, ସେଥିପାଇଁ ଆଉ ସବୁଠୁ ବଡ଼ ବାଧକ ରହିଲା ଆମ ମନର, ଯେଉଁ ମନକୁ ନେଇକି ଆମେ କୃଷ୍ଣଙ୍କୁ ଡାକିବା, ସେ ହେଉଛି ଭୋଗ, ଭୋଗ ଐଶ୍ୱରୀୟ ପ୍ରସକତା ନାମ ଦୟା ପ୍ରଭୂତ ଚିତ୍ତ ସାମ ବ୍ୟବସାୟ, ଏ ସମାଧି କଥାରେ କହୁଛି, ବ୍ୟବସାୟତ୍ମିକା ବୁଦ୍ଧି ସମାଧୁନ ବିଧିୟତେ, ସମାଧି ଅବସ୍ଥାକୁ ଯାଇପାରିବନି, କାହିଁକି ସମାଧି ଅବସ୍ଥାକୁ ଗଲେ ମନ ଇନ୍ଦ୍ରିୟ ବୁଦ୍ଧି ଚିତ୍ତ ଏମାନେ ସବୁ ଗୋଟେ ଲାଇନ୍ରେ ରହିବେ, ସମାଧି ସମାଧିର ପ୍ରଚୁର କ'ଣ କୁହନ୍ତି ତାଙ୍କର ଯେଉଁ ବସିବାର ଯେଉଁ ଶୈଳୀଟା, ତୁ ଦେଖୁନା କେମିତି ସେମାନେ ବସନ୍ତି, ପୁରା ଭଗବାନ ଭଗବାନ କହିବ ନା ଏଠାରେ ନାସାଗ୍ରାକୁ କରିକି ଏମିତି ବସିବ, ସମାଧି ଯେଉଁ ଅବସ୍ଥା ଜାଣି ବସିବାଟା ସମାଧି ଅବସ୍ଥା ନୁହେଁ। ସମାଧି ଅବସ୍ଥାରେ ଯେମିତି ନା କିଞ୍ଚିତ ନା କିଞ୍ଚିତ ପରମ ଧ୍ରୁବ ମହାରାଜଙ୍କ କଥାରେ କୁହାଯାଉଛି, ଷଷ୍ଠ ମାସରେ ଧ୍ରୁବ ମହାରାଜ ପହଞ୍ଚିଗଲେ, ଉତ୍ଥାନ ପାଦଙ୍କର ପୁତ୍ର, ମୁଁ ହେଉଛି ଧ୍ରୁବ, ମୁଁ ଗୃହ ତ୍ୟାଗ କରିଛି, ମୁଁ ମଧୁବନରେ ଅଛି, ତାକୁ ବି ଭୁଲିଯାଇଛି। ଏଟା ସମାଧି ଅବସ୍ଥା। ସମାଧି ଅବସ୍ଥାରେ କେବଳ ଭଗବାନଙ୍କ ସହିତ ଏକୀଭୂତ ହେଇଯାଆନ୍ତି, ଦେହଟା ଅଛି ଏଟାକୁ ଜଣାପଡ଼େନି। ସେଥିପାଇଁ କ'ଣ ଲେଖିଲେ, ଦେହ ସ୍ମୃତି ନାହିଁ ଯାର ସଂସାର ବନ୍ଧନ କାହା ତାର, ଦେହ ସ୍ମୃତି ରହିଅଛି। ସମାଧି ସ୍ତରକୁ ଗଲେ ଆଉ ଦେହ ସ୍ମୃତି ରହିବନି, ଆମର ମୁଁ କିଏ, ମୁଁ କେଉଁଠି ଥିଲି, କ'ଣ ଥିଲି, ଯିଏ ଯେତେ କଥା ମନେ ରଖିପାରୁଛି ନା, ସିଏ ସେତେ କୃଷ୍ଣଠୁ ଦୂରରେ ଅଛି। ପୁରୁଣା କଥା ହଉଛି ଯେତେ ମନେ ରଖିପାରୁଛନ୍ତି, ବହୁତ ଲୋକ ଅଛନ୍ତି ସେମାନେ ସବୁ କଥା ମନେ ରଖିଛନ୍ତି, ଏଠି କ'ଣ ହେଇଥିଲା, ସେଠି କ'ଣ ହେଇଥିଲା, ସେଠି ଏହା ହେଇଥିଲା, ସେଠି, ଆରେ ତୁମେ କୃଷ୍ଣ କେମିତି ଡାକୁଛ, ଭକ୍ତ ଗୁଡ଼ା ମନେ ରଖିବା ଦରକାର ନାହିଁ। ଏତେ ସବୁ ଜିନିଷ ପୁରୁଣା ହିଷ୍ଟ୍ରି ସବୁ ଏଠି ଥିଲା, ସେଠି ସେଇଆ ଥିଲା, ଆଉ ଗାଁ କଲେ ସେ ବୁଢ଼ୀମାନେ ଯେମିତି କୁହନ୍ତିନି, ମୋତେ ଏଦିନ ଏହା କହିଥିଲୁ, ସେ ବର୍ଷରେ ଏହା କହିଥିଲ, ସବୁ ମନେ ରଖିଥିଲେ, ହେଲେ ତୁମର ଏଗୁଡ଼ା ସବୁ ମନେ ରଖିଥିବ, ଭଗବାନ କ'ଣ ମନେ ରଖିଛ ଯେତେ, କାରଣ ଜଗତ ରହୁଛି ମାତ୍ର ଦିନ କିଛି ଏଲିମେଣ୍ଟସ ଆସିବ, କିଛି ନେଗେଟିଭ ଜିନିଷ ଆମ ମନକୁ ଆସିବ, ଶୀଘ୍ର ସେ ପାସ୍ କରିବାର ଅଛି ଆମକୁ। ସୁଖ ଦୁଃଖଟା ଆଜି ଗୋଟେ ଦିନ ସରିଯାଉନି, ଡିସଏଗ୍ରିମେଣ୍ଟଟା ଗୋଟେ ଦିନ ସରିଯାଉନି, ଏଇଟା ଆସିବ ଜୀବନ ସାରା, ଆଉ ଯେତେ ଶୀଘ୍ର ଭୁଲିବାର ଅଛି, ନ ଭୁଲିଲେ ଆମେ କିଛି କରିପାରିବାନି। କିନ୍ତୁ ମନ ତ ଗୋଟେ ବହୁତ ବଡ଼ ଜିନିଷ, ଆଉ ମନକୁ ସବୁଠୁ ବଡ଼ ଇଏ, ମନରେ ତ କେତେ ପ୍ରକାର ସାଧନ କରୁଛୁ, ବର୍ତ୍ତମାନ ଗୋଟେ ଭୋଗ କଥା ଆସୁଛି, ଭୋଗ ଈଶ୍ୱରୀୟ ପ୍ରସକ୍ତାନ, ମନରେ ଭୋଗ ଲାଗିଲା ସମାଧି ଅବସ୍ଥାକୁ ଯାଇପାରିବନି। ଭୋଗ ଆଉ ଐଶ୍ୱର୍ଯ୍ୟ, ଭଲ ଖାଇବା, ଭଲ ପିନ୍ଧିବା, ଭଲ, ମୋର ଏଇଟା ଚଏସ୍, ଗୋଟେ ଚଏସ୍ର ଶବ୍ଦ ଗୋଟେ ରହିଛି, ଚଏସ୍, ଆମର ଚଏସ୍ କିଛି ନା, ଆମର ଚଏସ୍ ହେଉଛି କୃଷ୍ଣ। ରାଧାରାଣୀଙ୍କର ଚଏସ୍ କିଛି ନଥିଲା, ରାଧାରାଣୀଙ୍କର ଚଏସ୍ କେବଳ ଗୋଟେ ଯେଉଁ ଡ୍ରେସ୍ ପିନ୍ଧନ୍ତି ସେଇଟା କୃଷ୍ଣଙ୍କ ଚଏସ୍, ଆଉ ତାଙ୍କର କିଛି ଚଏସ୍ ନାହିଁ, ତାଙ୍କର ଆଉ କିଛି ଚଏସ୍ ନାହିଁ ଜୀବନ, ତାଙ୍କର ଚଏସ୍ ହେଲା କେବଳ କୃଷ୍ଣ। ରାଧାରାଣୀ ଯେଉଁ କୃଷ୍ଣ, କୃଷ୍ଣଙ୍କର ଚଏସ୍ ହେଲା ରାଧାରାଣୀ, ରାଧାରାଣୀ ସେ କହୁନାହାନ୍ତି, ତୋ ଲାଗି ମୋର ବରଜବାସ, ତୋ ଲାଗି ସିନା ବରଜବାସ, ତୁହ ବିନା ମୋର କାହା ରାସ, ତୁହ ଲାଗି ମୋର ବରଜବାସ। ଭଗବାନ କହୁଛି, ମୁଁ କାହିଁ ବ୍ରଜଭୂମି କାହିଁକି ଆସିଛି, ମୁଁ ତୁମ ପାଇଁ ଆସିଛି ନା, ଆଉ ତୁମ ବିନା ରାସ କ'ଣ ହେଇପାରିବ, ହେଇପାରିବନି। ତେଣୁ କୃଷ୍ଣଙ୍କର କେବଳ ଗୋଟିଏ ଚଏସ୍ ରାଧାରାଣୀ, ରାଧାରାଣୀଙ୍କର କେବଳ ଗୋଟିଏ ଚଏସ୍, ଆଉ କିଛି ନାହିଁ ତାଙ୍କର। ସେ ଯେଉଁ ବସ୍ତ୍ର ପିନ୍ଧନ୍ତି ସେଇଟା କୃଷ୍ଣଙ୍କର ବର୍ଣ୍ଣ, ସେଇଟା ରାଧାରାଣୀ ସେ ବସ୍ତ୍ର ପିନ୍ଧିଲେ କୃଷ୍ଣ ଭଲ ପାଆନ୍ତି। ଆମର ଚଏସ୍ ଜୀବନରେ କିଛି ନାହିଁ, ଯେଭଳିଆ ବସ୍ତ୍ର ଗୋଟେ ପିନ୍ଧିବା ପିନ୍ଧି ପକାଇବାର ଅଛି, ମୋତେ ଏଇଟା ଭଲ ଲାଗୁନି, କିଛି ଭଲ ଲାଗିବାର ଜିନିଷ ନା, ଭଲ ଲାଗିବାର ଜିନିଷ କିଛି ନାହିଁ, କେବଳ ଶରୀର ପାଇଁ ଯେଉଁଟା ଖରାପ ସେଇଟାକୁ ଆମେ ଖାଇବାନି, ଏଇଟା ଶରୀର ପାଇଁ ଆମର ଖରାପ, ହିତକର ନୁହେଁ, ଏଇଟା ମୋର ମୁଁ ଏଇଟା ଖାଇଲେ ମୋ ଦେହଟା ଖରାପ ହବ, ଭୋଜନ ବାଧା ହବ ନା, ପିନ୍ଧିବା ରହିବା ଯେମିତି ଯେମିତି ମିଳୁଛି, କାରଣ ବ୍ୟବସ୍ଥା ରହିଲେ ମନ ସେଟ୍ ରହିବ, ଆମର ଗୋଟେ ଆରେଞ୍ଜମେଣ୍ଟ ହେଇଗଲା, ଆମର ଗୋଟେ ଚଏସ୍ ରହିଲା, ବଟ୍ ସେଇ ଜିନିଷ ନ ମିଳିଲେ ମନୁଷ୍ୟ ଦୁଃଖୀ ହେଇଯିବ। ଆମର ମନଟାକୁ ଆମେ ଗୋଟେ ଜିନିଷ କୃଷ୍ଣ ପାଖରେ ରଖିବାର ଅଛି, ଚଏସ୍ ଗୋଟେ କ'ଣ ଅଛି, ପ୍ରଭାତ ସମଗ୍ର ବିଶ୍ୱରେ ଭ୍ରମଣ କରୁଥିଲେ, ଫାଷ୍ଟ ଫ୍ଲାଇଟ୍ରେ ବୁଲୁଥିଲେ, ଇଣ୍ଟରନ୍ୟାସନାଲ ଯାଉଛନ୍ତି ସେ ସାଧୁ, ଆମେରିକାରେ ସେ ଏସି ରୁମ୍ ରହୁଥିଲେ, କିନ୍ତୁ ଭୁବନେଶ୍ୱର ଆସିକି ସେ ମଡ ହଟେଲ୍ ରହିଲେ, ସେ କହିଲେ ନା ନା ମୁଁ ଯିବିନି, ମାନେ ଆମ କୃଷ୍ଣ ପ୍ଲେସ୍ ଦେଇଛନ୍ତି, ଆମର ଡିସାଇପଲ୍ ଗୋବିନ୍ଦ ସେ ଯେଉଁଠି କୁଡ଼ିଆ କରିଛି ମୁଁ ସେଇଠି ରହିବି, ସେଇଠି ମେସେଜ୍ କଲିକତାରୁ ଆସିଲେ ଟ୍ରେନ୍ରେ, ଗୌତମ ଯେତେବେଳେ କାର୍ ନଥାଏ, ଖାଲି ଗୋଟିଏ କଥା କହିଲେ, ସେତେବେଳେ ଗୌତମ ପଇସା ନଥାଏ, ତାଟି ଘର କରିଥାନ୍ତି, ବାଥରୁମ୍ଟା ତାଟି ଲଗେଇ ଦେଇଥାନ୍ତି, ସେ କେଉଁଠି ପଇସା ଥାଏ, ଜଣେ ପ୍ରଭୁ ଥିଲେ ରବି ନାରାୟଣ ବୋଲି, ଗୁରୁଦେବ କୌଣସି ମୋର ଡାଣ ହାତ, ସେ ଚାଲିଗଲେ ଏକ୍ସିଡେଣ୍ଟରେ, ଆଉ ସେ ଭଗବାନଙ୍କ ନାଁ କହିକି, ଭଗବାନଙ୍କ ନାଁ କହିକି ଗଲେ, ଜଗନ୍ନାଥ ଦର୍ଶନ କରି ଫେରୁଥିଲେ ଚାଲିଗଲେ, ଗୁରୁଦେବ ମେଡ଼ିକାଲ ଯାଇଥିଲେ, ସେ ହିଁ ଗୁରୁଦେବ ନେଇକି ଯାଉଥିଲେ, ପ୍ରଥମେ କେହି ନଥିଲେ, ଯେଉଁ ପ୍ରିଚିଂ କରିବା, ଯେଉଁ ବହି ଭଗବ ଦର୍ଶନ ପ୍ରିଚିଂ ଚାଲି ଚାଲିବା ଯାଉଥିଲେ, ଏଠିକି ବର୍ତ୍ତମାନ ଚାଲିବା ଭୁଲିଗଲେଣି ଲୋକ, ଖାଲି ଗାଡ଼ି ମାରିବାର ଅଛି ମୋତେ, ଚାଲିବା କଥା କହିଲେ ଲୋକଙ୍କୁ, ସେ ଚାଲି ଚାଲି ଯାଉଥିଲେ, କେଉଁଠି ଗାଡ଼ି ଧରୁଥିଲେ ଏଠି ଯାଇକି, ଯେଉଁ କ'ଣ ସେଇଟା ଆମର ମାଣିବିହାରରେ, ସେଠୁ ଆସିବ ନା ଗାଡ଼ିଟା, ପୁରୁଣା ବସ୍ ଷ୍ଟାଣ୍ଡ ଥିଲା, ବସ୍ ଷ୍ଟାଣ୍ଡ ତ ଦେଖିବି ନା, ଇକୋନୋମି ମାର୍କେଟ ପାଖରେ ପୁରୁଣା ବସ୍ ଷ୍ଟାଣ୍ଡ ଥିଲା, ଆମେ ସବୁ ସେଠି ଯାଇ ବହି ଲୋଡ଼୍ କରିକି ନେଇକି ଯାଉ ଜିପ୍ରେ, ଆଉ ସେ ରବିନାରାୟଣ ଥାନ୍ତି, ଗୁରୁଦେବ ଆସିଥିଲେ, ପ୍ରପତ କେବଳ କହିଲେ ମୋର ଗୋଟେ କରେଣ୍ଟ ଦରକାର, ଯେହେତୁ ମୁଁ ଡିକ୍ଟର ଫୋନ୍ରେ ମୁଁ ଟ୍ରାନ୍ସଲେଟ୍ କରୁଛି, ମୋର ସେଇଟା ଦରକାର ଅଛି, ଆଉ ଗୁରୁଦେବ ଜେନେରାଲ ବାଥରୁମ୍ କରିଦେଇଥିଲେ, ପ୍ରପତ ଆସି କହିଲେ ନାଇଁ ନାଇଁ, ତାଙ୍କ ସାର୍ ବାଣ କହିଲେ ନାଇଁ ନାଇଁ, ଗୋଟେ କମର ଲଗାଇବାକୁ ପଡ଼ିବ, ପ୍ରପତଙ୍କର ବୟସ ହେଇଗଲା ନା, ସେ ଲାଷ୍ଟ ଇୟର୍ ପେନ୍ ହବ କମର, ସେମାନେ ବହୁତ ଜାଣନ୍ତି, ଏଥିକି ତାଙ୍କର ଜୀବନରେ ସେମାନେ ଭୌତିକବାଦ ସଭ୍ୟତାରୁ ଆସିଥିଲେ, କିନ୍ତୁ ଜଣେ ସାଧୁ କେମିତି ରେସ୍ପେକ୍ଟ ଦେବାକୁ ପଡ଼େ ସେଟା ଜାଣିଛନ୍ତି, ଏଇଟା ହେଉଛି ଜୀବନର ସବୁଠୁ ବଡ଼ ଜିନିଷ। ସେଥିପାଇଁ ସେମାନେ ଯାହା କରିଦେଇଛନ୍ତି ଏ ବିଶ୍ୱ ପାଇଁ ଗୋଟେ ବଡ଼ ଅବଦାନ ଦେଇଦେଇଯାଇଛନ୍ତି। ଯଦି ବା ସେମାନେ ନାହାନ୍ତି, ସେମାନେ ନେକ୍ସଟ ଜନ୍ମରେ ସିଧା କୃଷ୍ଣ ଲୋକକୁ ଯିବେ, କୃଷ୍ଣ ଲୋକକୁ ଯିବେ, ସେ ଡାଇରେକ୍ଟ ଭଗବାନଙ୍କ ପାଖକୁ ପଳେଇଯିବେ। ବହୁତ ବଡ଼ କାମ କରିଛନ୍ତି, ଯାହା କରିଛନ୍ତି କେବେ ବି କେହି କରିପାରିବେନି। ଜଣେ ଯାଇ ବିଦେଶରେ ଦେଖିକି ଆସିଲେ ଜାଣିପାରିବ କ'ଣ ସେମାନେ କରିଛନ୍ତି, ବିଦେଶ ସଭ୍ୟତା କ'ଣ। ଆଉ ପ୍ରଭୁପାଦଙ୍କର ସବୁ ଜିନିଷକୁ ସେମାନେ ପର୍ଟିକୁଲାରଲି ସବୁ ରଖିଛନ୍ତି। ତୁମେ ଯାହା ଦେଖ, କୌଣସି ବିଶ୍ୱରେ ଏମିତି ନାହାନ୍ତି ସାଧୁ ଯାହାକୁ ଏତିକି ସମ୍ମାନ ଦିଆକି ରଖାହେଇଛି। ସେମାନେ ଭାରତରେ ଏଇଭଳିଆ ହଜାର ସାଧୁଙ୍କୁ ସମ୍ମାନ ଦେବାକୁ ପାଞ୍ଚ ପଇସାରେ ପସନ୍ଦ କରେ ନା, କାରଣ ଭାରତୀୟ ଲୋକ ବହୁତ ଧର୍ମାନ୍ଧ। ଗୋଟେ ମାୟାବାଦୀମାନଙ୍କ ପାଇଁ ଗୋଟେ ସୁନାର ମନ୍ଦିର ତିଆରି କରିଦେଇପାରିବେ, କ'ଣ ଅଛି ସେଥିରେ? ସେମାନେ ସେମିତି ନୁହଁ, ସେମାନେ ଧର୍ମାନ୍ଧ ନୁହନ୍ତି, ସେମାନେ ପୁରା ଫିଲୋସଫିକାଲ ସବୁ ଜିନିଷ କନ୍ଭିନ୍ସ ହେଲା ପରେ ସେମାନେ କାମ କରନ୍ତି। ତାଙ୍କର ବୈଜ୍ଞାନିକ ମୁଣ୍ଡ, ଦାର୍ଶନିକ ମୁଣ୍ଡ, ଆମର ଓଡ଼ିଆ ଯେମିତି କହୁଛନ୍ତି ଛେଳି ମୁଣ୍ଡ, ଆମର ଛେଳି ମୁଣ୍ଡ ଭଳିଆ କାମ ନୁହେଁ। ଜେଲରେ ଯାଇକି ବସିବେନି ବାବା, ସେ କହିବେ ନାଇଁ ନା ନାଇଁ, ସିଏ ହେଉଛନ୍ତି ଭଗବାନ, ଏଇଭଳିଆ ମୁଣ୍ଡ ତାଙ୍କର ନୁହେଁ। ସେ ପୁରା କନ୍ଭିନ୍ସ, ପୁରା ଘାଣ୍ଟି ଦେଇଛନ୍ତି ଜୀବନରେ ଏ ସାଧୁ ପ୍ରକୃତରେ। ଆଉ ତାଙ୍କ ପାଖରେ ତ ଭଗବାନ ଥିଲେ ନା, ଜାଣିଦେଉଥିଲେ ଇଏ ଏକ ନମ୍ବର ସାଧୁ, ସତୁରି ବର୍ଷ ବୟସରେ କିଛି ଜୀବନରେ ଚାହୁଁନାହାନ୍ତି, କେବଳ କୃଷ୍ଣ ପାଇଁ ଚାହୁଁଛନ୍ତି। ସେ ବ୍ଲାଇଣ୍ଡର ବିଦେଶୀମାନଙ୍କର ଏଇଟା ଗୋଟେ ବଡ଼ ଜିନିଷ, ସେମାନେ କୌଣସି ଜିନିଷ ଅନ୍ଧାର ଗ୍ରହଣ କରିବେ। ଆଉ ସେ କନ୍ଭିନ୍ସ ହେଇଗଲେ ନା, ସବୁ ପ୍ରଭୁପାଦ ପାଇଁ ଏମିତି ଜିନିଷ କରିଦେଇଛନ୍ତି। କେଉଁଠି ଟ୍ରାଭେଲିଂ କରିଥିଲେ ତୁମେ, ଯେଉଁ ଯେଉଁ ଜାଗାକୁ ଯିବ ନା, ସେ ଜାଗାରେ ପ୍ରଭୁଙ୍କ ସ୍ମୃତି ଆଜି ବି ରଖିଦେଇଛନ୍ତି। ସେମାନେ ଏତିକି ଭଲ ପାଉଥିଲେ, ସେ ଦେଖନ୍ତି ଜାଣୁଥିଲେ ଗୋଟେ ସ୍ପିରିଟ ଆସୁଛି, ପ୍ରଭୁପାଦ ଆସିଲା ବେଳକୁ ତାଙ୍କର ଅନ୍ତର ଭିତରେ ଗୋଟେ ଭଗବତ ଶକ୍ତିଟା ଆସୁଛି, ମାନେ ଭୋଗଟାକୁ କିଏ ଛାଡ଼ିପାରନ୍ତିନି। ପୂର୍ବ ସମୟ ସବୁବେଳେ କହୁଥିଲେ ମାନେ ପିଓର ବୈଷ୍ଣବ, କାହିଁକି ନା ପୂର୍ବ ଜାଣିଛନ୍ତି ସେମାନେ କେତେ ଡିଗ୍ରେଡେଡ୍ ଥିଲେ। ପୂର୍ବତ ପାରିଲେନି ନା, ଶେଷକୁ ବାୟୁରେ କି ଗଲେ, ସେଥିରେ ସିଟ୍ରେ ରହୁଥିଲେ, ହୋଟେଲ କିଏ ଆସିଲେନି। ବାୟୁରେ ହେଉଛି ମୋଷ୍ଟ ନେଷ୍ଟେଡ୍ ପ୍ଲେସ୍, ଯେଉଁଠୁ ତାଙ୍କର ଏଇ ଯେଉଁ ଯେମିତି ଲଣ୍ଡନ ଯାଇଥିଲେ ସୋ ଷ୍ଟ୍ରିଟ୍, ଆମର ଯେଉଁ ମନ୍ଦିର ଅଛି ଯେଉଁଠି ରାଧା ଲଣ୍ଡନେଶ୍ୱର ଅଛନ୍ତି, ଯେଉଁଠି ରାଧା ଲଣ୍ଡନେଶ୍ୱର ଅଛନ୍ତି। ମୁଁ କ୍ଲାସ୍ ଦେଉଥିଲି, ମୁଁ ଦେଖିଲି ହିପିମାନେ କେମିତି ବସନ୍ତି, କେମିତି ଆସିଛି ସେମାନେ, କାରଣ ହେ ପ୍ରସାଦ ସେ କ୍ଲାସ୍ରେ ଯିଏ ବସିଥିବ ପ୍ରସାଦ ପାଇବେ, ସେ ଆସିଛନ୍ତି ହିପି। ମୁଁ ଦେଖିଲି ହିପିମାନେ କେମିତିକା, କିନ୍ତୁ କେଶ ଛାଡ଼ିକି ସେ ବସିଥିବେ ଏମିତି ପୁରା ପାଗଳ ଭଳିଆ, ଏମିତି ଅନେଇଥିବେ, ଡ୍ରଗ୍ସ ଖାଇଥିବେ। ଆଉ ସେ ପାଖରେ ପୁରା ମନ୍ଦିର ଫ୍ରଣ୍ଟ ଗୁଡ଼ାକରେ ସବୁ ପ୍ରଷ୍ଟିଚ୍ୟୁସନ୍ ସେଣ୍ଟର ଗୁଡ଼ା ସବୁ ଭର୍ତ୍ତି ହେଇଛି ପୁରା ସେଠି। ପୂର୍ବ ଶିଶୁ ସବୁ ଜାଗାକୁ ଯାଇଥିଲେ, ସେଇଠି ଲୋକମାନଙ୍କୁ ଆଣିଥିଲେ, ସେମାନଙ୍କୁ ଆଣିକି ବୈଷ୍ଣବ କରିଦେଇଥିଲେ, ଏଇଠି ହେଉ ତାଙ୍କର ସାଧୁତ୍ୱ। ତୁମେ ବୃନ୍ଦାବନରେ କାହାକୁ ଗୋଟେ ବାବାଜୀ କରିଦେଲେ, କାହାକୁ ଗୋଟେ ମାଳିଥିଲେ ଅଭିନେତ, ଦେଟ୍ ଇଜ୍ ନଟ୍ କ୍ରେଡିଟ୍, ଏଇଟା ମୋ ପାଇଁ କ୍ରେଡିଟ୍ ନୁହଁ, ତୁମେ ବଡ଼ ବୋଲି ଭାବିପାର। ହଜାର ଭାରତୀୟଙ୍କୁ ଭକ୍ତ କରିବା ଆଉ ଗୋଟିଏ ବିଦେଶୀ ଭକ୍ତ କରିବା ପାର୍ଥକ୍ୟ, କାହିଁକି ସେମାନେ ପୁରା ଭୋଗ ଭିତରେ ବୁଡ଼ିକି ରୁହନ୍ତି। ତୁମେ ଜାଣିନ ତାଙ୍କ ବ୍ୟାକ୍ଗ୍ରାଉଣ୍ଡ କ'ଣ, 8-9 ଇୟର୍ରୁ ସେମାନେ ସବୁ ଜାଣନ୍ତି ଜଗତର, ଯେମିତି ଆଜିକାଲି ଆମ ଛୁଆ ଜାଣିଲେନି। ଆଉ ଭୋଗଟା ବିନା ସେମାନେ ବଞ୍ଚିପାରନ୍ତିନି, କିନ୍ତୁ ପ୍ରଭୁପାଦ ତାଙ୍କୁ ସେସବୁ ସେଥିରୁ ଟାଣିକି ସବୁ ଆଣିଥିଲେ, ସେ ସେଇଠି ସେଣ୍ଟର କରିଥିଲେ। ଆଜି ବି ରାଧା ଲଣ୍ଡନ ଯେଉଁ ଅଛନ୍ତି ଲଣ୍ଡନ ସୋ ଷ୍ଟ୍ରିଟ୍, ସେଇଟା ମୋଷ୍ଟ ମାନେ ଡିଗ୍ରେଟେଡ୍ ଏରିଆ। ପୂର୍ବତ କହିଲେ ଆମେ ସେଇଠି କରିବାକୁ ପଡ଼ିବ, ସେଇଠି ଯାଉଥିଲେ, ସେମାନଙ୍କୁ ସେଇ ଲେବୁଲ୍ ଉଠେଇକି ଆଣିଥିଲେ। ଆଉ ସେମାନେ ଏତେ ରେସ୍ପେକ୍ଟ ପୂର୍ବତଙ୍କୁ ଦେଉଥିଲେ, କାହିଁକି ସେ ଜାଣୁଥିଲେ ଏ ଯେଉଁ କଥା କହୁଛନ୍ତି, ଏସବୁ ଆକ୍ଚୁଆଲି ଭଗବାନଙ୍କର କଥା ସବୁ କହୁଛନ୍ତି। ଗୋଟେ ମଣିଷକୁ ତୁମେ ମନର କଥା କହୁଥିଲେ, ଜଣଙ୍କ ମନକୁ ବୁଝେଇ ଦେଇପାରିବ। ଏସବୁ ମନର କଥା, ସଂସାର ଯେଉଁ ପ୍ରବଚନ ଚାଲିଛି ମନର କଥା ନା, ଆଉ ମନ ରଖି କଥା କହିବାକୁ ପଡ଼େ, ଏଇଟା ଜଗତର ଧର୍ମ। ଅନ୍ୟର ମନ ରଖି କଥା କହିପାରିଲେ ତୁମ ଜଗତରେ ତୁମେ ବହୁତ ବଡ଼ ସାଧୁ ହେଇପାରିବ, ମନ ରଖି କଥା କହିବାକୁ ପଡ଼େ। ସେ ପ୍ରବଚକମାନେ ପ୍ରାୟତଃ ମନ ରଖି କଥାବାର୍ତ୍ତା କରନ୍ତି, କ'ଣ କହିଲେ ଲୋକ ମୋତେ ଖରାପ ଭାବିବେନି ଆଉ ଭଲ ଭାବିବେ। ଏଇଟା ହେଉଛି ପବ୍ଲିକ ପ୍ରିଚିଂର ସବୁଠୁ ବଡ଼ ନେଗେଟିଭ ଜିନିଷ। ଆମେ ପବ୍ଲିକ ପ୍ରିଚର, ଆମେ ପବ୍ଲିକ ପ୍ରିଚର ପ୍ରିଚିଂ କରୁଛୁ ନା, ଆମେ ଜାଣିଛୁ 30% ତୁମକୁ ମିଳିବାକୁ ପଡ଼ିବ, ତାଙ୍କ ମନ ନେଇ କଥା କହିବାକୁ ପଡ଼ିବ, 100% ତୁମେ ପରଫେକ୍ଟ କଥା କହିପାରିବେନି, କାହିଁକି ସେମାନେ ସେ ଷ୍ଟାଣ୍ଡାର୍ଡ ଡିଷ୍ଟର୍ବ ହେଇଯିବେ। ଆଉ ଜାଣିଶୁଣି ତାଙ୍କୁ ଟିକେ କମ୍ପ୍ରମାଇଜ୍ କରି କଥା କହିଲେ ଲାଷ୍ଟକୁ କାଳେ ଟିକେ ମାଳି ନେଇକି ଭଜନ କରିବେ, କିନ୍ତୁ ପୂର୍ବତ ସେଟା ବିଲକୁଲ ଆଡପ୍ଟ କରୁନାହାନ୍ତି। ପୂର୍ବତ ବିଲକୁଲ ଚାଲିଛି ସବୁ କଥା ପୁରା ସ୍ପଷ୍ଟ ଭାବରେ, ସବୁ ନନ୍ସେନ୍ସ ଛଡ଼ା ତଳକୁ କିଛି କଥାବାର୍ତ୍ତା କରୁନାହାନ୍ତି। ପୂର୍ବତଙ୍କର ପ୍ରତି ଲେକ୍ଚର 100 ନନ୍ସେନ୍ସ ସେ କୁହନ୍ତି, ସେ କୁହନ୍ତି କୃଷ୍ଣ ହେଉଛନ୍ତି କୃଷ୍ଣ, ଆଉ କିଛି ଆଉ ସବୁ ହେଉଛି ନନ୍ସେନ୍ସ ପୁରା ଏତିକି, ଆଉ କିଛି ତଳକୁ କଥାବାର୍ତ୍ତା କରିଦିଅନ୍ତି, କେବେ କମ୍ପ୍ରମାଇଜ୍ କରୁନାହାନ୍ତି। ସେଇଟା ହେଉଛି ତାଙ୍କର ଭଗବତ ଶକ୍ତି। ଆଉ ଯେତେବେଳେ ପ୍ରଭୁପାଦ ଯୁଆଡ଼େ ଯାଆନ୍ତି, ପୁରା ଯେମିତି ମହୁମାଛି ଦୌଡ଼ନ୍ତି ଫୁଲ ପଛରେ, ସେପଟେ ତାଙ୍କ ପଛରେ ସବୁ ଦୌଡ଼ୁଥିଲେ। ଆଉ ଷ୍ଟିକ୍ ଯେଉଁ ସବୁ କେଉଁ କଥା କହୁଥିଲି, ବିଦେଶରେ ଯେଉଁଠି ପ୍ରଭୁପାଦ ଯେମିତି ବୁଲିଛନ୍ତି ତାଙ୍କ ରୁମ୍ଟା, ସେମିତି ପ୍ରଭୁପାଦ ରୁମ୍ ସବୁବେଳେ, ଯେମିତି ମାୟାପୁରରେ ଅଛି ଦେଖିବେ, ଡିସେପୁର ମାନେ ମାୟାପୁରରେ ଯାହା ଜିନିଷ ପ୍ରଭୁପାଦ ବ୍ୟବହାର କରୁ ତାକୁ ରଖାହେଇଛି, ରିଜର୍ଭ କରି ବୃନ୍ଦାବନରେ ତାଙ୍କ ରୁମ୍ ସବୁ ରଖାହେଇଛି। ବିଦେଶରୁ ଯିବ ଯେଉଁଠି ପ୍ରଭୁପାଦ ରହିଛନ୍ତି ତାଙ୍କ ରୁମ୍ ସବୁ ରଖାହେଇଛି, ଯେଉଁଟା ଥିଲା ମନ୍ଦିର, ଯେମିତି ଆମର ଗୋଟେ ନ୍ୟୁ ମାୟାପୁରରେ ପ୍ରପଦ ଗ୍ରୁପ୍ସ ହୋଇଛି, ସେଇ କୁସମ ରଖିଛନ୍ତି ସେମାନେ। କେତେ ବର୍ଷ ହେଲାଣି ପ୍ରପଦଙ୍କ ପ୍ରକଟ? ନା 76 ହଁ 77 77 ଏଇଟା କେତେ ହେଲା? ମୋର ଦେନ୍ 50 ହଁ 77 ଏଇଟା ହେଲାଣି 2022 ହେଲାଣି ନା 21 ହେଲାଣି ନା, ଏଠି 20 ବର୍ଷ, ସେଠି ସେଠି ଦେଖ 30 ବର୍ଷ ପାଖାପାଖି, ନିୟରଲି 50 ଇୟର୍ସ। 50 ଇୟର୍ସରେ କୁସନର ଯେଉଁ ଡ୍ରେସ୍ ଲାଗିଥିଲା ସେଟା ସେଇଟା ସେ ଯେଉଁ କପଡ଼ା ଲାଗିଥିଲା ସେ କପଡ଼ା ଅଛି, ସେ ଚେଞ୍ଜ କରୁନା, ଆଉ ସେଭଳି ମେଣ୍ଟେନ୍ କରି ରଖିଛନ୍ତି। ସତ କେହି କଥାବାର୍ତ୍ତା କରିବେନି ସେ ପଟାରେ, ପୂର୍ବତଙ୍କ ସେମିତି ଲକ୍ ରହିଛି, ପୂର୍ବତ ଯେଉଁଠି ବସନ୍ତି ସେମିତି ପୂର୍ବତଙ୍କ ଫଟୋ ରଖା ହେଇଛି, ଯେଉଁ ଷ୍ଟେପ୍ରେ ଯେମିତି ଚଢ଼ିଥିଲେ, ମୁଁ ସେଟା ଦେଖିଲେ ମୋତେ ଗର୍ବ ଲାଗେ। ଜଣେ ସାଧୁଙ୍କୁ ଏମିତି ରେସ୍ପେକ୍ଟ ଦେଉଛନ୍ତି, ଆଜିକାଲି ଛୁଆ ଇଏ ଗୁରୁ ଦୀକ୍ଷା ନେଇକି ଗୁରୁଙ୍କୁ ଚ୍ୟାଲେଞ୍ଜ କରିଦେ କି ତୁମେ କି କ'ଣଟା ତୁମେ ଭକ୍ତ ହେଇଛ, ଯାହା ତାଙ୍କ ତୁମେ ଦେଖିକି ଆସ। ଆଉ ପ୍ରଭୁ କିଛି ମ୍ୟାଜିକ୍ କଥା କହିନାହାନ୍ତି, କେବଳ କୃଷ୍ଣ ଚାଣ୍ଡ ହରେ କୃଷ୍ଣ ବି ହାପି, ସେତିକିରେ ସେମାନଙ୍କୁ ଏତିକି ବଦଳେଇ ଦେଇଛନ୍ତି। ଯେମିତି ପ୍ରଭୁପାଦ ମୃଦଙ୍ଗ ବଜାଉଥିଲେ, ଯେଉଁଠି ତାଙ୍କ ଯେଉଁଠି ଯେମିତି ଯାହା ଥୁଆଯାଏ ସେମିତି, ଗୁରୁ କ'ଣ ଜାଣିବାକୁ ପଡ଼ିବ? ଗୋରୁ କରନି, ଗୁରୁଙ୍କୁ ଗୋରୁ କରନି, ତୁମେ ଗୋରୁ କରନି, ତୁମେ ଗାୟଳ, ତୁମେ ସେମାନେ ଗୁରୁ କରୁଛ ଗୁରୁଙ୍କୁ। ସେମାନେ ବିଦେଶୀ ହେଲେ ବି ତାଙ୍କ ପାଖରେ ଏଇ ମହାନତା ରହିଛି। ପ୍ରଭୁପାଦ ଯେମିତି ଫୁଲମାଳ ପିନ୍ଧି, ପ୍ରଭୁପାଦ କେବେ ଲାଗି ନାଇବେନି କ'ଣ ସ୍ପେକ୍ ଏ ଚଷମାଟା କେବେ ପିନ୍ଧନ୍ତିନି, କେବଳ ପ୍ରଭୁପାଦ ଟ୍ରାନ୍ସଲେଟ୍ କରନ୍ତି ସେତେବେଳେ ସ୍ପେକ୍ ୟୁଜ୍ କରନ୍ତି, ଅଦରୱାଇଜ୍ ନାହିଁ। ଆମର ଭୁବନେଶ୍ୱର ମନ୍ଦିର ଲଗାଯାଏ, ସେ ଜଣେ ମାତାଜୀ ଆସି ବାରମ୍ବାର କମ୍ପ୍ଲେନ୍ କରେ, ଭୁବନେଶ୍ୱର ପୂଜାରେ ଥାଏ ହେଡ଼ ପୂଜାରେ, ଇଏ ଛୋଟ କଥାଟା କାହିଁକି ଏତେ ଏତେ ରିଜିଟ୍ କରୁଛି, ସେ ବାରମ୍ବାର କହେ କାହିଁକି ପୂର୍ବତନ ଚଷମା ଲଗା ହେଉଛି, ମୁଁ କହେ କାହିଁକି ଏତେ ଛୋଟ ଛୋଟ କଥା କାହିଁକି ଧରୁଛି, ଆମେ ତ ବୁଝିପାରୁନଥିଲୁ। ସେ କହିଲେ ନାହିଁ ନା ପୂର୍ବତ ଲଗାନ୍ତି, ମୁଁ ତ ଲଗେଇ ପାରିବନି, ପୂର୍ବତରେ ପସନ୍ଦ କଲେ ତ କରିପାରିବନି। ଆରେ ପୂର୍ବତ ମ୍ୟାଜିକ୍ କରୁନାହାନ୍ତି, ଆଜିକାଲି ଇଣ୍ଡିଆ ନେଇ ନନ୍ସେନ୍ସ ଲୋକମାନେ ଯେମିତି ସାଧୁ ବେଶରେ ଯାହା ସବୁ ଲୋକଙ୍କୁ ଠକଉଛନ୍ତି, ପଇସା ନେଇଯା ଏଇଟା ନେଇଯା ସେଟା, ସେମିତି କିଛି କରୁନାହାନ୍ତି। ତାଙ୍କୁ ନନ୍ସେନ୍ସ ଇଡିଏଟ୍ କହିଛନ୍ତି ଆମେରିକାନଙ୍କୁ, ଆମେରିକାନଙ୍କୁ କେହି ନନ୍ସେନ୍ସ କୁହନ୍ତିନି, କେହି ଇଡିଏଟ୍ କହିପାରିବେନି, ସ୍ୱାମୀ ସ୍ତ୍ରୀ କେବେ ନନ୍ସେନ୍ସ କହିପାରିବେନି, କିନ୍ତୁ ପୂର୍ବତ ସବୁ ରାସ୍କାଲ ପ୍ରବାଦ କହୁଥିଲେ, ୟୁ ଆର୍ ରାସ୍କାଲ। ସେ ଯିଏ କ୍ୱେଶ୍ଚନ୍ ପଚାରନ୍ତି ହ୍ୱାଇ ୟୁ ଆର୍ ଆସ୍କିଂ ଲାଇକ୍ ଏ ରାସ୍କାଲ, ୟୁ ଆର୍ ଅଲସୋ ରାସ୍କାଲ, ପ୍ରବାଦ କହିଦେଉଛନ୍ତି, ସାଇନ୍ସ ଅଛ ରାସ୍କାଲ, ୟୁ ଆର୍ ଅଲସୋ ରାସ୍କାଲ, ୟୁ ଆର୍ ସପୋର୍ଟିଂ ହିମ୍, ସାଙ୍ଗେ ସାଙ୍ଗେ ପ୍ରବାଦ କହିଦେଉଛନ୍ତି। ଆରେ ବିଦେଶୀମାନଙ୍କୁ ରାସ୍କାଲ ବୋଲି କହିବ? ମୁଁ ଯେତେବେଳେ ବିଦେଶକୁ ଯାଏ, ମୁଁ ଖାଲି ପଚାରି ଦିଏ, ସେ ଦୁଇ ତିନି ଜଣ ମୋତେ ଠକିଲେ, ମୁଁ ପଚାରେ ତୁମେ ଚାଣ୍ଡିଂ କରୁଛ କି ନାହିଁ, ୟୁ ଆର୍ କମ୍ପ୍ଲିଟିଂ ୟୁର ରାଉଣ୍ଡସ୍, ସେ ମହାରାଜ ଏଠି ପଚାରିବେନି କେବେ, ଖରାପ ଭାବିବେ ସେମାନେ, କେବେ ପଚାରିବେନି ଜପ କରୁଛ କି ନାହିଁ, ସିଏ ଯଦି କହିବେ ତୁମେ କହିବ। ପ୍ରଭୁପାଦ ତାଙ୍କୁ କହୁଥିଲେ ଇଡିଏଟ୍ ନନ୍ସେନ୍ସ, କାହିଁକି ସେମାନେ ଜାଣିପାରୁଥିଲେ ଶକ୍ତିଟା, ଭଗବତ ଶକ୍ତିଟା କ'ଣ, ଆଉ ସେମାନେ ଆଜି ଜଷ୍ଟ କରିଦେଇଯାଇଛନ୍ତି, ମାନେ ଗୋଟେ ଏ ବିଶ୍ୱକୁ 10,000 ବର୍ଷ ପର୍ଯ୍ୟନ୍ତ ଗୋଟେ ଆହାର ଦେଇଯାଇଛନ୍ତି, ରଖିଦେଇଯାଇଛନ୍ତି ସବୁ ଆହାର, ଏଇ ସ୍ପିରିଚୁଆଲ ଫିଡ଼ଅପ୍ ସବୁ ରଖିଦେଇଯାଇଛନ୍ତି, ଏତେ ପ୍ରିଜର୍ଭ କରି ସୁନ୍ଦର ଭାବରେ ଯେଉଁ ଭକ୍ତି ବେଦାନ୍ତ ଆର୍କାଇଭ୍ ରହିଛି, ବୁକ୍ସ ଲେକ୍ଚର୍ସ ଟ୍ରାନ୍ସକ୍ରିପ୍ସନ୍ସ, ଏଇଟା ବିଶ୍ୱର ଦିନେ ଏ ପାଗଳ ଲୋକମାନଙ୍କ ପାଇଁ କେବଳ ଭୋଜନ ହେବ, ପାଗଳଖାନା ବନ୍ଦ ହେଇଯିବ, କିନ୍ତୁ ପୂର୍ବତନ ଭୋଜନ ଏଗୁଡ଼ା ସବୁ ରହିବ। ଯେତେ ଜଣ ଆଜି ଯେତେ ବଡ଼ ବଡ଼ ଇଣ୍ଡିଆନ୍ ଲୋକଟା ଅଧା ପାଗଳ ହେଇସାରନ୍ତିନି ସିଟିରେ, ଯେତିକି ବମ୍ବେ ଦିଲ୍ଲୀରେ ଭକ୍ତ ସବୁ ଜଣେ ଅଧା ପାଗଳ ହେଇସାରେ, କାରଣ ଏମାନଙ୍କ ଟେକ୍ନୋଲୋଜି ସବୁ ୱେଷ୍ଟର୍ଣ୍ଣ ଟେକ୍ନୋଲୋଜି, ଏ ଚତୁର୍ଥ ପଞ୍ଚମ ସେମାନେ ଚାଟିଂ ଶିଖିଲେଣି, ଆସି ଏ ପ୍ରଭୁପାଦ ବହି ପଢ଼ିକି ସବୁ ଭକ୍ତ ହେଉଛନ୍ତି ନା। ସେଥିପାଇଁ ପ୍ରଭୁପାଦ କହୁଥିଲେ ମୋ ବୁକ୍ସ ହେଉଛି ଇମ୍ପୋର୍ଟାଣ୍ଟ ଇମ୍ପୋର୍ଟାଣ୍ଟ, 10,000 ବର୍ଷ ପର୍ଯ୍ୟନ୍ତ ଦିସ୍ ମାଇ ବୁକ୍ସ ୱିଲ୍ ବି ଲ ବୁକ୍ସ ଫର 10,000 ଇୟର୍, ଏମିତି ସେ ଆଙ୍ଗୁଠି ଦେଖି କହି ଯାଇଥିଲେ, ମୋ ବୁକ୍ଟା ଲ ବୁକ୍ସ ହେବ, ହ୍ୟୁମାନ ସୋସାଇଟିର ଲ ବୁକ୍ସ ହେବ, ଯଦି ଲୋକ ଖୋଜିବେ ମଣିଷ କ'ଣ ଶିଖିବା ଦରକାର ସେ ପ୍ରଭୁପାଦ ବହିରୁ ଶିଖିବେ। ଏବେ ଆରମ୍ଭ ହେଇନି, ଏବେ ତ ଆରମ୍ଭ ହେଉଛି ସିଟିମାନଙ୍କରେ, ଆଇ ଆଇ ଟି ଫାଇଭ୍ ପ୍ରିଚିଂ ଅଛି ସିଧା ସବୁ, କାରଣ ମଣିଷ ଜୀବନର କ'ଣ ଇତିହାସଟା ସେ ଜାଣିଥିଲେ, ଭଗବାନ ତାଙ୍କୁ ପଠେଇଛନ୍ତି ସେ ଯୋଗାଚାର୍ଯ୍ୟ, କିନ୍ତୁ ବହୁତ ସାବଧାନ ପ୍ରପଦ ଗ୍ରନ୍ଥ ପଢ଼ିବା ଦରକାର, ତାଙ୍କ ପ୍ରିନ୍ସିପଲ୍କୁ ଫଲୋ କରିବା ଦରକାର, କେଉଁଠୁ ଲାଇଟ୍ ତୁମେ ନିଅନି, ବହୁତ ହେଭି ଭାବରେ ଚିନ୍ତା କରିବାକୁ ପଡ଼ିବ। ସେ 70 ବର୍ଷ ବୟସରେ ଆମକୁ ଜୀବନ ଦେଇକି ଯାଇଛନ୍ତି, ସେ ପର୍ପୋର୍ଟ ସବୁ ଲେଖିଛନ୍ତି, ତାତ୍ପର୍ଯ୍ୟ ଲେଖିଛନ୍ତି, ଆଉ ଆଚାର୍ଯ୍ୟମାନଙ୍କ ଟିକର ବାଣୀ ମନଧର୍ମ କିଛି କରିକି ସେ କରୁନାହାନ୍ତି ଜୀବନରେ, ସେ ଭଗବାନଙ୍କ ଶୁଦ୍ଧ ଭକ୍ତ, ସେ କାହିଁକି ଆମ ଭଳିଆ ଲୋକ ହେବେ, ସାଙ୍ଗେ ସାଙ୍ଗେ ପ୍ରବାଦ ଲେଖୁଛନ୍ତି ଏଥିରେ, ସମାଧି କହିଲେ ସ୍ଥିର ମନକୁ ବୁଝାଏ, ବାସ୍ ତାଙ୍କ ବାଡ଼ି, ସମାଧି ନ ବିଧିୟତେ ଭୋଗ ଆଉ ଐଶ୍ୱର୍ଯ୍ୟ ରହିଲେ ସମାଧି ଅବସ୍ଥା କେବେ ଆସିବନି। ସମାଧି ଅବସ୍ଥା ସାଙ୍ଗେ ସାଙ୍ଗେ ବ୍ୟାଖ୍ୟା କରିଦେଲେ, ସମାଧି ଅର୍ଥ ମନ ସ୍ଥିରକୁ ବୁଝାଏ, ମନଟା ସ୍ଥିର ହେବା ଦରକାର ନା, ଆଉ ମନ କାହିଁକି ସ୍ଥିର ହେଉନି, ତାପରେ ତୁମେ ପ୍ରବଚନ ଦିଆଯିବ ନା, ବହୁତ କିଛି ହେଇଛି, ମନ କାହିଁକି ସ୍ଥିର ହେଉନି, ମନଟାକୁ ତୁମେ ରହିଲା ଗୋଟେ ଭୋଗରେ, ତୁମେ ଯେତେ ଭୋଗରେ ଲଗେଇବ ମନ ଅସ୍ଥିର ହେବ, ମନରେ ତ ୱାଣ୍ଟସ୍ କୁଆଡ଼େ କୁଆଡ଼େ ଯିବ, ଡିଜାୟାର କାମନା ଯେତେ ରହିଲା, ମୋର ଏଇଟା ହେଇପାରୁନି, ମୋର ଏଇଟା ଅସୁବିଧା ହେଉଛି, ମୋର ଏଇଟା ସ୍ପିରିଚୁଆଲ ଲାଇଫରେ ବି ଜଣେ କହିବ ମୋର କାହିଁକି ଏଇଟା ହେଉନି, ଅତୃପ୍ତି। ପରମାର୍ଥରେ ଅତୃପ୍ତିଟା ଭଲ, ମୁଁ କୃଷ୍ଣ ପାଇପାରୁନି, ମୋର ଭଜନ ହେଇପାରୁନି, ଏଇଟା ଭଲ। ଆଉ ପରମାର୍ଥରେ ଭୌତିକ ଅତୃପ୍ତି ହେଉଛି ସବୁଠୁ ଖତ, ମୋର ଏଇଟା ନାହିଁ, ମୋର ଏଇଟା ହେଇପାରିଲାନି, ମୋ ଠାକୁର ଭଜନ କଲେ ମୋର ଏଇଟା ହେଇପାରିଲାନି, ମୋର ଭକ୍ତି ହେଇପାରୁନି, କେବଳ ଏଥିପାଇଁ ଡିସାଟିସ୍ଫିକେସନ ରହିବ, କ'ଣ ଅତୃପ୍ତି ରହିବ, ଆଉ ସବୁଥିରେ ସାଟିସ୍ଫାଏ ଆଉ କ'ଣ ବି। କାରଣ ମନ ଅସ୍ଥିର ହେବାର, ଠିକ ଅଛି ମୁଁ କାଲିକି ସେ ଜିନିଷ କହିବି, ଭୋଗ ଭୋଗ କଥା, ଭକ୍ତିର ଠାକୁର କଥା ଭାବୁଥିଲି କହିବାନି, ମନ ଆଜି ମନ କଥା ପଡ଼ିଗଲା, ଏ ସମାଧି କଥା ପଡ଼ିଗଲା। ସମାଧି ଅର୍ଥ ମନ ସ୍ଥିରକୁ ଯାଏ, ମନ କାହିଁକି ଅସ୍ଥିର ହେଉଛି, ପ୍ରଥମ ଫ୍ୟାକ୍ଟ ରହିଲା ଇନ୍ଦ୍ରିୟ ମାନେ ପ୍ରଥମ ଯୋଉ ଆସିଲା ପ୍ରଥମ ଅବସ୍ଥାଟା, ଗୋଟେ ବାଳକର ଦେଖ ମନ ବି ଅସ୍ଥିର ରହୁଛି ନା ସ୍ଥିର ରହୁଛି, ଗୋଟେ ବାଳକର ଛୋଟ ପିଲାଟା ତାର ମନ ଅସ୍ଥିର ରହୁଛି କି ତାର ମନ ଅସ୍ଥିର ବଢ଼େ, ସେଠି କାମ ଲଷ୍ଟଟା ତାର ସାଧନ ନୁହେଁ, ତାର ଲଷ୍ଟ ଅସ୍ଥିର କରୁନି, କାମଟା ଅସ୍ଥିର କରୁନି, ତାର ଡିଜାୟାର ତାର ଗୋଟେ ଡିଜାୟର ଅଛି, ଗୋଟେ ବଡ଼ ଅଫିସର ବି ସାଇଣ୍ଟିଷ୍ଟ ବି ମୋର ଏଇଟା ମୋର ଦରକାର, ସେ କିଛି ଚିନ୍ତା ବି କରୁନି। କି ତା ମନ ଅସ୍ଥିରର କାରଣ ସେ ଗୋଟେ ଆତ୍ମରତି ଆତ୍ମକ୍ରୀଡ଼ା, ସେ ନିଜେ ନିଜେ ଖେଳୁଛି, ମୁଁ ଏଇଟା ଖେଳିବି ଏଇଟା କରିବି, ତା ମନ ଯେଉଁ ଅସ୍ଥିର ହେଉଛି ସେ ଷ୍ଟେଜରେ ସେଟାକୁ ଅସ୍ଥିର ବୋଲି କୁହାଯାଉନି। ଆଗରୁ ଛୁଆମାନେ ଏମିତି ନଥିଲା, ଆଜିକାଲି ଛୁଆଟା ଯେମିତି ହେଉଛନ୍ତି ସେମିତି ନଥିଲା ଆଗରୁ, ସବୁ ଆଗରୁ ମୁଁ ତ ଦେଖ ମୋର ମନ ରହିଛି, ଗୋଟେ ବାଲିରେ ଖେଳୁ ମୁଁ ଛୋଟ ବେଳେ ଖେଳୁଥିଲି, ମୋର ମନ ଅଛି, ମୋ ମନ ପଡ଼ୁଛି, ବାଲିଟାକୁ କାଠି ଗୁଡ଼ା ଲୁଚଉ, ସବୁ ବାଲିଟାକୁ ମଝିରେ ରଖା ହବ, କାଠି ଲୁଚ କାଠି ଲୁଚା ହବ, ସେ ଖୋଜି ଖୋଜି ସେ ଗୋଟେ କ'ଣ ଖେଳ ଖେଳୁ, ଆମେ ଦୁଇ ଜଣ ଦୁଇ ସାଇଡ଼ରେ ବସିବେ ସେମିତି ଖେଳାଯାଏ। ଛୋଟ ପିଲାମାନେ ଘଣ୍ଟା ଘଣ୍ଟା ଗୋଟେ ଗୋଟେ ଜିନିଷରେ ଖେଳୁଥିଲେ, ବର୍ତ୍ତମାନ ଛୋଟ ପିଲାମାନଙ୍କୁ ଦେଖ ସବୁ ଚଞ୍ଚଳ ବୃତ୍ତି ଆସିଯାଉଛି, କାହିଁକି ଚଞ୍ଚଳ ବୃତ୍ତି ଆସିଯାଉଛି, ପରିବର୍ତ୍ତନ କଳି ଯୁଗରେ ଚାଲିଛି। ଦେଖ ମୁଁ ଏଇ କଥାଟା କହୁଥିଲି, ଗୋଟେ ବାଳକର ଯେଉଁ ଚଞ୍ଚଳ ବୃତ୍ତିଟା ଥାଏ ସେଥିରେ ବାଳକ ଚଞ୍ଚଳ ବୃତ୍ତି ହେଲେ ତା ଆତ୍ମସୁଖରୁ ବଞ୍ଚିତ ହୁଏନି, ତାର ଯେଉଁ ଟେଷ୍ଟଟା ସେ ବଞ୍ଚିତ ହୁଏନି। ଛୁଆଟା ଖାଉନଥିବ, ତା ମା ଯେଉଁ ବ୍ୟବସ୍ଥା ଖୁଦ ସେ କାନ୍ଦୁଥିବ ନା ମୁଁ ଖାଇବିନି ଖାଇବିନି, କିନ୍ତୁ ମା କୋଳରୁ ଓହ୍ଲେଇଲେ ପୁଣି ଖେଳିଲା, କିନ୍ତୁ ଆମକୁ ଆମର ଯେ ଆଜି ଗୋଟେ ଦିନ ମନ ଦୁଃଖ ହେଇଗଲା, ଦେଖ ସେଇଟା କି ଆମକୁ କ'ଣ ପଦେ କହିଦେଲା, ଆମକୁ ହୋଲ୍ ଡେ ଆମର ସେ ଦୁଃଖଟା ରହୁଛି। ସେ ପିଲାଟାର ମନଟା ଚଞ୍ଚଳ ଥିଲା, କିନ୍ତୁ ତାର ଚଞ୍ଚଳତା କ'ଣ ତା ସୁଖଟାକୁ ବାଧା ଦେଉଥିଲା କି ଦେଉନି, କିନ୍ତୁ ଆମେ ଯେତେବେଳେ ବଢ଼ିଯାଉଛେ ଆମ ମନ ବି ଚଞ୍ଚଳ ରହୁଛି, କିନ୍ତୁ ଆମର ପ୍ରତି ଜିନିଷଟା ଆମକୁ ଗୋଟେ ହଟ୍ କରୁଛି, ଇଂଲିଶ ଯୋଗୁଁ ଆମକୁ ଗୋଟେ ବାଧା ଦେଉଛି। ମନ ଚଞ୍ଚଳ ଗୋଟେ କାରଣ ହେଲା, ଯେତେ ଆମର ଶରୀର ବଡ଼ି ବଡ଼ିକା ଯିବ, ଶରୀରର ବୟସ ଆସିଗଲା ମାତ୍ରେ ତାର ଗୋଟେ କାମନା ଶକ୍ତି ଆସୁଛି, ଏଇ ଯେଉଁ କାମନା ଶକ୍ତିଟା ଯେଉଁ ଆସୁଛି ଡିଜାୟର ଯାକ ଇଂଲିଶରେ କହୁଛନ୍ତି, କେବଳ ଲଷ୍ଟ କଥା ନୁହେଁ, ତାର ଡିଜାୟର ଆସୁଛି। କେଉଁଠି ଲେଖିଲେ ଦୁରାପୁରେଣ କାମେନ ମହେନ ଚ ବଲିୟସା ପ୍ରସକ୍ତ ଗୃହେଶୁ, ଲାଷ୍ଟ ରହିବ ଦୁରାପୁରେଣ, ଯୌବନ ଅବସ୍ଥାର ଗୋଟେ କାମ ହେଲା ଦୁରାପୁରେଣ କାମେନ, କେବଳ କାମ ମାନେ ଭଗବାନ ମିନ୍ସ ଯାହାର ଯାହାର ଯେଉଁ ଭୋଗ ପ୍ରତି ଇନକ୍ଲାଇଣ୍ଡ ମାନେ ଓଡ଼ିଆ ପ୍ରଯୁକ୍ତ ହେଇଗଲା, ଆସକ୍ତ ହେଇଗଲା, ସେ ସେଇ ଭୋଗଟାକୁ ଭଲ ପାଇବ, ଯେ ଟଙ୍କା କମେଇବାକୁ ଭଲ ପାଇଗଲା ସେ ତାର ପଛରେ ଲାଗିଲା, ଯେ ଭଲ ଖାଇବାକୁ ଲାଗିଗଲା ତା ପଛରେ ଲାଗିଲା, ଯେ ନାରୀ ଆସକ୍ତ ହେଇଗଲା ବା ପୁରୁଷ ଆସକ୍ତ ହେଇଗଲା ସେ ତା ପଛରେ ଲାଗିଲା, ସେ ପୂରଣ କରିପାରିବନି ୟଙ୍ଗ ଏଜ୍ଟା, ସେଥିପାଇଁ ଭାରି ଗୋଟେ ଖସଡ଼ା ପଥ ଭଳିଆ, ଏ ଯେଉଁ ୟଙ୍ଗ ଏଜ୍ଟା ସେ ଗୋଟେ ଭୋଗ ଆଡ଼କୁ ତୁମକୁ ଟାଣିବ, ଭୋଗଟା ସେତେବେଳେ ତୁମ ଜୀବନର ସାଧନ, ଦୁରାପୁରେଣ କାମେନ, ଯେତେ ତୁମେ ଚାହୁଁଥିବ ମୁଁ ଏଠାରେ ଏତେ ସାଟିସ୍ଫାଏଡ଼୍ ହେଇଯିବ ହେଇପାରିବନି। ଏଇଥିରେ କ'ଣ ଅସୁବିଧା ହେଉଛି, ଗୋଟେ ପିଲାଟା ଚଞ୍ଚଳ ଥିଲାବେଳେ ତା ମନ ତା ସୁଖଟା କିଛି ଖରାପ ନଥିଲା, କିନ୍ତୁ ଆମର କ'ଣ ପଡ଼ୁଛି ନା ପ୍ରେଜେଣ୍ଟ ସୁଖଟା ଆମର ପଳେଇ ଯାଉଛି, ସେଥିରେ ପ୍ରତ୍ୟେକ ମନୁଷ୍ୟ ଦେଖ ଦୁଃଖୀ, କାମ କରୁଛନ୍ତି ଟଙ୍କା ଅଛି ସ୍ତ୍ରୀ ଅଛି ସମସ୍ତେ ଦୁଃଖୀ, କାହିଁକି ନା ଭଗବାନ ଏମିତି କରିନଥିଲେ, ଭଗବାନ ଜାଣିଛନ୍ତି କିଛି ଚ୍ୟାଲେଞ୍ଜ ଆସିବ, ଭୋଗିଲେ କିଛି ଚ୍ୟାଲେଞ୍ଜ ଆସିବ, ଭଗବାନ ସେ ଧର୍ମଟାକୁ ଦେଇଥିଲେ, ଧର୍ମଟାକୁ ମଝିରେ ରଖିଥିଲେ। ଏ ଆଗେ କ'ଣ କହୁଛେ, ଧର୍ମ ଅର୍ଥ କାମ ମୋକ୍ଷ ଗୃହସ୍ଥର ତ୍ରିବର୍ଗ, କଶ୍ୟ ପଚାରୁଛନ୍ତି ନା କାହାକୁ, ଅଦିତିକି ପଚାରୁଛନ୍ତି, ତ୍ରିବର୍ଗ ସାଧାରଣ ତୁମର ନାହିଁ, ଅଦିତିକି ପଚାରୁଛନ୍ତି, ସମାଧି ଆଗତେ ଚିରାତ, ସମାଧିରେ ସେ ଥିଲେ କଶ୍ୟପ, ଚିରାତ ବହୁତ ଦିନ ସମାଧି ପରେ ଫେରିଲେ, ଫେରିଲା ବେଳେ ଦେଖିଲେ ତୁମ ତ୍ରିବର୍ଗ ସାଧାରଣ ଠିକ ଅଛି, ତ ଗୃହସ୍ତର ତିନିଟା ଜିନିଷ ଧର୍ମ ଅର୍ଥ କାମ, ବର୍ତ୍ତମାନ ଧର୍ମକୁ ଉଡ଼େଇ ଦିଆଗଲା, ଅର୍ଥ କାମ ଏଥିପାଇଁ ଦୁଃଖ ଭୋଗୀବାଦ ସମ୍ବେଦ ହେଲା, ଅର୍ଥଟା ଆଣ କାମ ଭୋଗ କର, ଭଲ ଘର କରିବା, ଖାଇବା ପିଇବା, ଡ୍ରେସ୍ କରିବା, ପାଠ ପଢ଼ାଇବା, ଶୋଇଲା, ପୁଣି କାମନା ବାଧା ହେଲା, ଭୋଗ ସରି ଭୋଗରେ ବାଧା ହେଲା, ଅର୍ଥ କମା। ଭଗବାନ ତ୍ରିସାଧନରେ, ଯେଉଁ ତ୍ରିବର୍ଗ ସାଧନରେ ଧର୍ମକୁ ମଝିରେ ରଖିଥିଲେ। ଧର୍ମ କ'ଣ? ଧର୍ମଯୁକ୍ତ ଅର୍ଥ, ଅର୍ଥ ରୋଜଗାର କରିକି ଧର୍ମ ପୂର୍ବକ, ଆଉ ଧର୍ମଯୁକ୍ତ ଭୋଗ, ଧର୍ମଟାକୁ ମଝିରେ ରଖା ହେଲା। ସେଥିପାଇଁ ଓଡ଼ିଆରେ କୁହନ୍ତିନି ଧର୍ମ ଅର୍ଜୁନ ଧନ, ଧନ ଅର୍ଜୁନ ଧର୍ମ କରି ଧର୍ମ ପ୍ରାପ୍ତ, ଏଇସବୁ ଭାଗବତର ଜିନିଷଟା ଅଛି। ସେଇଟା ସେ ନା ବର୍ତ୍ତମାନ ଧର୍ମ କଥା ଲୋକ ଅର୍ଥ, ଅର୍ଥଟାକୁ ପ୍ରାଧାନ୍ୟ ଦିଆହେଲା। ଏଇ ଯେଉଁ ୟଙ୍ଗ ଏଜ୍ରେ ଯେଉଁ ଜିନିଷ ରହିଗଲା, ଏଥିରେ ଏଇ ଯେଉଁ ମନ ଚଞ୍ଚଳ ହେବାର କେତେଟା କାରଣ ରହିଗଲା। ଗୋଟେ ହେଲା ଅଭ୍ୟାସ, ପ୍ରାକ୍ଟିସ୍। ଭକ୍ତିନାଟକ ସେଇଟା ଲେଖିଲେନି, ଶୈଶବ ଯେଉଁ ମାନେ ଜଡ଼ ସୁଖ ସଙ୍ଗେ ଅଭ୍ୟାସ ହୋଇଲ ମନ୍ଦ, ନିଜ କର୍ମ ଦୋଷେ ଏ ଦେହ ପାଇଲୁ ଭଜନର ପ୍ରତିବନ୍ଧ। କେତେ ବଡ଼ ବଡ଼ ଇତିହାସ! ତାପରେ ସେ ତାର ଲାଷ୍ଟ ପଦରା କ'ଣ ରହିଲା, ଦେଖୋଜ ଖୋଜ ସେଟା ଆରମ୍ଭଟା କ'ଣ? ହଁ, ବାର୍ଦ୍ଧକ୍ୟ ଏଖନ ପଞ୍ଚରୋଗେ ହତ କେମନ ଭଜିବେ ବୋଲ, କାନ୍ଦିଆ କାନ୍ଦିଆ ଭକତେ ବିନୋଦ କାନ୍ଦିଆ ପଡ଼ିଆ ଅଛେ ସୁବିହଳ। ମୁଁ ଭକ୍ତି ବିନୋଦ, ମୁଁ ସୁବିହଳ ହେଇଯା। ବିହଳ ମାନେ କ'ଣ? ମାନେ ତୋର ମନରେ ପଡ଼ୁଛି ଭଜନ କଥା, ମୋର କୁହ ଆସୁଛି। ମାନେ ଭଜନଟା ଏମିତି ଅବସ୍ଥା ନା, ଗୋଟେ କେତେ ଆମ ଟାଇମ୍ ୱେଷ୍ଟ ହେଇଯିବ, ସବୁ କିଛି ଯେ ଗୋଟେ ସୁଖ ମିଳିବନି। ସୁବିହଳ, ମତେ ବିହଳ ଲାଗୁଛି, ବିକଳ ଲାଗୁଛି। କାରଣ ବାର୍ଦ୍ଧକ୍ୟ ଏଖନ ପଞ୍ଚରୋଗେ ହତ କେମନ ଭୋଜି, ୟଙ୍ଗ ୱେଷ୍ଟରେ ସିନା ଭୋଜିଦବା, ଭୋଗ କରିଦବା, ଅଭ୍ୟାସଟା ତ ଛାଡ଼ୁନି ନା। ସେଠି ସେ କ'ଣ କହିଲେ, ଶୈଶବ ଯୌବନେ ଜଡ଼ ସୁଖ ସଙ୍ଗେ ଅଭ୍ୟାସ ହୋଇଲା ମନ୍ଦ। ମନ ଚଞ୍ଚଳର କାରଣ ହେଲା, ବାଳକ ଅବସ୍ଥାରୁ ମୋଷ୍ଟଲି ଯେଉଁ ଅଭ୍ୟାସଟା ଖରାପ ହେଇଯାଏ, ସଙ୍ଗ ସଙ୍ଗ ଦୋଷରେ, ଆଉ ସେଇଟାକୁ ରିପେଣ୍ଟ କରିବାକୁ ପଡ଼େ, ପ୍ରାର୍ଥନା କରିବାକୁ ପଡ଼େ। ଭଗବାନ ଜାଣୁଛନ୍ତି ଜୀବନ ତାର ପୂର୍ବ କର୍ମ ହିସାବରେ ତାକୁ ସେଭଳିଆ ସଙ୍ଗ ମିଳିଯିବ, ଖରାପ ସ୍ୱଭାବ ଆସିଯିବ, ସେ କ'ଣ କରିପାରିବ? ସେଠି ସେ ଲେଖିଦେଉଛନ୍ତି ପ୍ରାର୍ଥନା ତୁମେ କର, ବାର୍ଦ୍ଧକ୍ୟ ନା କ'ଣ, ଶୈଶବ ଯୌବନେ, ଶୈଶବ ଅବସ୍ଥାରେ ଯୌବନ ଅବସ୍ଥାରେ ଦୁଇଟା ଅବସ୍ଥାରେ ଜଡ଼ ସୁଖ ସଙ୍ଗେ ଅଭ୍ୟାସ ହୋଇଲ ମନ୍ଦ। କାରଣ ସେ ସମୟରେ ତ କାମନା ପାଇଁ ସବୁବେଳେ ଜୀବନଟା ଗୋଟେ ତରସ ହୁଏ, ସବୁବେଳେ ଚାହେଁ ଜଡ଼ ସୁଖ ପାଇଁ ସେ ପାଗଳା ହେଇଯିବ। କାହାକୁ ଘୃଣା କରୁନାହାନ୍ତି ଶାସ୍ତ୍ର, ଶାସ୍ତ୍ର ସମସ୍ତିଙ୍କ ଲେବୁଲରେ, ଗୋଟେ ପାପୀ ହୁଅନ୍ତୁ, ପୁଣ୍ୟ ହୁଅନ୍ତୁ, ଭକ୍ତ ହୁଅନ୍ତୁ, ଯୋଗ୍ୟ ହୁଅନ୍ତୁ, ଜ୍ଞାନ, ସମସ୍ତିଙ୍କୁ କହୁଛନ୍ତି ତୁମେ ଉପରକୁ ଚାଲ, ପଥକୁ ଆସ, କିନ୍ତୁ ନିଜକୁ ପରଫେକ୍ଟ ଭାବନି। ଆମେ କେହି ପରଫେକ୍ଟ ନୁହଁ, ଦେଇ ଯୋଗ ଆମେ ପରଫେକ୍ଟ ହେଲେ ଯୋଗ ତ ଆସିଛେ କାହିଁକି? କିନ୍ତୁ ଗୋଟେ କୁହନ୍ତି ଚୋରି ଉପରେ ହେମା ଚୋରି, ଶୁଣିଛ? ଶୁଣିଛ ଶବ୍ଦ କୋଉଠି ଶୁଣିଛ? ଖାଲି ଆଜ୍ଞା ମୁଣ୍ଡଟାକୁ ଟଙ୍ଗେଇ ଦେଉଛ ଶୁଆ ଭଳିଆ, ମୁଁ ସବୁ ଜାଣିଛି। କୋଉଠି ଏଟା ଶୁଣିଛି ତୁମେ? ମୁଁ ବୁଢ଼ୀ ମାଙ୍କ କଥା ଶୁଣିଥିଲି, ତୁମେ କୋଉଠି ଶୁଣିଛ? ଆମ ମା କତରୁ ମୁଁ ଶୁଣିଥିଲି ଏଟା, ତୁମେ ୱାର୍ଡିଙ୍ଗ ଶୁଣିବି ନଥିବ, କେବେ ତୁମ ମନରେ ବି ନଥିବ। ଚୋରି ଉପରେ ହେମା ଚୋରି, ସେ କ'ଣ କରୁଛି? ଛୁଆମାନେ ତ ମାଡ଼ ବଡ଼ ଲାଗନ୍ତି, ସେ ଗୋଟେ ବଦମା ସେଇଟା ଥିବ, ସେ ଛଡ଼େଇକି ତା କତରୁ ଖାଇଥିବ, ମା ତାକୁ ଭାଗ ଗୋଟେ ଦେଇଥିବ, ତାକୁ ସେ ଦେଇଥିବ, ଏ ନାତି ଗୁଡ଼ାକ ଏମିତି ହୁଅନ୍ତି ସବୁ ଖାଇ। ତ ଇଏ ଯାଇ ତାକୁ ମାଡ଼ ପିଟା କରିକି ତା କ୍ଷୀର ଖାଇବ, ନହେଲେ ତା ବୋତଲ କ'ଣ ଖାଇବ, ନହେଲେ ତା ଜିନିଷ ଖାଇସାରିକି ଓଲଟା କାନ୍ଦା କରିକି ତାକୁ ବାଡ଼େଇବ। ସେଠି ମା ସବୁ କୁହେ ଚୋରି ଉପରେ ହେମା ଚୋରି, ତୁ ତାକୁ ବଦମାସି କଲୁ, ଚୋରି କରିକି ଆହୁରି ହେମାଜୁରୀ ମାନେ, ତାପରେ ଇଏ ହେମାଜୁରୀ ଶବ୍ଦର ଅର୍ଥ ହଉଛି ଚୋରି କଲା ପରେ ତାକୁ ଆହୁରି ଗୋଡ଼ିଟା ତୁ। ବର୍ତ୍ତମାନ ସେଇଟା ବେଶୀ ଚାଲିଛି, ଲୋକ ଭୁଲ କରୁଛି କିନ୍ତୁ ତା ଦାମ୍ଭିକତା ସେ ଛାଡ଼ିବନି। ଆମେ ଭୁଲ କରିଛେ, ଏଇଟା ବଡ଼ ଜିନିଷ ନୁହେଁ। ଆରେ ଯୌବନ, ଶୈଶବ ଯୌବନ ଜଡ଼ ସୁଖ ସଙ୍ଗେ ଅଭ୍ୟାସ ହୋଇଲେ ମନ୍ଦ, ଆମର ପୂର୍ବକର୍ମ ହିସାବରେ କେମିତି ଆମକୁ ଭଗବାନ ଜନ୍ମ ଦେଇଦେଲେ, ସେଭଳିଆ ଆମ ପରିବାରରେ ଆମେ ଜନ୍ମ ହେଲା, ଆଉ ସେଭଳିଆ ସଙ୍ଗ ଆମକୁ ମିଳିଗଲା, କ'ଣ କରିବା? କର୍ମଦଶାନା ଘୁରେ ଘୁରି ସବୁ ଜୀବକୁ ନେଉଛି, କିନ୍ତୁ ନିଜ ନିଜ କର୍ମ ଦୋଷେ ଏ ଦେହ ହୋଇଲା ଭଜନର, ମୁଁ କାହାକୁ ଦୋଷ କାହିଁକି ଦେବି? ଏ ହେଉଛି ଭକ୍ତି। ଆମ ଭଜନର କ'ଣ? ଆମ ଭଜନ ହେଲା ଆମ ରିଲାକ୍ସ, ଆମ ଭଜନର ଭଜନ ହେଉଛି ଏଇଟା, ଭଜନର ପ୍ରାଣ ହିଁ ହେଉଛି ଅନ୍ୟକୁ ଦୋଷ ଲଦିଆ ହେଉଛି ଆମର ଭଜନ। ଭଗବାନ ତ ଦୟା କଲେନି, ଗୁରୁ ତ ଦୟା କଲେନି, ଏ ବୈଷ୍ଣବମାନେ ଏମିତିକା ଇଏ ମୋତେ ସାହାଯ୍ୟ କଲେନି, କେହି ନିଜ ଦୋଷ ଦେଖୁନି। ଯେତେବେଳେ ନିଜ ଏଇ ପଏଣ୍ଟକୁ ନ ଆସିବ, ଭକ୍ତିମ ଠାକୁରଙ୍କର ଏ ପଏଣ୍ଟକୁ ତୁମେ ନ ଆସିବ, କେବେ ତୁମେ ଭଜନ କରିପାରିବେ। ମନ ଚଞ୍ଚଳ କ'ଣ କରେ? ଜଡ଼ ସୁଖ ସମୟ ମନ ଚଞ୍ଚଳର ବିଭିନ୍ନ ଯେଉଁ କାରଣ ଅଛି, ଏଇଟା ଗୋଟେ ଷ୍ଟେପ୍, ବାଲ୍ୟ ଅବସ୍ଥାର ଅଭ୍ୟାସ ହେଇଗଲା। ଯାହାର ଯେତେ ଖରାପ ଅଭ୍ୟାସଟା ଆସିଛି, ଯୌବନ ଅବସ୍ଥାରେ ଆସିଛି, ଦେଖ ୱିଦିନ୍ 45 ଇୟର୍ ମୁଁ ଆୟୁର୍ବେଦିକ ପଢ଼ୁଥିଲି, ସବୁ ଜିନିଷ ମୁଁ ପଢ଼ିଛି। ଯେତେବେଳେ ଯେଉଁ ଗ୍ରନ୍ଥ ପାଇଁ ଆମର ଗୋଟେ ହାବିଟ୍ସ ଗୋଟେ ଜାଣିବା, ଏବେ ତ ଆଉ କିଛି ହେଇପାରୁନି, ସବୁ ଓଲଟା ହେଇଗଲା। ଏବେ କହିଲେ ଯାହା ମାଲିକ ମାଲିକ ଉପରେ ଡିପେଣ୍ଡ କରିବାକୁ ପଡ଼ୁଛି। ସେ କହିଛି ତୁମ ଜୀବନରେ ଯେତେ ପ୍ରକାର ଅଭ୍ୟାସ ଅଛି, ୱିଦିନ୍ 45 ୟୁ ହାଭ୍ ଟୁ ଚେଞ୍ଜ। 45 ବର୍ଷ ଭିତରେ ତୁମେ ସବୁ ଚେଷ୍ଟା କର ଛାଡ଼ିବା ପାଇଁ, ଖାଇବା ହଉ, ଶୋଇବା ହଉ, ଆହାର, ନିଦ୍ରା, ଭୟ, ମୈଥୁନ, ଯେତେ ବ୍ୟାଡ୍ ହ୍ୟାବିଟ୍ସ ଅଛି, ଗସିପିଙ୍ଗ, ଯାହା ସବୁ ଜାଣିଛ, ବେଷ୍ଟ ଟ୍ରାଏ କର 45। ୟା ଏଇଟା ନପାରିବ 45 ପରେ କ'ଣ ହବ, ତୁମକୁ ଟ୍ରିପଲ ତିନି ଗୁଣ ପରିଶ୍ରମ କଲେ ତମେ ପାରିବନି, ସେଥିପାଇଁ ବାନପ୍ରସ୍ଥ ଧର୍ମଟାକୁ ବେଶୀ କଡ଼ା କରାହେଇଛି। ଆମର ତ ଏଟା ଚେଷ୍ଟା ଦ୍ୱାରା ହବନି, ଆମର ପ୍ରାର୍ଥନାଟା କରିବାର ଅଛି। ଭଜନଟାକୁ ବଢ଼ାଅ, ପ୍ରାର୍ଥନାଟାକୁ ବଢ଼ାଅ, ଶରଣାଗତିଟାକୁ ବଢ଼ାଅ, ନହେଲେ ପାରିବାନି ଆମେ। ଆମ ଶରୀର ନା ଶରୀର ତାର ଧର୍ମ ପର୍ଟିକୁଲାର ଧର୍ମ ରହିଛି, ସେ କେବେ ତୁମକୁ ଆଲାଉ କରିବନି। ତୁମେ ଓଲ୍ଡେଜ୍ ହେଲେ ତୁମେ କହିବ ଏଟା କରିବି ନାହିଁ, ସେଟା କରିପାରିବନି ତୁମେ। ସେଥିପାଇଁ ସେ ଲେଖିଲେ ଶୈଶବ ଯୌବନ ଜଡ଼ ସୁଖ ସଙ୍ଗେ ଅଭ୍ୟାସ ହୋଇଲା ମନ୍ଦ, ମୋର ସବୁ ଅଭ୍ୟାସ ମନ୍ଦ ହେଇଗଲା, ଖାଇବା ପିଇବା ଭୋଜନ କରିବା, ନିଜ କର୍ମ ଦୋଷ ଦେହ ପାଇଲୁ ଭୋଜନ ଏର ପ୍ରତିବନ୍ଧ। କାହା ପାଇଁ ମୁଁ ଦୋଷ ଦେବି, ମୁଁ ମୋ କର୍ମ ଦୋଷର ମୋତେ ଶରୀର ମିଳିଛି। ବାର୍ଦ୍ଧକ୍ୟ ଖାନ ପଞ୍ଚ ରୋଗ ହତ କେମନେ ଭଜିବ ବୋଲ, ପ୍ରଭୁ ମୁଁ କେମିତି ଭୋଜନ କରିବି? ଏଇ ଭଜନ ହଉଛି ଏଇଟା, ଭଜନ ଆଉ କ'ଣ ତୁମେ କହୁଛ? ଭଜନ ହଉଛି କ'ଣ? ତୁମେ ଚଉଷଠି ମାଳ ଜପ କରିଦେଲ, ମୁଁ ଏଇଟା ମୁଁ କରିଦେବି, ସେଇଟା ସେଇଟା ଭଜନ? ତୁମର ମନର ମନର ଭଜନ, ମୁଁ ଏତେ ବଡ଼ ଭଜନ ଭଜନ ଆଣନ୍ତି, ମୁଁ ଏତେ ଭଜନ କରୁଛି, ଭଜନ ହଉଛି ଏଇଟା। ଜଣେ ନିଜର ଦୈନ୍ୟକୁ, ସେ ଦୈନ୍ୟତାକୁ ନିଜର ଅଯୋଗ୍ୟତାକୁ ଭଗବାନ ପାଖରେ ଜଣଉଛି, ପ୍ରଭୁ ମୁଁ ହଉଛି ଏଇଭଳିଆ ଅଯୋଗ୍ୟ ଲୋକ। ଭଜନର ପ୍ରାଣ ଏଇଟା ନା, ଭଜନ ହଉଛି ପ୍ରାଣ ନାହିଁ, ଗୋଟେ ମଣିଷ ବଞ୍ଚି ତାର ପ୍ରାଣ ନାହିଁ, ସେଭଳିଆ ଭଜନର ପ୍ରାଣ ହଉଛି ଏଇଟା। ଏଇ ପ୍ରଣାଦ ପିଶୁନି ଚାନ, ଏଇଟା ଭଜନର ପ୍ରାଣ ନା। ଆଉ କେତେ ତୁମେ ଭଜନ କରୁଛ ବଡ଼ ଜିନିଷ ନାହିଁ, ଭାବ କେମିତି ରହିଛି, ଭାବଟା ହଉଛି ଏଇଟା, ଏଇଟା ହଉଛି ପ୍ରାଣ, ଭଜନର ପ୍ରାଣ ଏଇଟା। ବାର୍ଦ୍ଧକ୍ୟ ଏଖନ ପଞ୍ଚ ରୋଗ ହତ, ସବୁ ଦେଖୁନ ତାଙ୍କର ସବୁ ବୟସ, ଯେତେ ବୃଦ୍ଧ ଅବସ୍ଥାକୁ କେମିତି ସେ ଲେଖିଛନ୍ତି ଠାକୁର, ଯେତେ ଲେଖିନାହାନ୍ତି ସେ ଯୋଉ ଗର୍ଭବାସ ଯେତେବେଳେ ଥିଲି ମୁଁ, ସେ ଭଜନରେ ବି ସେ ବୃଦ୍ଧ ଅବସ୍ଥା ଲେଖିଛନ୍ତି। ବାର୍ଦ୍ଧକ୍ୟ ଏଖନ ପଞ୍ଚ ରୋଗ ହତ, ପଞ୍ଚରୋଗ ମା ପାଞ୍ଚଟା ରୋଗ ହେଇଯିବ, ପାଞ୍ଚ ଜ୍ଞାନେନ୍ଦ୍ରକୁ ସବୁ ରୋଗ ହେଇଯିବ, ଚକ୍ଷୁ କର୍ଣ୍ଣ ନାସିକା ଜିହ୍ୱା ତ ଝିଅକୁ କିଛି ଭଲ ଲାଗିବନି, ବଚନ ସବୁ ଓଲଟା ମଲଟା କଥା ହବ, ଆଉ ଚକ୍ଷୁ କିଛି ଦେଖାଯିବନି, କାନକୁ କିଛି ଶୁଭିବନି, ସୁର ପଞ୍ଚ ରୋଗ ହେଇଯିବ। ଜ୍ଞାନେନ୍ଦ୍ର ମଧ୍ୟ ସବୁ ଆକ୍ସେପ୍ଟ କରନ୍ତି ନା, କ'ଣ କୁହାଯିବ ଭକ୍ତି ସେଇଟା ଧୀରେ ଧୀରେ ସବୁ ଚାଲିଯିବ। ଜ୍ଞାନେନ୍ଦ୍ର ତ ଜ୍ଞାନ ଦେବେ ନା, ସେମାନେ ଜ୍ଞାନ ଆକ୍ୱାରିଂ ନଲେଜ ଆକ୍ୱାରିଂ ସେନ୍ସେସ୍ ପ୍ରପାତ କୁହନ୍ତି, ସେମାନେ ତା ନଲେଜ କିଛି ତାଙ୍କୁ ଭଲ ଲାଗିବନି କିଛି। ବାର୍ଦ୍ଧକ୍ୟ ଏକ ନ ପଞ୍ଚ ରୋଗ ହଉ ତ କେମନ ଭଜିବ ବୋଲ, କେମିତି ପ୍ରଭୁ ମୁଁ ଆପଣ ଡାକିବି? କାନ୍ଦି ଭକତି ବିନୋଦ କାନ୍ଦିଆ କାନ୍ଦିଆ ପଡ଼ି ଅଛି ସୁବି ହଲ, ମୋତେ ପୁରା କୋହ ଲାଗୁଛି ମୋ ଜୀବନରେ, କ'ଣ କାନ୍ଦି କାନ୍ଦି ଖେଳ ମୋ ଦିନ ଯାଉଛି। ଇଏ ହେଉଛି ଭଜନ, ଭଜନ ଏସବୁ ଭଜନ ତ ହେଉଛି ପ୍ରାଣ, ସବୁବେଳେ ସେ ଜିନିଷ ସେ ଲେଖିଛନ୍ତି। ବାର୍ଦ୍ଧକ୍ୟ ଏକ ନ ଉପାୟ ବିହୀନ ତତେ ଦିନ କିଞ୍ଚନ, ବାର୍ଦ୍ଧକ୍ୟ ସବୁବେଳେ ବାର୍ଦ୍ଧକ୍ୟକୁ ଯୋଡ଼ୁଛନ୍ତି। ବାର୍ଦ୍ଧକ୍ୟ ଏକ ନ ଉପାୟ ବିହୀନ ତତେ ଦିନ କିଞ୍ଚନ, ଭକତି ବିନୋଦ ପ୍ରଭୁର ଚରଣେ କରେ ଦୁଃଖ ନିବେଦନ, ମୋ ଦୁଃଖଟା ମୋ ଜୀବନର ଦୁଃଖଟା ମୁଁ କହୁଛି, ନିବେଦନ କରୁଛି, ଏଇଟା ଭଜନ ନା। ଆଉ ମୋ ଜୀବନର ଦୁଃଖ ମୁଁ କାହାକୁ ଜଣେଇବି? ଯିଏ ପ୍ରାଣର ଈଶ୍ୱର ସେ ଜାଣିବ, ମଣିଷ କହିଲେ କ'ଣଟା ହବ? ମଣିଷ ପାଖରେ ଦୁଃଖ କହିଲେ କି, ଦୁଃଖୀ ଜୀବ ପାଖରେ ଦୁଃଖ କହି କିଏ କେତେ, ଖାଲି ମନକୁ ମନ ଗୋଟେ ଶାନ୍ତି ମିଳେ, ପ୍ରାଣର ଈଶ୍ୱରଙ୍କ ପାଖରେ କହିବାକୁ ପଡ଼େ। ଏଇ ଯେଉଁ ମନଚଞ୍ଚଳ କଥା ମୁଁ ଏଠି ପଳେଇଲେ, ମନଚଞ୍ଚଳର କେତେ କାରଣ ଦେଖ, ଯେଉଁ ଶୈଶବ ଯୌବନ ଅବସ୍ଥା ଦୁଇଟା ଅବସ୍ଥାରେ ଯଦି ଅଭ୍ୟାସ ଖରାପ ହେଇଗଲା ମନଚଞ୍ଚଳ ସେଟା ଷ୍ଟାର୍ଟ ହେଇଗଲା, ସେଇଟା କ'ଣ ହବ? ଯୌବନ ଅବସ୍ଥାରେ ଅସଂଯମ ଯଦି ହେଇଗଲେ, ସି ଇମ୍ପ୍ରେସନ ସେ ଯାହା ରହିଥିଲା, ସେ ମନ ଯେଉଁ ଚଞ୍ଚଳ ଥିଲା, ପୁଣି ଯୌବନ ଅବସ୍ଥାରେ ଅସଂଯମୀ ହେଇଗଲା, ଆଉ ଯୌନ ଯୌବନ ଅବସ୍ଥାରେ ଡିଜାୟର୍ଟା ବଢ଼ିଗଲା। କେବଳ ବଡିଲେ ଡିଜାୟର୍ଟା ନାହିଁ, ସେକ୍ସ ଲାଇଫ୍ ଯେଉଁଟା ଲଷ୍ଟ ସେଇଟା ନୁହେଁ, ସେଇଟା ତୁମର କେଉଁ ସାଇଡ଼୍ରେ କାହାର କେମିତି ଅଛି ସେଇଟା ଅପ୍ ଟୁ କୃଷ୍ଣ, କୃଷ୍ଣ ଜାଣନ୍ତି, କେଉଁମାନେ ବି ସେଥିରେ ଲାଗିକି ରୁହନ୍ତି। ଆଉ ଯେଉଁମାନେ ସେ ବତିଶ ଯାହା କୁହନ୍ତି ସଂଯମୀ ହେଇଯାନ୍ତି, ତାଙ୍କର ୱାଣ୍ଟେଡ୍ ଯାହା କୁହନ୍ତି ମେଟେରିଆଲ ଜିନିଷ ଗୁଡ଼ାକ ତାଙ୍କୁ ବହୁତ ଦରକାର, ଘର ଖଣ୍ଡ ମୋର ହେଇପାରିଲାନି, ମୋର ଆବେଶଟା ସମାନ ରହେ, ଯେମିତି ଜଣେ ଦେହ ଆସକ୍ତିର ଆବେଶଟା ଯେମିତି ତାର ରହେ, ଧରଣର ଆବେଶଟା ସମାନ, ସବୁ ସମାନ, ସ୍ତ୍ରୀ ଉପଲକ୍ଷଣ ମିତି ହିଁ ଚକ୍ରବାଦ ଲେଖିଛନ୍ତି। ଯେମିତି ଉର୍ବଶୀ ଚରିତ୍ର କୁହାଯାଉଛି, ଆମର ଯଜାତି ଚରିତ୍ର କରାଯାଉଛି, ଏଠି ନିନ୍ଦା କରେ ଜଣେ ନାରୀ କି, ଏଠି ଗୋଟେ ବିଷୟର ଆବେଶଟାକୁ ଦେଖାଯାଉଛି। ଜଣେ ଧନପ୍ରତି ଥିବା ଲୋକର ବି ଆବେଶଟା ସେଭଳିଆ, ସେ ପାଗଳ ହେଇଯାଉ, ଧନ କାହାକୁ ଦେବିନି, ମୋ ଧନ ହେଉଛି ଜୀବନର ସର୍ବସ୍ୱ, ଯେମିତି ନାରୀ ପ୍ରତି ଜଣେ ବିଷୟରେ ସବୁ, ତା ନା ତ ବିଷୟ, ଆଉ ଧନ ସ୍ତ୍ରୀ ପୁତ୍ର କନ୍ୟା ଯାହା ରହିଛି ସଂସାରରେ, କୃଷ୍ଣ ସମ୍ବନ୍ଧୀ ନାହିଁ ମାନେ, ଶୁଦ୍ଧ କୃଷ୍ଣ ସମ୍ବନ୍ଧ ନାହିଁ ମାନେ ବିଷୟ, ସେଟା ପୀଡ଼ା ଦେବ ଯିବୁ। ତେଣୁ ଚଞ୍ଚଳ ଅବସ୍ଥାଟା ଆରମ୍ଭ ହେଇଗଲା, ଆମର ଯେଉଁ ଅସଂଯମ ଅବସ୍ଥାଟା ଯୌବନ ଶୈଶବ ଯୌବନରେ ଆରମ୍ଭ ହେଇଗଲା, ସେଠୁ ଆରମ୍ଭ ହେଲା ହାବିଟ୍ସ। ଆଉ ପ୍ରବୋଧ କୁହନ୍ତି ହାବିଟ୍ସ ବିକମ୍ ୟୁର ସେକେଣ୍ଡ ନେଚର, ସେ ସବୁ କହିଦିଏ ବିଶ୍ୱରେ ଯେତେ ଲ ଯେତେ ଜିନିଷ, ହାବିଟ୍ ତୁମର ଦ୍ୱିତୀୟ ସୁପ୍ରକୃତି ହେଇଯିବ ତୁମେ। ସେଥିପାଇଁ ମା ବେଳେ ବେଳେ ସବୁ କୁହେ, ଛୁଆଟା ମୋର କେମିତି ଏମିତି ହେଇଗଲା କି, ଆଣି ମା କୁହନ୍ତି ନା, ମୁଁ ଦେଖିଛି ଜନ୍ମରେ ଏମିତି ନଥିଲା, ଏମିତି କେମିତି ହେଇଗଲା କି ଜାଣି, ଏଇଟା କାହିଁକି ଜନ୍ମ ଦଉଥିଲି କି ଜାଣି, ମାନେ ସେ କେବେ ବି ଆଶା କରୁନଥିଲା ମୋ ଛୁଆଟି ଗୋଟେ ତାର ନେଚରଟା ବଦଳିଗଲା ସଂସାର, ମାଙ୍କୁ ଗୋଟେ ଆଶ୍ଚର୍ଯ୍ୟ ଲାଗେ ଏମିତି କେମିତି ହେଇଗଲା, ସେ ହ୍ୟାବିଟ୍ ବିକମ୍ ୟୋର ସେକେଣ୍ଡ ନେଚର। ଆମର ଏଇଟା ପୂର୍ବତ କୁହନ୍ତି ସ୍ପିରିଚୁଆଲ, ତୁମେ ଏଟାକୁ ହ୍ୟାବିଟ୍ କର, ଏଇଟା ତୁମର ସେକେଣ୍ଡ ନେଚର ହେଇଯିବ, ଏଇଟା ହ୍ୟାବିଟ୍ସ ନା ଆଉ ଅଭ୍ୟାସ। ଭକ୍ତି ଯୋଗଟା ନାମ, ଅଲଗା ନାମ ହେଉଛି ଅଭ୍ୟାସ ଯୋଗ। ତୁମେ ଭାବନି କିଛି ଅଟୋମେଟିକ ହେଇଯିବ, ମନ ସଂଯମ ହଉ, ଆହାର ହଉ, ଭଜନ ହଉ, ସବୁ ଅଭ୍ୟାସ କରିବାକୁ ପଡ଼ିବ। ଅଭ୍ୟାସଟା ଏକୁଟିଆ କରିପାରିବନି, କାରଣ ଅଭ୍ୟାସ ଭାଙ୍ଗିଯାଏ, ଅଭ୍ୟାସଟା ଆଉ ଜଣେ ଅଭ୍ୟାସ କରିବା ଲୋକ ପାଖେଇବାକୁ ପଡ଼େ। ହେଲେ ମଦୁଆ ସବୁବେଳେ ମଦୁଆକୁ ଖୋଜେ, ତା ଅଭ୍ୟାସଟା କେବଳ ଭାଙ୍ଗିଯିବ କି? ସେମାନେ ସଙ୍ଗଟା ଆମର ଯେଉଁ ଭକ୍ତ ସଙ୍ଗଟା, ଏଥିପାଇଁ ସବୁବେଳେ ପ୍ରାକ୍ଟିସ୍ଟାକୁ ଯେତେବେଳେ ଟିକେ ଶିଥିଲ ହେଇଯିବ, ଭକ୍ତ ସଙ୍ଗ ରହିଲେ ଅଭ୍ୟାସଟା ପ୍ରବଳ। ଏଥିପାଇଁ ବହୁତ ଷ୍ଟିକ୍ଅପ୍ ରୁହନ୍ତି, ବହୁତ ଷ୍ଟିକ୍ଅପ୍ ପ୍ରବଳ ମଙ୍ଗଳାରତୀ କଥା କହୁଛ ନାଇଁ, ୟୁ ହାଭ୍ ଟୁ ୱେକ୍ ଅପ୍ ଇନ୍ ଆର୍ଲି। ବିଦେଶୀମାନଙ୍କୁ କହୁଛନ୍ତି ମଙ୍ଗଳାରତୀ ଉଠ, ତୁ ଶୁଭିପାରିବନି, ତୋ ସତଗୁଣ ବଢ଼ିବନି। ଜଣକ ଆମର ଯେତେବେଳେ ଜପ କଲେ, ମୋତେ ଦିନର ଜପ ସାରିଯାଉଛି, ମୋତେ ସାତଟା ମାସ ଶୋଇଲେ ଅସୁବିଧା କ'ଣ? ଜଣେ ଯୁକ୍ତି କରିବ ସେଇଟା ଜପ ହୋଇପାରେ, ତୁମର ତ ଗୁଣ ରଜଗୁଣ ରହିଲା ନା। ଆମକୁ ମଙ୍ଗଳାରତୀ କାହିଁକି ଉଠିବା ପାଇଁ କୁହାଯାଉଛି? ଆମର ସତଗୁଣଟା ଆସିବାର ଦରକାର ଅଛି ସରରେ, ସର ସତଗୁଣ ନ ଆସିଲେ ତୁମେ ଭଜନ ଆଜି କରିଦେଉଛ କାଲି କରିପାରିବନି। ରଜଗୁଣ ଚାଲି ଆସିବ, ଗୁଣ ଭିତରେ ପ୍ରତିକ୍ରିୟା ଚାଲିଛି ନା। ଆମେ କଣ୍ଟିନ୍ୟୁଅସ୍ଲି ସତଗୁଣ ଭିତରେ ରହିବା ପାଇଁ ଆମେ କାହିଁକି ପ୍ରସାଦ ଉପରେ ଷ୍ଟିକ୍ଅପ୍, ଆମେ ପ୍ରସାଦ ଖାଇବୁ କାହିଁକି? ଆମ କନସିୟସନେସ୍ଟାକୁ ମାଇଣ୍ଡଟାକୁ ରଖୁଛୁ, ଆମେ ସତଗୁଣ ରହିବୁ। ମାଇଣ୍ଡ ସବୁବେଳେ ଏକ୍ସକ୍ୟୁଜ୍ ଚାହେଁ, ମୋ ମନରେ ଗୋଟେ କାମ ରହିଲା ସବୁବେଳେ କ'ଣ ମାନେ ଏକ୍ସକ୍ୟୁଜ୍ ମାନେ ମାଗେ, ଏଇଟା କରିଦେଲେ ହବ ଆଜି କରିଦେବି ଆଉ କରିବି। ସେ କେତେବେଳେ ଏକ୍ସକ୍ୟୁଜ୍ ମାଗେ? ଯେତେବେଳେ ମନ ରଜଗୁଣ ରହେ, ଯେତେବେଳେ ବ୍ୟକ୍ତି ରଜଗୁଣକୁ ପଳାଉଛି, ଜୀବାତ୍ମାକୁ ରଜଗୁଣ ଦେହରେ ଲଗେଇ ଦେଉଛି, ମାଇଣ୍ଡ ସେଠି ପଶିଯିବ ସାଙ୍ଗେ ସାଙ୍ଗେ ଭିତରେ। ସତଗୁଣରେ ପଶିପାରିବେନି ଏତେ ଶୀଘ୍ର, ସତଗୁଣରେ ତାକୁ କନ୍ଭିନ୍ସ କରିବ ମାଇଣ୍ଡ କି, ଇଣ୍ଟେଲିଜେଣ୍ଟ କନ୍ଭିନ୍ସ କରିବ ମାଇଣ୍ଡ କି, ନା ଏଇଟା କରିବା ଠିକ୍ ନୁହେଁ ମୁଁ କରିବିନି। ଆଉ ଗୋଟେ ରଜଗୁଣ ଲୋକ ରହିଲେ ସେଟା ବୁଝେଇ 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 ବୁଝେଇ, ସଙ୍ଗଟା ଇମ୍ପୋର୍ଟାଣ୍ଟ ନା, ବୁଝେଇ ବୁଝେଇ ସେଥିରେ ପୁରେଇଦେବ। ଆମକୁ ଆମକୁ ଗୋଟେ ପ୍ରିନ୍ସିପଲ ଗୋଟେ ଫଲୋ କରିବାକୁ ପଡ଼ୁଛି, କାହିଁକି ତୁମେ ପର୍ଟିକୁଲାର ଟାଇମ୍ରେ ସେବା କର, ପର୍ଟିକୁଲାର ଟାଇମ୍ରେ ମନ୍ଦିର ଖୋଲ, ପର୍ଟିକୁଲାର ଟାଇମ୍ରେ ତୁମେ ଭଗବାନଙ୍କ, ଏଥିରେ ଆମେ ଗୋଟେ ଗୁଣ ଗୁଣକୁ ଅତିକ୍ରମ କରିବା। ଏ ଗୋଟେ ସାଇନ୍ସ, ଏ ଗୋଟେ ଆଇଏଫ୍ କ୍ଲାସ୍ ଦେଉଥିଲି ଯାଇଥିଲି ଭୁବନେଶ୍ୱର, ଖାଲି ଗୁଣ ଉପରେ କେମିତି ଭଗବାନ ଭଲ କ୍ଲାସ୍ଟା, ପ୍ରଭୁ କେମିତି କ'ଣ କହିବି କ'ଣ କହିବି ନୂଆ ଛୁଆ ଗୁଡ଼ାକ, ସେଠି ଆମର ପ୍ରୋଗ୍ରାମ ଥାଏ, ତା ପୂର୍ବଦିନ ତ ଯାଇକି ପହଞ୍ଚି, ତାପରେ ମୋତେ ଯିବାକୁ ପଡ଼ିବ ରାତିରେ ଆଉ। ସେ ଖାଲି ଗୁଣ ଉପରେ କେମିତି ଗୁଣଟା ଆମକୁ କଣ୍ଟ୍ରୋଲ କରୁଛି, ଆମର କିଛି ନାହିଁ ମନେ ରଖ, ଗୁଣ ସ୍ୱରଟା ଗୋଟେ ଗୋଟେ ଖୋଳପାଟା ନା କ'ଣଟା ଅଛି, ମନ ଇନ୍ଦ୍ରିୟ କେମିତି କାମ ସବୁ ଗୁଣ ଦ୍ୱାରା। ସତଗୁଣ ଅଛି, ମନ ପ୍ରସନ୍ନ ରହିଲା, ରଜଗୁଣ ଚାଲିଲା ଦୁଃଖୀ କରିଦେବ ସାଙ୍ଗେ ସାଙ୍ଗେ, ମୁଣ୍ଡ ଭିତରେ କ'ଣ ପଶେଇଦେବ, ତ ମନ ଚାଲିଲା କାହାକୁ ମାରିବି କାହାକୁ ରଖିବି କିଛି, ଗୁଣ ଦ୍ୱାରା ସବୁ ଚାଲିଛି ଆଉ। ସେ ଆଗେଇକି ଏଇଟା କେତେ ବଡ଼ ଫିଲୋସଫି, ତାକୁ କ'ଣ ସିଷ୍ଟମେଟିକାଲି କ'ଣ ଆମକୁ କହିବେ, କେତେବେଳେ ଭଗବାନ ବୁଦ୍ଧୁଛନ୍ତି କୁହାହଉଛି। ଆମେ କ'ଣ ହେଉଛୁ, ମୁଁ ହରେ କୃଷ୍ଣ ଜପ କରିବି, ଆରେ ହରେ କୃଷ୍ଣ ଜପ କରିବା ଏଇଟା ଠିକ୍ ଅଛି, ହରେ କୃଷ୍ଣ ଜପ କରିବା ପୂର୍ବରୁ ସାଧନ ଗୁଡ଼ିକ ରଖାଯାଇଛି ନା। ତୁମେ ଜପଟା ସତଗୁଣ ହେଲେ ତୁମେ ଠିକ୍ ହବ, ସତଗୁଣ ଆସିବା ପାଇଁ ମୁଁ ସବୁ ବ୍ୟବସ୍ଥା କରା, ତୁମେ ଭକ୍ତ ସଙ୍ଗ ରହିବାକୁ ପଡ଼ିବ, ମଙ୍ଗଳାରତୀ ଆସିବାକୁ ପଡ଼ିବ, ଭଗବାନଙ୍କର ସେବା କରିବାକୁ ପଡ଼ିବ, ନିଟ୍ ଆଣ୍ଡ କ୍ଲିନ୍ ରହିବାକୁ ପଡ଼ିବ, ଅଫରିଂ କରି ଭଗବାନ ପ୍ରସାଦ ପାଇବାକୁ ପଡ଼ିବ, କୀର୍ତ୍ତନ କରିବାକୁ ପଡ଼ିବ, ଖାଲି ଗୁଣଟାକୁ ଗୁଣଟାକୁ ଅତିକ୍ରମ କରିବା ପାଇଁ, ସତଗୁଣ ରହିବା ପାଇଁ। ମନ ଚଞ୍ଚଳର ଗୋଟେ ବଡ଼ କାରଣ ହେଲା ଏଣେ ଯୌବନ ଅବସ୍ଥାରେ ପୂର୍ବ ଅଭ୍ୟାସ ରହିଲା, ଯୌବନ ଅବସ୍ଥାରେ କାମନାଟା ବଢ଼ିଗଲା, ୱାନ୍ସଟା ବହୁତ ବଢ଼ିଗଲା, ବର୍ତ୍ତମାନ ସୋସିଆଲ ଷ୍ଟାଟସ୍ ସେମିତି ହେଇଗଲାଣି। ଆଉ ଗୋଟିଏ ମନ ନା ମନ କ'ଣ ଦଶଟା ମନ କି, ଅର୍ଥ ରୋଜଗାର କରିବା ବି ଏତେ ସହଜ ନୁହେଁ। ଆଉ ମନରେ ଗୋଟେ ନିର୍ଦ୍ଦିଷ୍ଟ ଶକ୍ତି ଆସୁଛି, ଆମେ ସେଇଟାକୁ ୟୁଜ୍ କରି କରିକି ଆସିଲେ ସେ ଫ୍ରଷ୍ଟ୍ରେଟେଡ୍ ହେଇଯାଇଛି, ଇରିଟେଟ୍ ହେଇଯାଇଛି, ସେ ମନରେ ଆମେ କ'ଣ ଠାକୁର ଡାକିବୁ? ଆଉ ବର୍ତ୍ତମାନ ବଞ୍ଚେଇବି କଷ୍ଟ, କ'ଣ କରିବ, ତା ଅର୍ଥ ବି ଦରକାର ଅଛି। ମନ କ'ଣ କରୁଛି, ମନ ତାର ଗୋଟେ ଓଭରଲୋଡ୍ ନେଲା ମାନେ ସେ କ'ଣ କରିବ, ଇଣ୍ଟେଲିଜେଣ୍ଟ ଉପରେ ପକେଇବ, ମାନେ ସୋଲ ଉପରେ ପକେଇବ, ସେ ପକେଇଦେବ, ତାର ତାର ଶକ୍ତି ରହିଛି ମନ, ତୁ ଭଲ ରହିଥିବ ରହିଥିବ, ଜୀବାତ୍ମା ମାନେ ମନ୍ଦିରକୁ ଯିବି, ପୁଣି କହିବ ନା ଆମେ ଯିବିନି, ମୋର ଏଇଟା କରିବିନି, ସାଙ୍ଗେ ସାଙ୍ଗେ ତା ଡିସିସନ ଚେଞ୍ଜ କରିଦେବ, ତାର ଗୋଟେ କ'ଣ ଗୋଟେ ମ୍ୟାନେଜମେଣ୍ଟ ମନକୁ ଚାଲି ଆସିଲା, ଗୁଣ ଚାଲି ଆସିଲା, ହେବ ଯିବିନି, ସେ କିଏ ସେ ମନ୍ଦିର ସେ ପୂର୍ବ ଅଛନ୍ତି ମୁଁ ଯିବିନି, ତାର ଗୋଟେ ମନେକର କା ସାଙ୍ଗରେ ଗୋଟେ ଝଗଡ଼ା ହେଇଯାଇଛି, କ'ଣ ହେଇଯାଇଛି, ସେ ପୂର୍ବ ଅଛନ୍ତି କି, ମୁଁ ଯିବିନି, ମୁଁ ତା ମୁହଁ ଦେଖିବାକୁ ଚାହୁଁନି, ଫଟକିନ ମନ ବୁଲେଇଦେଲା, ଦେଖ ଯିବାତ୍ମା ଚାହୁଁଥିଲା ମନ୍ଦିରକୁ ଆସିବ ବୋଲି ବୁଲେଇଦେଲା, ସେ ତାର ଇନ୍ଫ୍ଲୁଏନ୍ସ ରହିଛି ମନର, ଏ ତ ଛୋଟ ଜିନିଷ ନାହିଁ, ମାନେ ମାଇଣ୍ଡ ପୁରା ଗୋଟେ ଜୀବକୁ ଗୁଣ ଦ୍ୱାରା କଣ୍ଟ୍ରୋଲ କରୁଛି, ଗୁଣ ତାହେଲେ ପଶିଯାଉଛି ନା, ଚାଲ ତାର ଜୀବର ଅବସ୍ଥା, ଜୀବ କାହାକୁ ବ୍ଲେମ୍ କରିବା, ଗୁଣକୁ ବ୍ଲେମ୍ କରିବା, ଗୁଣ କାମ କରୁଛି କାଳ ହିସାବରେ, ନା ମନକୁ ବ୍ଲେମ୍ କରିବା, ନା ସେନ୍ସେସକୁ ବ୍ଲେମ୍ କରିବା, ନା ଜୀବାତ୍ମାକୁ ବ୍ଲେମ୍ କରିବା? ସେଟା ଯଦି ଆନାଲାଇଜ୍ ଆମେ କରିବା, ଆମେ ହୋପ୍ଲେସ୍ ହେଇଯିବା। ଏତେ ବଡ଼ ଗୋଟେ ସାଇନ୍ସ ଏ ପଛରେ ରହିଛି। ସେଥିପାଇଁ ସିମ୍ପଲ୍ ଫର୍ମୁଲା ଆମକୁ ପୁରା ଅପଲିଫ୍ଟ କରିବା ପାଇଁ ଆଚାର୍ଯ୍ୟ ପ୍ରିନ୍ସିପଲ୍ ଦେଇଦେଲେ, ତୁମେ ଏଇ ପ୍ରିନ୍ସିପଲ୍ରେ ଚାଲ, ତୁମେ ସେଟା ଚିନ୍ତା କରନି। ଯଦି ତୁମ ମାଇଣ୍ଡ କହୁଛି କାହିଁକି ମୋର ପ୍ରୋଗ୍ରେସ୍ ହେଉନି, ସେଥିପାଇଁ ତୁମେ ଆନାଲାଇଜ୍ କରିବାକୁ ପଡ଼ିବ। ତୁମେ ପରଫେକ୍ଟ ବୋଲି ଭାବନି, ପରଫେକ୍ଟ ନୁହଁ। ସାଇନ୍ସରେ ତୁମେ ଜାଣିଲ ବୋଲି ତୁମେ ପରଫେକ୍ଟ ମନେ କରୁଛ। ଯେ ସାଇନ୍ସ ଜାଣିଦେବ, ଜଣେ ବିଜ୍ଞାନ ଜାଣିଦେବ, ସେ ବାଧ୍ୟ ଦୃଢ଼ ଦାପି ହେବ। ସେ ଜାଣିଦେବ ମୋର ଯେକୌଣସି ସମୟରେ ପଡ଼ଡାଉନ୍ ହେଇପାରେ, ମୋ ଗୁଣ ଚାଲିଲେ ମୁଁ କ'ଣ କରିଦେବି ହିସାବପତ୍ର ନାହିଁ ଆଉ। ସେଥିପାଇଁ ସେ ବାଧ୍ୟ ହେଇକି ହମ୍ବୁଲ ହେବ। ତ ମନ ଚଞ୍ଚଳରେ ଏଗୋଟେ କାରଣ ରହିଲା, ପୂର୍ବ ଅଭ୍ୟାସ। ସେ ଅଭ୍ୟାସକୁ ବିଦୃତ କରିବା ପାଇଁ ଆମେ ଆଚାର୍ଯ୍ୟ ନିୟମକୁ ଢିଲା କଲେ। ପୁଣି ବିବାହ ବା ସଂସାର ଯୌବନ ଅବସ୍ଥା ଆସିଲେ, ଭୋଗ ରହିଲା ପ୍ଲସ୍ କାମନା ବଢ଼ିଲା, ଆଉ ତା ଦେହରେ ଆମେ ଭୋଜନ କରୁଛେ। ଭୋଜନ କରିବା ପାଇଁ ହେଲେ ଧନ ଆମକୁ ରୋଜଗାର ବି କରିବାକୁ ପଡ଼ୁଛି। ଆଉ ଆଜିକାଲି ଧନ ରୋଜଗାର କରିବା, ଅଫିସ୍କୁ ଯିବା, ଯେଉଁମାନେ କାମ କରିବେ, ଯେଉଁମାନେ କାମ କରୁଛନ୍ତି ସେମାନେ ଜାଣିଛନ୍ତି କେତେ ଉତ୍ପୀଡ଼ନ ନେଇକି ଆସୁଛନ୍ତି। ସେମାନେ ମନ ଭିତରେ ତାଙ୍କୁ କେମିତି ସ୍ଥିର ମନରେ ଭଗବାନଙ୍କୁ ଡାକିବେ, କେମିତି ଭଗବାନଙ୍କୁ ସେ ସ୍ଥିର? ସେଥିପାଇଁ ତାଙ୍କୁ ପ୍ରିନ୍ସିପଲ୍ ଦିଆଗଲା। ଗୁରୁଦେବ ଆମକୁ ନିଜେ କହିଥିଲେ, ଆମକୁ ନିଜେ ମୋତେ ନିଜେ ପର୍ସନାଲ୍ କହିଥିଲେ। ଆମେ ସବୁ ଗାଡ଼ିରେ ଆମକୁ ଲିଡର୍, ଆମେ ଛୁଆମାନଙ୍କୁ ଗୁରୁଦେବ ରୁମ୍ ଛୁଆମାନଙ୍କୁ ଯାଇପାରିବେନି। ଲିଡର୍ମାନେ ଆମେ ଦୁଇଜଣ ଲିଡର୍ ଥିଲୁ, ମୋର ବି ଲିଡର୍ ସେମିତି ସେ ଥିଲେ। ମୋତେ ମୋ ଜୀବନର ବୈରାଗ୍ୟ ତାଙ୍କରି କଥା ହିଁ ଶିଖିଥିଲି, ମୁଁ ସେମିତି ନଥିଲା। ଅବଶ୍ୟ ଆମେ ସେତେବେଳେ ଭୋଗି ନଥିଲୁ, ସବୁ ଆମର ସେସବୁ ଆଟିଚ୍ୟୁଡ଼୍ ନଥିଲା। ଆମ ଷ୍ଟାଟସ୍ ଯେଉଁମାନେ ଜଏନ୍ କରିଥିଲେ ଏମିତି ନଥିଲେ। କିନ୍ତୁ ମୋର ଯିଏ ଲିଡର୍ ରହିଥିଲେ, ଯେ ମଦନ ମୋହନ ପ୍ରଭୁ ଯିଏ ଆମର, ମୁଁ ତାଙ୍କ କତରୁ ହିଁ ଶିଖିଥିଲି ସବୁ ଜିନିଷ। ଆମେ ଜୀବନରେ କେବେ ଗୋଟେ ପଇଡ଼ ଖାଇନୁ, ଆମେ ଜୀବନରେ କେବେ ଗୋଟେ କିଛି କିଣିକି ଠାକୁରଙ୍କ ପଇସା ସେ ପାଞ୍ଚ ପଇସା ନଷ୍ଟ କରନ୍ତିନି। ଆମକୁ ସେମିତି ଟ୍ରେନିଂ ଦେଇଥିଲା ମୋତେ, ମୁଁ କାରଣ ସେ ମୋତେ ଭଲ ପାଏ, ସେ ମୋତେ ଲିଡର୍ କରିଥିଲା। ପ୍ରତ୍ୟେକ ଗୋଟେ ବର୍ଷ ପରେ ସେ କହିଲା, ଏହି ପିଲା ହିଁ ଲିଡର୍ ହେବ। ଆମେ ସବୁ ସଂକୀର୍ତ୍ତନ ଲକ୍ଷ ଲକ୍ଷ ଟଙ୍କା ହାତରେ ଗଣୁଥିଲୁ ସେ ସମୟରେ। ସେ ସମୟରେ ବ୍ୟାଙ୍କକୁ ଯିବା, ମନ୍ଦିର ପାଇଁ ଡିପୋଜିଟ୍, ସେତେବେଳେ ବ୍ୟାଙ୍କରେ ଯାଇ ଡିପୋଜିଟ୍ କରିବାକୁ ସବୁ ପଡ଼େ। ଗୋଟିଏ ପଇସା ଭଗବାନଙ୍କର ଗୋଟିଏ ପଇସା, ସିଙ୍ଗଲ ପଇସା, ଭଲ ଡ୍ରେସ୍ ଖଣ୍ଡେ କିଣିବା ଆମେ ଜୀବନରେ ଶିଖିନୁ। ସେ ଆମକୁ ସବୁ ଟ୍ରେନିଂ ଦେଇଥିଲେ। ଗୋଟିଏ ଜିନିଷ ଆମେ ମନ୍ଦିର ଯାହା ଦେବ, ଗୋଟିଏ ପଇସା, ସିଙ୍ଗଲ ପଇସା ଆମେ ଖର୍ଚ୍ଚ କରୁନା। କେଉଁଠି କିଣି ଖାଇବା ଆମ ଜୀବନରେ? 3 ବର୍ଷ 4 ବର୍ଷ 5 ବର୍ଷ ଆମେ ମନ୍ଦିର ଚଳିଲେ ଲକ୍ଷ ଲକ୍ଷ ଟଙ୍କା ଗାଡ଼ିରେ ଆସିଛି, ଗୋଟିଏ ପଇସା। ଆଉ ସାନ ବଡ଼ ବାବୁ ଯେଉଁ ଥିଲା ଆମର, କ'ଣ ତାଙ୍କ ନାଁ? ହଁ, କମଳାକାନ୍ତ ପ୍ରଭୁ। ସେ ଯେଉଁ ଥିଲେ, ସେ ହେଉଛନ୍ତି ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟରେ ସେ ଥିଲେ ଆକାଉଣ୍ଟାଣ୍ଟ। ସେ ଗୋଟେ ପଇସା ଛାଡ଼ନ୍ତିନି, ମୁଁ ସବୁବେଳେ ପର୍ଟିକୁଲାର ତାଙ୍କୁ ହିସାବ ଦେଇଦିଏ, ସବୁ ହିସାବ ଦେଇଦିଏ। ଆଉ ଯେତେବେଳେ ମୁଁ ଛାଡ଼ିଲି ମୋର, ମୁଁ ସେ ପଇସା ମୋ କଥାରେ ବର୍ତ୍ତମାନ ସୁଦ୍ଧା ମୁଁ ରଖିଛି। ସେ ପଇସା ବର୍ତ୍ତମାନ ସୁଦ୍ଧା କେଉଁଠି ଅଛି ମୁଁ ଦେଖିବାକୁ ପଡ଼ିବ। ମୋର 2 ଟଙ୍କା ସରପ୍ଲସ୍ ଥିଲା ଡୋନେସନ୍, ମୁଁ 2 ଟଙ୍କା ମୋର ଅଧିକା କ୍ୟାଶ୍ ଡିପାର୍ଟମେଣ୍ଟକୁ ଦେଲା ପରେ ମୋର 2 ଘଣ୍ଟା ମୋର ଅଧିକା ଥିଲା। ମନ୍ଦିରରେ ଏତେ ପଇସା ମୁଁ ନେଇଛି ମାନେ ମୋତେ ଲିଡର୍ ନା, ମୋତେ ଦେବାକୁ ପଡ଼ିବ, ଭରିବାକୁ ପଡ଼ିବ। 5 ଟଙ୍କା ମୋର ବଳିଥିଲା, 2 ଟଙ୍କା କେତେ ପଇସା ସେଇଟା ବଳିତ ଗୋଟେ ପର୍ସ ଭିତରେ ମୁଁ ରଖିଥିଲି, ସେତିକି ମୋର ଥିଲା ସଂକୀର୍ତ୍ତନ ଗୋଟେ ପେନ୍, ଗୁରୁଦେବଙ୍କ ପେନ୍। ଆଉ ସେଟା କେଉଁଠି ରହିଛି, ତାକୁ କେଉଁଠି ପଇସା ଥିବା, 1000 ମୋତେ ବୁଲି ବୁଲି ଭିକାରି ଭଳିଆ ଆମ ଜୀବନ କଲାଣି। ଆଉ ସେଟା ଦେଖିଲେ ମୋତେ ଖୁସି ଲାଗେ, ଯାହା ଗୁରୁଦେବଙ୍କୁ ସେ କାରଣ ଗୁରୁଦେବଙ୍କୁ ଖବର ଦେଉଥିବେ ଯେ ଏ ପିଲା ଏତିକି, ଆଉ ସେ ପରଫେକ୍ଟ କାମ କରୁଥିଲେ। ଏ ତୁମ ଭଳି ସବୁ ନୁହେଁ, ଅଛି ଆ ଖାଇଦେବା, ଆଣ ପଇସା ଫୋପାଡ଼ି ଦେବା, ସେ ନନ୍ସେନ୍ସ। ମୋତେ ଏଇଟା ନନ୍ସେନ୍ସ, ମୋ ପାଇଁ ଏଇଟା ଗୋଟେ ନନ୍ସେନ୍ସ ଆଇଡ଼ିଆ। ଭଗବାନ ଜିନିଷକୁ ନଷ୍ଟ କରିବା ଏଇଟା ହେଉଛି ଅଜ୍ଞାନ ଜିନିଷ, ଆଇ କ୍ୟାନ୍ ଟଲରେଟ୍। ମୁଁ ସେମାନଙ୍କୁ ମୁହଁ ଦେଖେନି ଯେଉଁମାନେ ଭଗବାନଙ୍କ ଜିନିଷକୁ ନଷ୍ଟ କରନ୍ତି। ମୁଁ ଯୁଆଡ଼େ ଯାଏ, ବିଦେଶ ଯାଏ, ଯୁଆଡ଼େ ଯାଏ, ପୁରା ଗାଳି ଦେଇକି ମୁଁ ଆସେ। ଏଇଟା କୃଷ୍ଣଙ୍କର ପ୍ରଭୁପାଦଙ୍କ ଧନ, ନଷ୍ଟ କରନି। ଆଉ ତୁ ନଷ୍ଟ କରୁ, ତୁମେ ଭଜନ କେବେ ବି ହେବନି, କେବେ ବି ଭଜନ ତୁମେ କରିପାରିବନି। ଏଇଟା ପ୍ରଭୁପାଦ କୁହନ୍ତୁ, ଦିସ୍ ଇଜ୍ ମାଇ ବ୍ଲଡ୍, 1 ରୁପିଜ୍ ତୁମେ କୁହନି, ଏଇଟା ମୋ ବ୍ଲଡ୍। ତୁମର ସେ ଭିଜନ ଆସୁନି, ଡୋନେସନ୍ ଆସିଯାଉଛି, ଡୋନେସନ୍ ଆସିବ ତୁମକୁ କିଏ ଡୋନେସନ୍ ଦେଉଛି? ତୁମର କ'ଣ କ୍ୱାଲିଫିକେସନ୍ ଅଛି? ତେଳ ମାନେ ଲିଭେଇ ଦେଇଗଲ, ତୁମେ କିଏ ଡୋନେସନ୍ ଦେବ? ଦେଖିବା, ଡୋନେସନ୍ ଆସିଲେ ତୁମେ ଖାଇ ଗୋଟେ ଦେବ, ନଷ୍ଟ କରିଦେବ ଭଗବାନ ପଇସାକୁ, ଭୋଜନ ହେଇଯିବ ନା କ'ଣଟା? ଭୋଜନଟା ତୁମେ ଛୁଟିଆ ବୋଲି ଭାବି ଦେଉଛ? ମୁଁ ଏଟା କେବେ ଟଲେଟ୍ କରେନି, ମୋତେ ଏଟା ବହୁତ ସବୁଠୁ ଘୃଣା ଲାଗେ, ମୋ ଜୀବନ ସବୁଠୁ ଘୃଣା ଲାଗେ ଭଗବାନ ସମ୍ପତ୍ତିକୁ ନଷ୍ଟ କରିବା। ଆମକୁ ସବୁ ଆମ ଭାଗ୍ୟ ଥିଲା ସେମିତି, ଯାହା ବି ମଦନ କହୁଛି ମୁଣ୍ଡା ହେବ ମୁଣ୍ଡା। ମୋତେ ଜୀବନରେ ବହୁତ ଜିନିଷ ଶିଖେଇଛି, ବହୁତ ଶିଖେଇଛି। ବେଙ୍ଗଲୀ, ସେ ବେଙ୍ଗଲୀ ପଢେ, ମୁଁ କେମିତି ବେଙ୍ଗଲୀ ଶିଖିବି କହିଲ? ମୋତେ କହିଥିଲା ସରଳ ଫର୍ମୁଲା ଏମିତି କରିଦେ, ମୁଁ 2 ଦିନରେ ବେଙ୍ଗଲୀ ଶିଖିଲି ତାରି ପାଖରୁ। ଆଉ ବୈରାଗ୍ୟଟା ମୁଁ ତାରି ଭିତରୁ ଶିଖିଛି, ତାର ଭଜନ ଗୁରୁଦେବ ଜାଣନ୍ତି, କିନ୍ତୁ ମୁଁ ତା କଥାରୁ ବୈରାଗ୍ୟ ଶିଖିଛି। ମୋତେ ପୁରା ଟ୍ରେଣ୍ଡ ଅପ୍ କରି ଛାଡ଼ିଦେଇଛି ଜୀବନ, ଏମିତି କରିବନି କେବେ, କେବେ କରିବନି ଏମିତି କରିବ, ଲିଡର୍ ହେଇଛି ସବୁ କାମ କରିବ। ସବୁ ଆମେ କରୁଥିଲୁ, ଗାଡ଼ି ଧୋଇବା କତୁରୁ ଆରମ୍ଭ କରି ଜଣେ କରୁନି, ତୁମର ସେ କରୁନି ପଡ଼ିଥାଉ କ'ଣ? ଭୁଲି ଯାଅ ସେସବୁ ଜିନିଷ, ଆମେ ଲିଡର ଥିଲୁ, ସବୁ କାମ ଆମେ କରୁ, ରୋଷେଇ କରିକି ତୁ ଆରମ୍ଭ କରି ବାସନ ମାଜିବା, ଗାଡ଼ି ସଫା କରିବା, ଟାୟାର ଭିଡ଼ିବୁ ରାତି, ରାତିରେ ଟାୟାର ପମ୍ପଚର ହେଲା ମାନେ ହେଲ୍ପର ନାହିଁ ନା ଆମର, ଛୁଆଙ୍କୁ କରିନା, ଛୁଆ ବୁକ୍ ବେକ୍ କରୁଛ ନା, ବସ ବସ ତୁମେ ରେଷ୍ଟ ନିଅ, ମୁଁ ଟାୟାର ମୋତେ ଖୋଲିବାକୁ ପଡ଼ିବ, ମୁଁ ଗାଡ଼ି ତଳେ ବସିକି ଗାମୁଛା ତା ହେଲ୍ପର ନାହିଁ ଆମର, ଡ୍ରାଇଭର କୁଟେ କ'ଣ କରିବ, ଯେତେବେଳେ ଯାକ ଭିଡ଼ିବୁ ସେ ନଟ ଖୋଲିବ, ସେସବୁ ଟ୍ରେନିଂ ଆମକୁ ଦେଇଥିଲି ରାତାରାତି। ତୁମ ଭାବନି ଆମେ କେହି କୋଉଠି ବି ବଡ଼ ହେଇଯାଇଛନ୍ତି, ତୁମେ ଆଜିକାଲି କିଏ ବଡ଼ ହଉଥିବ ବଡ଼, ତ ଆମ ଜୀବନ ସେମିତି ନୁହେଁ, ଆମେ ଜିରୋ ଲେବୁଲରୁ ଆସୁଛୁ। ସେ ମନଟା ଚଞ୍ଚଳ, ତୁମେ ଭାବନି ମନଟାକୁ, ମନଟା ବହୁତ ପ୍ରକାର ଜିନିଷକୁ ନେଇ ଷ୍ଟଡି କରୁଛି, ଏ ମନକୁ କାହିଁକି ମନ ଆଜି ଚଞ୍ଚଳ ହେଇଯାଉଛି, ହେଲା ଯାହା ଥିଲା ଥିଲା, ଆମେ ଭଗବାନ ଡାକୁଛେ ନା, ଆପଣ ମନଟା କାହିଁ ଚଞ୍ଚଳ ହଉନି, ମନଟା କାହିଁ ସ୍ଥିର ହଉନି, ମନ କାହିଁ ଇତର ଚିନ୍ତା ରହୁଛି, ଇତର ଅଭିଳାଷ ତାକୁ ଆଜି ଅଦର ଡିଜାୟର୍ସ, ଅଦର ଡିଜାୟର୍ କ'ଣ, କୃଷ୍ଣ କୃଷ୍ଣ ଭକ୍ତି ବିନୁ ଅନ୍ୟ କାମନା, ଏଇଟା ହେଲା କେବେ ମନ ସ୍ଥିର ହବ, ମୋର କୃଷ୍ଣ ଦରକାର, କୃଷ୍ଣ ଭକ୍ତି ଦରକାର, ଆଉ ଜୀବନରେ କ'ଣ ଛାରଖାର ଲସ୍ ହେଉଛି, ଲସ୍ ହେଇଯାଉ, କ'ଣଟା ହେଉଛି ଆମର ଲସ୍ ହେଇନି କି, ବହୁତ କିଛି ଲସ୍ ହେଇଛି, ତୁମର କେବଳ ଅସୁବିଧା ଅଛି, ମୁଁ କାହିଁ ଭାବୁଛି, ତୁମର ବାପା ମାଙ୍କର ଅସୁବିଧା, ଆମ ବାପାଙ୍କର ଅସୁବିଧା ନଥିଲା କି, ତାଙ୍କର 10ଟା ପୁଅ ଥିଲେ, ମୋର କ'ଣ ଅସୁବିଧା ଅଛି, ମୋ ଡ୍ୟୁଟା ମୁଁ କରିଛି କି, ଆମେ ତ ଲସ୍କୁ ଚାହିଁନ, ଲସ୍ ଆମର କୃଷ୍ଣ କୃଷ୍ଣ ଭକ୍ତି ବିନୁ ଅନ୍ୟ କାମନା, ମନ କେବେ ବି ସ୍ଥିର ହବନି, ଏଇ ଗୋଟିଏ ଜିନିଷ କୃଷ୍ଣ ଆଉ କୃଷ୍ଣ ଭକ୍ତି ମୋର ଏଇଟା ଦରକାର। ଆଉ ସେଥିପାଇଁ ମନର ଅସ୍ଥିରର ଅଲଗା ଯେଉଁ ସାଧନ ଗୁଡ଼ାକ ରହିଲା, କ'ଣ କ'ଣ ମନ ଅସ୍ଥିର, ଅଧିକା ଭୋଜନ କଲେ, ଅଧିକା ଶୟନ କଲେ, ଅଧିକା ପ୍ରଜଳ୍ପ କଲେ, ଅଧିକା ଅନ୍ୟ ବିଷୟରେ ଦୁଃଖ ସୁଖ ଚିନ୍ତା କଲେ, ସିଏ ଏମିତି କରୁଛି, ସିଏ ସେମିତି, ଏସବୁ ମନଚଞ୍ଚଳର କାମ, ମନଟା ତୁମେ କୁହନି ଗୋଟେ ଏମିତି ଜିନିଷ ଯେ ମୁଁ କାଳେ ଷୋଳମାଳା ଜପ କରୁଛି, ମୁଁ ଠାକୁରଙ୍କୁ ଗୀତା ପଢ଼ିଦେଲେ ଭାଗବତ ପଢ଼ିଦେଲେ ମନ ସ୍ଥିର ହେଇଯିବ, ନାହିଁ। ଯେଉଁମାନେ ବହୁତ ଅନ୍ୟ ବିଷୟରେ ଆଲୋଚନା କରନ୍ତି, ଅନ୍ୟ ବିଷୟରେ ଅନ୍ୟର ଦୋଷ ଦେଖନ୍ତି, ସେ ସେଟା ଜପ କରିବ, ସେ ଦେଖ ସେ ଜିନିଷଟା ତାଙ୍କ ମାଇଣ୍ଡକୁ ଆସିବ, କାରଣ ମନଟା ମନ ସବୁ ଜିନିଷକୁ ରେକର୍ଡିଂ କରି ରଖୁଛି ନା, ସେଠି ପ୍ରୋଟେକ୍ସନ, ଆମକୁ ଗୋଟେ ମନକୁ ସୁରକ୍ଷା ଦେବାକୁ ପଡ଼ିବ, ମନକୁ ସୁରକ୍ଷା ଦେବା ପାଇଁ ସାଧନ ହେଲା, ପ୍ରଭାସୀମାନେ କୁହନ୍ତି ଫାଇଣ୍ଡ ଆଉଟ୍ ୟୁର ଏନ୍ଗେଜମେଣ୍ଟସ୍, ଫାଇଣ୍ଡ ଆଉଟ୍ ୟୁର ଏନ୍ଗେଜମେଣ୍ଟସ୍, ତୁମର ଏନ୍ଗେଜମେଣ୍ଟ ନିଜେ ଖୋଜ, ଏଇଟା ପ୍ରାଥମିକ ଅବସ୍ଥାରେ ତୁମକୁ 10-15 ବର୍ଷ, ଆମେ ଏବେ ଟିକେ ଭଗବାନଙ୍କ ଦୟାରୁ ଆମେ ଟିକେ ଏବେ କ'ଣ ରିଲାକ୍ସ ଅଛି, ଯାହା ଟିକେ ରିଲାକ୍ସ, ଏବେ ମାନସିକ ବଢ଼ିଗଲା, 20-25 ବର୍ଷ ଆମେ କେବେ ଫୁରସତ ଦେଇନୁ ଜୀବନ, ଗୋଟେ କଣ୍ଟ୍ରାକ୍ଟର କାମ ଯେଉଁ କାମ କରିବନି, ସବୁ ସେ ଗୋଟେ କଣ୍ଟ୍ରାକ୍ଟର ଗୋଟେ ଲେବର ଯେଉଁ କାମ କରନ୍ତି ଆମେ ସେ କାମ ବେଳେ 24 ଘଣ୍ଟା ଦିନ ରାତି, ଆଉ କୌଣସି ଆମର ଟାଇମ୍ ନଥାଏ, ତୁମମାନଙ୍କର ଟାଇମର ଜପ ହେଇନି, ମୁଁ ଏଇଟା କରିନି, ମୁଁ ପଢ଼ି ଏପଟେ ସାଧନ ଶବ୍ଦ ରହୁ, ମୁଁ ସାଧନ କରିବି, ମୋ ସାଧନ ପାଇଁ ମୋର ଟାଇମ୍, କି ସାଧନ ତୁମେ କରିବ, ତୁମେ 5 ମିନିଟ୍ ସମୟ ବିଷୟ ଭୋଗିଦେବ, କି ସାଧନ କରିବ, ମୋବାଇଲ ଧରିକି ବସିଯିବ, କି ସାଧନ କରିବ, ତୁମେ ତୁମ ପାଇଁ ସାଧନ ହେଲା 24 ଘଣ୍ଟା ଗଦବଳି ଖଟ, ଗୁରୁଦେବ ଏଇଟା କହିଛନ୍ତି, ସ୍ୱୟଂ ଦାସ କୁହନ୍ତି ନା, ସ୍ୱୟଂ ଦାସ ତୁମେ ଟେମ୍ପଲ କମାଣ୍ଡର ବା, ଏଗୁଡ଼ା ଗଦଭଳିଆ ଖଟା, ଏଗୁଡ଼ା କର୍ମ ଅଧିକାରୀ ଗୁଡ଼ା, ଏଇଟା କୃଷ୍ଣ ପାଇଁ କିଛି କଲେଜ କିଛି ଭଜନ କ'ଣ କରିବ, ଛାଡ଼ିବ ନା, ଯେଉଁଦିନ ତୁମେ ସେବା ନାହିଁ ଦେଖିବ ସେଦିନ ଜପ କରିବି 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 ରାତି ହେଇଯିବ, ଶୋଇଯିବେ, ମୋର ଡ୍ରେସ୍ଟା କ୍ଲିନ୍ କରାଯାଇଛି, ମୋର ଘର କ୍ଲିନ୍ କରିବା ଲାଗିଯିବେ ସାଙ୍ଗେ ସାଙ୍ଗେ, ମନ ସାଧନାର ମନକୁ ଯେଉଁ ସଂଯମ କରିବାର ଏ ବିଭିନ୍ନ ପ୍ରକାର ଏନ୍ଗେଜମେଣ୍ଟସ୍, ସ୍ପିରିଚୁଆଲ ଏନ୍ଗେଜମେଣ୍ଟସ୍, ଯେଉଁଟା ତୁମକୁ ରୁଚି ଲାଗୁଛି, ଯେଉଁଟା ତୁମକୁ କୀର୍ତ୍ତନ ରୁଚି ଲାଗୁଛି କୀର୍ତ୍ତନ କରିବ, ଭଜନ, କାରଣ ମନଟାକୁ ଆଗେ ଆଣ, ଗୋଟେ କଣ୍ଟ୍ରୋଲକୁ ଆଣ, ଆଉ ମନଟାକୁ କନ୍ଭିନ୍ସ କରା ଗୋଟିଏ ଜିନିଷ, ମୋ ଲକ୍ଷ୍ୟ ହେଲା ସାଧୁଗୁରୁ ଚରଣ ଉପାସନାସ୍ତ୍ର, ମୁଁ ସାଧୁଗୁରୁଙ୍କ କୃପାରୁ ହିଁ କୃଷ୍ଣ କୃଷ୍ଣ ଭକ୍ତିକି ଜାଣିବି, ଆଉ ତାଙ୍କର ନିର୍ଦ୍ଦେଶରେ ମୁଁ ଚାଲିବି, ମୋର ଆଉ କି ଜୀବନ, ଆଉ ଜୀବନ ତ ଲସ୍ ହବ ହିଁ ହବ, ତୁମେ ତୁମ ସମ୍ମାନ କଥା ଚିନ୍ତା କରୁଛ, ଆମେ ଯଦି ଆମ ସମ୍ମାନ କଥା ଚିନ୍ତା କରି ଆମ ଘରକୁ ପଳେଇବୁ, କହୁଥିଲି ପୂର୍ବରୁ ନା, ଏଇ 6 ମାସ ବର୍ଷ ପୂର୍ବରୁ, ତୁମ ରାସ୍ତା କଡ଼ରେ ଯେଉଁମାନେ ରାସ୍ତା କଡ଼ରେ ବୁଲୁଥିଲେ ସେମାନେ କହିଲେ ବାବାଜୀ ହେଲେ ତୁମେ ବି କହିଦେବେ ଦୀପଦ, ଯେଉଁମାନଙ୍କର ଜିରୋ ବ୍ୟାକଗ୍ରାଉଣ୍ଡ, ମୂର୍ଖ ଯେଉଁ ଓଡ଼ିଆ ଭାଷାରେ କହୁଛନ୍ତି, ପାଠ ପଢ଼ୁନାହାନ୍ତି, କିଛି କରୁନାହାନ୍ତି, ଯେଉଁମାନଙ୍କର ସ୍ପିରିଚୁଆଲ ବ୍ୟାକଗ୍ରାଉଣ୍ଡ ନାହିଁ, ସେମାନେ କହିଲେ ତୁମେ କ୍ରିଟିସାଇଜ୍ କରିବେ, ହେଠି ପ୍ରେଷ୍ଟିଜ୍ କିଛି ନାହିଁ, ଏଠି ପ୍ରେଷ୍ଟିଜ୍ ଇସ୍ୟୁ ବି କିଛି ନାହିଁ, ଆମର କୃଷ୍ଣ କୃଷ୍ଣ ଭକ୍ତ ଦରକାର, ଆଉ ସବୁ ଲସ୍ ହବ, ପ୍ରେଷ୍ଟିଜ୍ ବି ଲସ୍ ହେଇଯିବ, ସମ୍ମାନ ରହିବନି, ଆମେ ଯେଉଁମାନେ ଫ୍ରେଣ୍ଡସ୍ ଫ୍ରେଣ୍ଡସ୍ ମାନେ ଡାକି ଦେଉଛୁ, ସେମାନେ ଦେଖିକି ସେ କହୁନି ତୁମେ କ'ଣ କେମିତି ରହୁଛ, କେମିତି ଏଠି ଏମାନଙ୍କୁ ବ୍ୟବହାର ଏମିତି କ'ଣ, ଫଟକିନ କହିଦେଉଛନ୍ତି ତୁମେ ଏମିତି କେମିତି ରହୁଛ, ସେମାନେ ଜାଣନ୍ତିନି, ଆମେ ତ ଡରୁଛୁ, କୌଣସି ଆମର ରିଲେଟିଭ୍ସ କ'ଣ ଫ୍ରେଣ୍ଡସ୍କୁ ଡାକି ଆମେ ଡରୁଛୁ, କାରଣ ଆମେ ସବୁ ଯେଉଁ ବଂଶ ମର୍ଯ୍ୟାଦାରେ ଚଳିଥିଲୁ, ସେମାନେ ଦେଖିଲେ କହିଲେ ତୁମେ ଏମିତି ରହୁଛ, ଏମିତି ପରିବେଶରେ ରହୁଛ, ଝଗଡ଼ା ଲାଗିବା, କଳିକଜା ଲାଗିବା, ଇର୍ଷା ଦୋଷ, ଗସିପିଂ, ୟା ବିଷୟରେ କହିବେ, ତା ଏଇଟା ସବୁ ଆମେ ଶିଖିନଥିଲୁ, ଆମ ପର୍ଟିକୁଲାର ଡ୍ୟୁଟି, ନିଜ କାମ କର, ମାଇଣ୍ଡ ଓନ୍, ଆମ ଟିଚରମାନେ କୁହନ୍ତି ମାଇଣ୍ଡ ଓନ୍ ବିଜନେସ୍, କିନ୍ତୁ ଆମେ ସବୁ ପ୍ରକାର ପ୍ରତିକୂଳ ପରିବେଶରେ ରହିବାକୁ ପଡ଼ୁଛି, କାହିଁକି କୃଷ୍ଣ କୃଷ୍ଣ ଭକ୍ତି ଆମର ଦରକାର, ଲସ୍ ସବୁଆଡ଼େ ହବ, ପ୍ରେଷ୍ଟିଜ୍ ଲସ୍ ହେବ, ହେଲ୍ଥ ହେଲ୍ଥ ଯିବ, ଯାହା ସବୁ ଲସ୍ ହେଇଯାଉ, କିନ୍ତୁ କୃଷ୍ଣ କୃଷ୍ଣ ଭକ୍ତି ଏଇଟା ପାଇଁ ହିଁ ଆଚାର୍ଯ୍ୟ ପ୍ରିନ୍ସିପଲ୍ ଆମକୁ ଫଲୋ କରିବାକୁ ପଡ଼େ। ମନ ଚଞ୍ଚଳ ବହୁତ ପ୍ରକାର, ଅଧିକା ତୁମେ ଭୋଜନ କରିବ ମନ ଚଞ୍ଚଳ ହବ, ଅଧିକା ଶୟନ କରିବ ମନ ଚଞ୍ଚଳ ହବ, ଆଚାର୍ଯ୍ୟମାନଙ୍କର ପ୍ରିନ୍ସିପଲ୍ ଉପରେ ତୁମେ ଧ୍ୟାନ ଦେବନି ମନ ଚଞ୍ଚଳ ହବ। ମନଙ୍କ ଉପରେ ଗୋଟେ ଅଙ୍କୁଶ ଦରକାର, ଗୁରୁଦେବ ଶୁଣ ଇଂଲିଶରେ କୁହନ୍ତି ମାଇଣ୍ଡ ୱାଣ୍ଟ ଏ ହାୟର କମାଣ୍ଡ, ମନକୁ ଗୋଟେ ଉଚ୍ଚତର ଆଦେଶ ଦରକାର। ତୁମେ କାହା ଆଦେଶରେ ଚାଲୁଛ ତୁମେ ନିଜେ ନିଜେ ବିଚାର କର, ସିମ୍ପୁଲ ଜିନିଷରେ ତୁମେ କନ୍ଭିନ୍ସ ହେଇଯିବ। ତୁମେ କାହାକୁ ଡରୁଛ କୁହ, କାହା ବୋଲି ଡରୁଛ? କାହାକୁ ଡରିବାର ନାହିଁ ଆଉ, ମୋର ପଇସା ଅଛି ଆଉ। ଜ୍ଞାନୀର କାହାକୁ ଡର ନାହିଁ, ମୋର ଜ୍ଞାନ ଅଛି। ଧନୀର କାହାକୁ ଡର ନାହିଁ, ମୋର ଧନ ଅଛି। ଯୋଗୀର କାହାକୁ ଡର ନାହିଁ, ମୋର ଯୋଗ ଅଛି। କର୍ମୀର କାହାକୁ ଡର ନାହିଁ, ତାର ପୁଣ୍ୟ ଅଛି। ଡରୁଛି ତାହେଲେ କିଏ ସଂସାର? କେବଳ ମୃତ୍ୟୁ ସମୟରେ କାଳ ଟିକେ ଡରୁଛି, ଯାହାର ଭୟ ରହିଲା ତା ମନ ସଂଯମ ରହିବ। ସେ ନାହିଁ ଓଡ଼ିଆରେ ଗୋଟେ କୁହନ୍ତିନି, ଭୟ ନାହିଁ ତ ଭକ୍ତି ନାହିଁ। ଏଇସବୁ ଯୋଉ ଓଡ଼ିଆରେ କୁହନ୍ତି ନା, ଭୟ ନାହିଁ ଭକ୍ତି ନାହିଁ, ତାର ତାତ୍ପର୍ଯ୍ୟ ହେଉଛି ଏହା, ଯାହାର ଡର ନାହିଁ ସେ କ'ଣ ଭକ୍ତି କରିପାରିବ? କରିପାରିବନି। ତାପରେ ହାଇଟ୍, ତା ମାଇଣ୍ଡ ଉପରେ ହାଇଟ୍ କମାଣ୍ଡ ନାହିଁ ନା, ମନ ଉପରେ ଗୋଟେ ଉଚ୍ଚତର ଆଦେଶ ଥିଲା। ଆମେ ଦେଉଥିଲୁ ଗୁରୁଦେବରେ ଶବ୍ଦ ଶୁଣିଲେ ଗଲା, ଗୁରୁଦେବ ଆସୁଛନ୍ତି ଶୈଳା, ସେ ଗେଟ୍ ଯେଉଁ ଲିମ୍ବ ଗଛ ଗୋଟେ ଥିଲା, ସେ ଶ୍ରୀ ଗୋପୀନାଥ ମନ୍ଦିର ଯେଉଁଠି ହେଇଛି, ସେଠିକି ଆମେ କେବେ ଆସୁନା, ସେ ଗେଟ୍ ଖୋଲାରୁ ସେଠିକି ଆମେ କେବେ ଆସୁନା। ଚଏସ୍ କିଛି ନଥିଲା ଆମର, ଗୁରୁଦେବ କହିଲା ମାନେ ବାହାର ଚାଲ, ଆଜି ଗାଡ଼ିରେ ଯାଅ ଗାଡ଼ିରେ ଯାଅ, ଆଜି ଏ କାମ କର କର, କିଛି ନାହିଁ, ଭୟ ଥିଲା ନା। ଆଉ ତୁମେ ତ ଚ୍ୟାଲେଞ୍ଜିଂ ମୁଡ଼ ତୁମର, ତୁମେ ଗୁଡ଼ା କି ତୁମେ ତ ମନଧର୍ମ ଗୁଡ଼ା, ତୁମେ କି ତୁମର କି ଭକ୍ତି କରିବ, ତୁମେ କରିପାରିବନି। କାହାକୁ ଡରୁଛ ତୁମେ? ଚିନ୍ତା କର, ଭଗବାନ ଡରୁଛ କି? ତୁମେ କାହାକୁ ଭୟ କରୁଛ? ତୁମ ମନ ଉପରେ କିଏ ଉଚ୍ଚତର ଆଦେଶ ଅଛି? ଚିନ୍ତା କର, ମନ ସଂଯମ କେମିତି ହବ? ମନ ସଂଯମର ମନ ଗୋଟେ ହାୟର କମାଣ୍ଡ ଦରକାର, କମାଣ୍ଡ ରଖାହଉଛି ନା, କମାଣ୍ଡ କିଏ କମାଣ୍ଡ ରହିବେ ନା, ଗୁରୁ କୃଷ୍ଣ ମୋତେ ଗୁରୁଦେବ ଏଇଟା କହିଛନ୍ତି କରିବା ପାଇଁ, ମୁଁ କରିବାକୁ ପଡ଼ିବ, ନ କରିବି ପତନ ହେଇଯିବ, ମୋର କ୍ଷତି ହେଇଯିବ। ଉଚ୍ଚତର ଆଦେଶ କରିବ ମନକୁ ଦରକାର। ଆମେ ମନ ସଂଯମର, ମନ ଅସଂଯମର ବହୁତ କାରଣ ରହିଛି ଏଇ, ତା ଭିତରେ ଆମର ଯଦି ସଂଯମ କଥା ଆମେ ପଜିଟିଭ କଥା ଚିନ୍ତା କରିବା, ଏଇଟା ହେଉଛି ଗୋଟେ ବେଷ୍ଟ ଜିନିଷ। ସବୁବେଳେ ଉଚ୍ଚତର ଆଦେଶକୁ ତୁମେ, ଏଇଟା ପ୍ରଭୁଙ୍କର ଆଦେଶ, ଏଇଟା ଭଗ, ଏଇଟା ଗୁରୁଦେବଙ୍କର ଆଦେଶ, ଏଇଟା ଆଚାର୍ଯ୍ୟମାନଙ୍କର ଆଦେଶ, ଏଇଟାକୁ ସବୁବେଳେ ତୁମେ ସ୍ମରଣ କଲ। ସେଥିପାଇଁ କୁହାଯାଉଛି ଗୁରୁମୁଖ ପଦ୍ମ ବାକ୍ୟ ଚିତେ ଏତେ କରିବା ଐକ୍ୟ, ଆର ନା କରିବ ମନେ ଆଶା। ଆମେ ପଢ଼ୁଛେ, ଆଉ କିଛି ଆଶା କରନି, ସବୁବେଳେ ସେଇ ଗୁରୁମୁଖ କଥାରେ ଚିନ୍ତା କର, କାରଣ ହାୟର କମାଣ୍ଡ ଆମକୁ ଦରକାର। ମନ ଅସଂଯମର କାରଣ ବହୁତ ପ୍ରକାର ଜିନିଷ ରହିଛି, ଅନ୍ୟ ବିଷୟ ସମାଲୋଚନା କରିବା, ପ୍ରଜଳ୍ପ ପ୍ରଜଳ୍ପ ନିୟମ ଆଗ୍ରହ, ସେ ପ୍ରଜଳ୍ପ ରହିଲା, ଆଉ ସବୁବେଳେ ଭୋଗ ବୁଦ୍ଧି ରହିବା, କେହି ଗୋଟେ ଧୀର ହେଇକି ବସିଲେ ତା ମନ ସଂଯମ ହେଇ, ମୋର ଏଇଟା ଗୋଟେ ବହୁତ ବଡ଼ ଖରାପ ଅଭ୍ୟାସ, ଖରାପ ମାନେ ୱିକନେସ୍ ମୋର ଏଇଟା। ମୁଁ ଭାବିଛି ଚୁପଚାପ ରହୁଛି, ସେ ହେଉଛି ଭାରି ଦିଏ। ମୁଁ ଏଇଭଳିଆ କେତେ ପିଲାକୁ ଦେଖିଲିଣି, ସବୁଗୁଡ଼ା ମୁଁ ଠକି ଯାଇଛନ୍ତି। ମୁଁ ସ୍ଥିର ପିଲା ବହୁତ ଭଲ ପାଏ, ସରଳ ପିଲା ଧୀର ପିଲାମାନେ ମୋ ଜୀବନ ମୁଁ ଦେଇଦେବି, ମୋ ଭଜନ ଭଜନ କରିବିନି। ସେଇଟା ଯେଉଁ ସତାଙ୍ଗତି ଥିଲା, ସେ ଯେଉଁ ଯେତେ ଛୁଆଟା ମୁଁ ବହୁତ ଭଲ ପାଏ, ମୁଁ ପ୍ରସାଦ ଟିକେ ବୋଲି ତାକୁ ନେଇ ଦେଇଦେବି, ତୁ ଖାଇଲୁ କି ନାହିଁ, ତୁ ଶୋଇଲୁ କି ନାହିଁ, ବହୁତ ସ୍ନେହ ସରଳ ପିଲାମାନଙ୍କ ପ୍ରତି। ଆରେ ସେଗୁଡ଼ା ସାର୍ ଚୁପଚାପ ରୁହନ୍ତି, ତା ମୁଣ୍ଡ ଭିତରେ ଏତେ ଯେ ତାଙ୍କ ଜିନିଷ ଅଛି, ମୁଁ କ'ଣ ଜାଣିପାରେ? ତାପରେ ଜାଣିଲି ପିଲାଟା ଏମିତିକା ଚୁପଚାପ ରହୁଛି, ଚୁପଚାପ ରହିବା ଅର୍ଥ ନୁହେଁ ଯେ ସେ ଆମର ଆଉ ନଥିଲେ, ସେ ଅଭିରାମ ପ୍ରଭୁ ଥିଲେ, ଚୁପଚାପ ପୁରା କାହା ସାଙ୍ଗ କଥା ଶୁଣେ ମନ ସିନା, ବ୍ୟକ୍ତି ସିନା ଚୁପଚାପ ରହୁଛି, ମନ ହଉଛି ଶୈତାନ, ତା ମନଟା ଶୈତାନଗିରି କରୁଛି। ମନଟା ଚୁପଚାପ ରହିଲେ କ'ଣ, ତା ମନଟା ତାର ଚାଲୁଛି ଆଉ, ତା ପ୍ଲାନ୍ ଚାଲୁଛି ସବୁବେଳେ, ଭକ୍ତି ଯୋଗ ପାଇଁ ସେଇଟା ବଡ଼ ଡେଞ୍ଜର। ମନ ପାଇଁ ଏନ୍ଗେଜମେଣ୍ଟ, ଫୁଲି ଏନ୍ଗେଜ 24 ଆୱାର, ଆଉ ସେଥିରେ ସ୍ୱୀକୃତି ମିଳିବ। ଆରେ ଭାଇ ବଞ୍ଚିଯାଅ ଆଗେ, ମନଟାକୁ ସ୍ଥିର କରିଦିଅ, ତାପରେ ତୁମେ କ'ଣ କିଛି ପାଇବ। ଗଛର ଚେର ଲାଗିଗଲେ ତାପରେ ତୁମର ଆଉ ଚିନ୍ତା ଦରକାର ନାହିଁ, କ'ଣ ଭାବିଲୁ? ଗଛର ଚେର ଲାଗିବ, ପାଣି ବେଶୀ ଦେଲେ ଅସୁବିଧା, ପାଣି କମ୍ ଦେଲେ ଝାଉଁଳିବ, ବେଶୀ ଦେଲେ ପଚିବ। ସେ ସମୟରେ ପାଣିକି ଦେଖିକି ଛାଇ କରିକି ଦେବାକୁ ପଡ଼େ, ଚେରଟା ଲାଗୁଛି ତୁମେ ଚେର, ଭକ୍ତିରେ ଚେର ଲାଗିବାକୁ ଦିଅ। ଆସୁ ଆସୁ ତୁମେ ପ୍ଲାନ୍ ପ୍ରୋଜେକ୍ଟ ବନେଇକି ତୁମେ ପୁରା ଖାନାପିନା କରି ଧୁସଦାସ କ'ଣ ପୁରା, ମୁଁ ବାବୁ ଜୀବନୀ ଗଲି 1 ନମ୍ବର। ଆଗେ ବଞ୍ଚ ଟିକେ, ଆଚାର୍ଯ୍ୟ ପ୍ରିନ୍ସିପାଲ ନେଇ ତୁ ବଞ୍ଚିଯାଅ, ଭୟ ତୁମକୁ ଲାଗୁନି କି ଡର ଲାଗୁନି ତୁମକୁ? ଏ ରାସ୍ତାଟା କେତେ ବଡ଼ ସୂକ୍ଷ୍ମ ରାସ୍ତାଟା, ମନ ବହୁତ ହିସାବରେ ଗୋଟିଏ ଭଗବାନ କ'ଣ କହିଲେ, ବିପଶ୍ଚିତ ଇନ୍ଦ୍ରିୟାଣି ପ୍ରମାଥିନି ହରନ୍ତି ପ୍ରସବମ ମନ ବିପଶ୍ଚିତ ଜ୍ଞାନୀ ଲୋକମାନଙ୍କ ମନକୁ ଟାଣିନେ ପଡ଼ିବ ମନ। ଆଉ ସବୁଠୁ ବଡ଼ ଜିନିଷ ରହିଲା ଭୋଗ ଐଶ୍ୱରୀୟ ପ୍ରସକ୍ତାନ, ଧର୍ମରେ ରହିକି ତ ସବୁ ଭୋଗ ରହିଲ। ମହାପ୍ରସାଦ ମନା କଲେ ନା ରଘୁନାଥ ଗୋସ୍ୱାମୀଙ୍କୁ, ଆଉ ମହା ରଘୁ ପଚାରିଲା କାହାକୁ ପଚାରିଲେ, ସ୍ୱରୂପରେ ରଘୁ ସ୍ୱରୂପକୁ ପଚାରିଲେ ନା ଗୋବିନ୍ଦକୁ ପଚାରୁଛନ୍ତି। ଗୋବିନ୍ଦ ଆଜିକାଲି ରଘୁନାଥ କାହିଁ ମହାପ୍ରଭୁ ଡର ଲାଗୁଥିଲା ନା, ରାଜା ଘର ଛୁଆ ବାବାଜୀ ହେଇଛି, ଆଉ ଇଏ ମୋତେ ଭୋଗୀ ଗୁଡ଼ା ଶିଖେଇବେ, କାରଣ ଆମର ବ୍ୟାକଗ୍ରାଉଣ୍ଡ ସେଟା ଥିଲା ନା, ମୋତେ ନିଅ ଲାଗିଯାଏ ଦେହରେ, ସେମାନେ ମୋତେ ଭଲ ପାଆନ୍ତି, ସେଥିପାଇଁ ମୋ ଷ୍ଟ୍ରେଟ୍ ତାଙ୍କୁ ଚ୍ୟାଲେଞ୍ଜ କରେ, ତୁମେ କ'ଣ ଥିଲ, ଫର୍ଗେଟ୍ ୟୁ ଆର୍ ନଟ୍ ରୂପ ସନାତନ, ତୁମେ ରୂପ ସନାତନ ଥିଲ କି, ସେମାନେ ରାଜା ଥିଲେ, ସେମାନେ ଆସିକି ଆଜି ଭିକାରୀ ହେଇଛନ୍ତି, ତେକ୍ତା ତୋରଣ ମସେ ସେମାନଙ୍କ ପ୍ରତି ସଦା ଶ୍ରେଣୀ ତୁଚ୍ଛବ, ତୁମେ କ'ଣ କହୁଥିଲ ମୁଁ ଏତେ ବଡ଼ ଘରର ଛୁଆ ମୁଁ ଏଇଟା କରିବିନି, ଏସ୍ ବେକାର, ମୋତେ ଏଇଟା ପାଠ ପଢ଼ାନି, ମୋ ପାଇଁ ଏଇଟା ଗୋଟେ ଡିଜିଜ୍ ମୋତେ ଲାଗେ, ଏଇଟା ରୋଗୀ ଲୋକଗୁଡ଼ା, ଏମାନେ ଆମ ପରମ୍ପରାକୁ ଦୂଷିତ କରିବେ, ତ ତ୍ୟାଗାଶ୍ରମକୁ ଆସନି, ତୁମେ ତ୍ୟାଗାଶ୍ରମକୁ ପ୍ରବେଶ କରନି, ଭୋଗିବାର ଅଛି ମୋତେ କାହିଁ ତ୍ୟାଗାଶ୍ରମକୁ ଆସୁଛ, ସଂସାର ରୁହ, ତୁମେ ରାଜାଘର ଛୁଆ ହେଉ କି ଭିକାରୀ ହୁଅ, କୌପିନ ବିନ୍ଦୁ ମନେକର ତୁମେ କୌପିନ ଧାରଣ କରୁଛ, କୌପିନର ମହିମାଟା ବୁଝ ଆଗେ, ଆମେ ଦେଖିଲା ବେଳେ କୌପିନ ଦିଆଯାଏ ବ୍ରହ୍ମଚାରୀମାନଙ୍କୁ, ତୁମେ କୌପିନ ପିନ୍ଧୁଛ, ଛିଡ଼ା ବସ୍ତ୍ର ପିନ୍ଧୁଛ ବାପା, ଆଉ ଭୋଗୀ ହେଉଛୁ, ତୁମକୁ ତୁମେ ବାନ୍ତାସି ହେବନି, ବାନ୍ତାସି ହେଇଯିବ। ଆଉ ସେ କାହା କଥା କହୁଥିଲେ, ମହାପ୍ରଭୁ ଡର ଲାଗୁଥିଲା ନା ରଘୁନାଥ, କାହିଁ ଦି ବାପାର ଗୋଟେ 10,000 ସ୍ୱର୍ଣ୍ଣ ମୁଦ୍ରା ବାର୍ଷିକ ଆୟ, ଭଲ ଖାଇବା ଭଲ ପିନ୍ଧିବା ଗୋଟେ କ'ଣ, ସବୁବେଳେ ସବୁବେଳେ ଆଗରେ ଫୋକସ୍ କରୁ, ମୁଁ ଏଇଟା ଖାଇବିନି, ମୋର ଏଇଟା ଚଏସ୍, ଏଇଟା ରୋଷେଇ କରିବା, ଏଇଟା ସବୁବେଳେ, ଏଇଟା କ'ଣ, ଏଇଟା ବୈରାଗ୍ୟ ପାଇଁ ବିଲକୁଲ ଫିଟ୍ ନୁହେଁ। ଆଉ ବୈରାଗ୍ୟ ନୁହେଁ, ଭକ୍ତିରେ ଯେଉଁମାନେ ପ୍ରଗତି କରିବା ପାଇଁ ଚାହୁଁଛନ୍ତି, ଯାହା ପ୍ରଭୁଙ୍କ ଦ୍ୱାରା ମିଳିଲା ଭୋଜନ କରନୀୟ, କାରଣ ଆଗେ ଗୋଟେ ମନକୁ, ସେ ମନଟାକୁ ଚିନ୍ତା କର, ମନ ତୁମକୁ କ'ଣ କହିବ, ଧୀରେ 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 ଛିଦ୍ର ଦେଖିକି ତୁମକୁ ଭୋଗାଡ଼ୁ ନେଇ ପଳେଇବ। ଯେ ଥରେ ଭଲ ଜିନିଷ ଶିଖିଲା ସେ କେବେ ଖରାକୁ ଆସିପାରିବନି, ଯେ ଥରେ ଭଲ ଖାଇଲା ଏ ଗୋମାତାଙ୍କୁ ତୁମେ ଚୋକଡ଼ ଦେଉନା, ଭାବିଲେ ଏ ଚୋକଡ଼ ଯେଉଁ କ'ଣ ରାମଦେବ ବାବା ଦାନା ଦାନା ଦେବ, ସେ ଆଉ ଖାଇବେ କୁଣ୍ଡା ଖାଇବେ, କେବେ ଖାଇବେ, ପାଟରେ ଲାଗିଲା ଆଉ ହାୟର ଟେଷ୍ଟ ଯିଏ ପାଇଲା ଆଉ ତଳକୁ ଆସିବନି। ସେ ଯିଏ ଥରେ ଏସବୁ ରସାଶକ୍ତ କୁହାଯାଏ ତାକୁ, ଜିହ୍ୱାକୁ ରସାଶକ୍ତ କରନା, ଚକ୍ଷୁକୁ ରସାଶକ୍ତ କରନା, ରସାଶକ୍ତ କିଛି କରନା, ରସରେ ଆସକ୍ତ ହେଇଗଲେ ତୁମେ ଖାଇଦେବେ ସେମାନେ, ସେଇ ଜିନିଷଟା ନହେଲେ ତା ସେ ଡିସାଟିସ୍ଫାଏଡ୍ ଆତ୍ମା, ମୋର ଏଇଟା ମିଳିଲାନି ଆଉ, ମୋର ଏଇଟା ହଉନି ଆଉ, ସବୁବେଳେ ତା ମନରେ ଲାଗିବ। ମହାପ୍ରସନ୍ନ ରଘୁନାଥଙ୍କୁ ସବୁ ପଚାରୁଥିଲେ, ଗୋବିନ୍ଦ ରଘୁନାଥ ଆଜିକାଲି କେମିତି ଚଳୁଛନ୍ତି, ମାଧୁକରି କରି ଖାଉଥିଲେ ନା, ମହାପ୍ରସାଦ ଶୁଣିଲେ ଆରେ ରାଜାକୁ ଆଜି ମାଧୁକରି କରୁଛନ୍ତି, ଖୁସି ହେଇଗଲେ। ଆଜି ତ ଆମକୁ ସେଇଟା ଭିକ୍ଷା ମାଗିବାକୁ ପଡ଼ୁନି, ପ୍ରଭୁପାଦ ଆଜି ଏମିତି ଆମକୁ ରଜା କରିଦେଇଛନ୍ତି, ତାପରେ ପୁଣି ଭୋଗ କରିବା, ଆମେ ବାନ୍ତାସି ହେଇଯିବା, ଏସବୁ କ'ଣ ଅପୁଲାଣ୍ଡ ଜିନିଷ, ବିଲକୁଲ ଆମ ପାଇଁ ପସନ୍ଦ ନୁହେଁ, କୌଣସି ଭକ୍ତ ପାଇଁ ଏମିତି ରହିଛି ଗ୍ରସ୍ତ ହେଇଛନ୍ତି ଅପୁଲାଣ୍ଡ, ଆମ ପାଇଁ ଭାଗବତ ଧର୍ମ ନା, ସବୁବେଳେ ଭାଗବତ ଧର୍ମ ଆମର ସମସ୍ତଙ୍କ ପାଇଁ ସମାନ, ଭୋଗ କାହା ପାଇଁ ଭଲ ନୁହେଁ, ଯେତିକି ଆବଶ୍ୟକ ଆମେ ଏମିତି ନାହିଁ ଯେ ଗୋଟେ ତ୍ୟାଗୀ ଛିଡ଼ା ବସ୍ତ୍ର ପିନ୍ଧିବା, ଖାଇବାନି ପିଇବାନି, ନାଇଁ ନାଇଁ, ଯାହା ସରଳ ଜିନିଷ ଯାହା ମିଳୁଛି ପ୍ରଭୁ ଦେଉଛନ୍ତି, ସେଥିରେ ଆମେ ଚଳିବା ଦରକାର। ରଘୁନାଥକୁ ବାରମ୍ବାର ପ୍ରଶ୍ନ କରୁଥିଲେ ନା, ମହାପ୍ରଭୁ ଗୋବିନ୍ଦକୁ ସବୁବେଳେ ପଚାରୁଥିଲେ, ଗୋବିନ୍ଦ ରଘୁନାଥ କ'ଣ କରୁଛନ୍ତି, ନା ନା ମାଧୁକରି କରୁଛନ୍ତି, ନା ଭଲ ହେଲ ବୈରାଗୀର ଧର୍ମ ଆଚରିଲ, ବୈରାଗୀ କରିବେ ସଦା ନାମ ସଂକୀର୍ତ୍ତନ, ମାଗିଆ ଖାଇବା କରେ ଉଦର ଭରଣ, ଭଲ ହେଲା ଭଲ ହେଲା, ମୋର ଖୁସି ହଉଥିଲେ, ଯାହା ବୈରାଗୀ ହେଇଗଲେ ରାଜା ପୁଅ ନା, ବୈରାଗୀ କରିବେ ସଦା ନାମ ସଂକୀର୍ତ୍ତନ, ମାଗିଆ ଖାଇବା କରେ ଉଦର ଭରଣ, ବୈରାଗୀ ହେଇକି କ'ଣ, ଆକ୍ଚୁଆଲି ସନ୍ନ୍ୟାସୀମାନଙ୍କୁ କୁକିଂ କରିବା ପାଇଁ, ସେ ଭଗବାନ ପାଇଁ କୁକିଂ, ନିଜ ପାଇଁ କୁକିଂ କରିବେନି, ତାଗିମାନେ ନିଜ ପାଇଁ କୁକିଂ କରନ୍ତି, ଏ ନିଜ ପାଇଁ କଲେ କ'ଣ ତାଙ୍କର ଚଏସ୍ ଗୋଟେ କରିବେ, ସେ ମାଗି ଖାଇବା ଲୋକ ତାଙ୍କ ପାଇଁ କୁକିଂ ମନା, ସନ୍ନ୍ୟାସୀ ପାଇଁ କୁକିଂ ମନା, ତାଙ୍କର କୁକିଂ କରି ଜଣେ ଦେବେ, ସେ କିଛି ଆଉ କହିବେନି କ'ଣ କୁକିଂ କରିଦେବେ, ତମେ ଜଣା ହବ, ସିଏ ଯାହା ପାଆନ୍ତି ସେତିକି, ସନ୍ନ୍ୟାସୀ ନିଜକୁ ନିଜ ପାଇଁ ନିଜେ ରୋଷେଇ କରିବେନି, କାରଣ ନିଜେ ରୋଷେଇ କଲା ମାନେ ଚଏସ୍ ରହିବେ, ସେଆଡ଼େ ଏଇଟା ରୋଷେଇ କରି ଖାଇଦେବ, ସେ ଭିକ ମାଗି ଖାଇବା ଲୋକ ବୈରାଗୀ, ବୈରାଗୀ କରିବେ ସଦା ନାମ ସଂକୀର୍ତ୍ତନ, ମାଗିଆ କହିବା କରେ ଉଦାର ଭରଣ, ମହାପ୍ରଭୁ ଭଲ ହେଲା ବୈରାଗୀର ଧର୍ମ ଆଚରିଲ, ଭଲ ହେଲା ଭଲ ହେଲା। ତାପରେ କେତେ ଦିନ ପଚାରିଲେ ରଘୁନାଥ, ହଁ ଗୋବିନ୍ଦ ରଘୁନାଥ ଆଜିକାଲି କେମିତି ଚଳୁଛନ୍ତି, ନା ଆଜ୍ଞା ମାଧୁକରୀ ବନ୍ଦ କରିଦେଇଛି, ବଡ଼ଦାଣ୍ଡରେ ଠିଆ ହେଇଛନ୍ତି, ମହାପ୍ରଭୁ ଭଲ ହେଲା, କାରଣ ମାଧୁକରୀ କରିବାକୁ ଗଲେ ବହୁତ ସମୟ ଯାଉଛି, ବହୁତ ଅପେକ୍ଷା କରିବାକୁ ପଡ଼ିବ, ଆଉ କିଏ କେତେବେଳେ ଦେବ, ଏଇଟା ଗୋଟେ ଉଦ୍ବିଗ୍ନ ଜିନିଷ, ବଡ଼ଦାଣ୍ଡରେ ଠିଆ ହେଲା, ମହାପ୍ରଭୁ ଖୁସି ଗୋଟେ ପାଇଁ ହେଲେନି, ବଡ଼ଦାଣ୍ଡା ଭିକ୍ଷା ବୃତ୍ତି ବେଶିଆର ଆଚାର, ବଡ଼ ବଡ଼ ଦାଣ୍ଡରେ ଗୋଟେ ଜଗନ୍ନାଥଙ୍କ ଦାଣ୍ଡରେ ଭିକ ମାଗିବ ଗୋଟେ ବେଶିଆ ଭଳିଆ, ଇଏ ଆସିବ ଦେବ କି ବେଶିଆ? କାହିଁକି କହିଲେ ମହାପ୍ରଭୁ ବେଶିଆ ଯେମିତି ଚାହିଁଥାଏ, ଏ ପୁରୁଷଟା ଆସିବ କି? ଯିଏ ପୁରୁଷ ଆସିବ, ଇଏ ମୋ ପାଖକୁ ଆସିବ କି? ଇଏ ମୋ ପାଖକୁ ଆସିବ କି? ମନ ସେଇଭଳିଆ ଯିଏ ପ୍ରସାଦ ନେଇ ଯାଉଥିବ, ତା ସେତେବେଳେ ପଣ୍ଡାମାନେ ଦିଅନ୍ତି ପ୍ରସାଦ, ଲୋକମାନେ ଦିଅନ୍ତି, ଏ ବଡ଼ ଦାଣ୍ଡରେ ସାଧୁମାନେ ସବୁ ଠିଆ ହୁଅନ୍ତି, ଏ ଲୋକଟା ପ୍ରସାଦ ଆଣିଛି ବୋଧେ ମୋତେ ଦେବ, ଏ ଲୋକଟା ମୋତେ ପ୍ରସାଦ ଆଣିଛି ବୋଧେ ଦେବ, ଏଠି ଭଗବାନ ଚିନ୍ତନ କ'ଣ ହବ? ମହାପ୍ରଭୁ ଏଟା ପସନ୍ଦ କଲେ, କେତେ ସୁନ୍ଦର ସିଷ୍ଟମେଟିକାଲ ଭୋଗକୁ ବିଲକୁଲ ଆଶ୍ରୟ ଦିଆ ହଉନଥିଲା। ମୋ ଗୁରୁଦେବ ସେ ଶବ୍ଦଟା କୁହନ୍ତି, ଚୈତନ୍ୟ ମହାପ୍ରଭୁ ଆମ ପାଇଁ ଭୋଗର ପସରା ଧରିକି ଆସିନାହାନ୍ତି, ଗୁରୁ ଆଚାର୍ଯ୍ୟମାନେ ଆମ ପାଇଁ ଭୋଗର ପସରା ଦେଇନାହାନ୍ତି। ସେ ଗୋଟେ ପିଲା ମୋତେ କହୁଛନ୍ତି, ଗାଜିଲି ଯେ ଏମିତି ବାଟ ପାଇଲାନି, ସେ ମାନେ ସେ କିଏ ନନ୍ସେନ୍ସ ଡାକିଲେ ମୋତେ ଯାଇଥିଲେ, କହିଲା ଆମେ ଏତେ ନା ବଡ଼ା ନୌକରୀ କରିକେ ନୌକରୀ ଛଡ଼ା ହଉ କେ ଭିକ ମଙ୍ଗା ମୁଁ ତୁମ କ'ଣ ସାର ନୌକରୀ ଛଡ଼ା ହଉ, ଇଧର ନୌକରୀ ଛୋଡ଼ କରି ଇଧର କିଆ ନୌକରୀ ଲେନେ କିଏ ତୁମେ ଆଏ ହୋ, ତୁ ନୌକରୀ ଛୋଡ଼ ଦେଖିଆ ନୌକରୀ ଲେନେ କିଲେ ଇସ୍କନ୍ କାଇ କମ୍ପାନୀ ହେଇକିଆ ତୁମେ ଛାଡ଼ି ଗଲେ ତୁମ ଚାକିରି, ତୁମେ କିଏ କହୁଥିଲ ଚାକିରି ଛାଡ଼ିବା ନାହିଁ, କିଏ କହୁଥିଲ ତୁମେ ଚାକିରି ଛାଡ଼ିବ, କାହିଁ ଚାକିରି ଛାଡ଼ିବ, ଚାକିରି ଛାଡ଼ି ଆସୁଛି ତୁମେ କବିରି ପିନ୍ଧିବା ପାଇଁ ବରେଗ ହେବା ପାଇଁ ତୁମେ ଆସିଛ, କୌଣସି ଗୋଟିଏ ପଇସା କୃଷ୍ଣଙ୍କର ନଷ୍ଟ ତୁମେ କରିପାରିବ, ଭୋଗୀ କରିବେ ତୁମେ ଯେତିକି ସେୟାର ତୁମେ ସେତିକି ନିଅ, ଦୁଇ ଟାଇମ୍ ପ୍ରସାଦ, ତିନି ହଳ ଡ୍ରେସ୍, ଆମକୁ ତିନି ହଳ କେତେ ହେଲା ମୁଁ ଜାଣିନି, ଆମକୁ ଦୁଇ ହଳ ଦିଆଯାଏ ବୋଧେ ଜନ୍ମାଷ୍ଟମୀ ଗୌର ପୂର୍ଣ୍ଣିମା ନା କ'ଣ, ଦୁଇ ହଳ ଡ୍ରେସ୍, ତିନି ହଳ ନା ଦୁଇ ହଳ ଡ୍ରେସ୍, ସେତିକି ମାସିକ ବେତନ ହେଲା ସର୍ପ ବ୍ଲେଡ୍ ଗୋଟେ କାଢ଼ିକି ଦିଆଯିବ ସେତିକି, ପ୍ରେସିଡେଣ୍ଟ କାଢ଼ିଦେବ ଏତିକି, ତୁମେ କ'ଣ କିଣି ଆଣି ଗୋଟେ ବିଲ୍ ଦେଖେଇ ଦେଉଛ, ମୁଁ ଏଟା ମାନିନେବି, ମୁଁ ତୁମ ଚଏସ୍ ତୁମର ସବୁ କି ଚଏସ୍ ତୁମେ, ମୁଁ କାହାକୁ ଘୃଣା କରି କହୁନି, କିନ୍ତୁ ଏଟା ଭଜନ ନୁହେଁ, ଏଟା ଭଜନାଙ୍ଗ ନୁହେଁ, ଏଟା ଭଜନାଙ୍ଗ ନୁହେଁ, ତୁମର ସ୍ୱତନ୍ତ୍ରତା ରହୁଛି, ତୁମର ଭୋଗବୁଦ୍ଧି ରହୁଛି, ମୋର ଏଇ ଜିନିଷ ବ୍ୟବହାର କରି ମୁଁ ଏଇଟା କରିବି, ହବନି ଭଜନ, କାହିଁକି ହବନି, ଯେଉଁ ଜିନିଷଟା ତୁମର ଚଏସ୍ ରହିଲା ମନ ସେଇଠି ରହିଲା, କୃଷ୍ଣ ଭାର କେବେ ରହିବେନି, ମନଟା ମନ ତ ଗୋଟେ ସ୍ତ୍ରୀର ମନ ମନ, ପୁରୁଷର ମନ ମନ, ସାଧୁର ମୋ ମନ ହିଁ ମନ, ମୋର ଯଦି କିଛି ଗୋଟେ ଚଏସ୍ ରହିଲା ସେଟା ଆଉ ଗୁରୁକୃଷ୍ଣ ରହିବେନି, କିଛି ରହିବେନି, ଚଏସ୍ କିଛି ନାହିଁ, ମନ ପାଇଁ ବହୁତ ବଡ଼ ମନର ବିଷୟ ତ ବ୍ୟାଖ୍ୟା କଲେ କେତେ ପ୍ରକାର ଚାଲିବ, କାହିଁକି ମନ ଡିଷ୍ଟର୍ବ ହେଉଛି, କାହିଁକି ମନ ଗୋଟେ ଡିଷ୍ଟର୍ବ ହେଉଛି, ମନର ଗୋଟେ ଆହାର ରହିଛି, ମନ ଆହାର କ'ଣ, ମନ ବିଷକୁ ସଂଗ୍ରହ କରି ରଖିଲା, ମନର ଆହାର ହେଲା ବିଷ ମଳ, ଯେମିତି ଇଏ ଭୋଜନ କରେ କିଏ, କୁକୁର ଯେମିତି ମଳ ଭୋଜନ କରେ, ଆମର କ'ଣ ଘୁଷ ଯେମିତି ମଳ ଭୋଜନ କରେ, ମନର କାମ ହେଲା ସେ ଗୁଣ ହିସାବରେ ମଳ ସଂଗ୍ରହ କରିବ, ଦେଖିଲା ସତ ଗୁଣ ଅଛି, ଇଏ ମୋତେ ଆଉ ଶୁଣିବନି ମୋ କଥା, ଇ କୀର୍ତ୍ତନ ଲାଗିଲାଣି, ଭୋଜନ ଲାଗିଲାଣି, ମୋତେ ଆଉ ପଚାରୁନି, ମନ ଛକିକି ରହିଥିବ, ଯେତେବେଳେ ରଜଗୁଣ ସମୟ ହେଲା ଦେଖ ତ ଜପ କରୁ ଜପ ଟିକେ ଶୋଇଯିବି, ଶୋଇଗଲ ନା ଦେଖିବା ମୋବାଇଲ ଟିକେ ଦେଖିବା, ଏଇଟା ଟିକେ ଦେଖିବା, ଇଆ ସାଙ୍ଗେ ଗପିବା, ଆସିଗଲା ମନ ସେଠି କହିଲା ଠିକ୍ ଅଛି ଏବେ ଆଇଲା ମୋ ଟାଇମ୍, ମନ ସୈତାନ କାମ କରୁଛି ନା, ସେ ଚୁପଚାପ ଛାପିକି ରହିଛି, ସତଗୁଣ ଯେତେବେଳେ ତୁମର ରହିଲା ସେ କିଛି ଆଉ କରିବନି, ଯେତେବେଳେ ରଜଗୁଣ ପଶିଲା ପଶିଲା ତା ଭିତରେ ବିଶ୍ୱକୁ ଟାଣିକି ଆଣିକି ଭର୍ତ୍ତି କରିବ, ସେ ମନ କ'ଣ କରୁଛି, ତାର ଜୀବଟାକୁ ସେ କେମିତି ବନ୍ଧନ କରୁଛି, କେଉଁ କଥା ଗୋଟେ ପଏଣ୍ଟ କରୁଥିଲି, ହଁ ଗୁଣ ଗୁଣକୁ କେମିତି ସେ ପ୍ରେରଣ କରୁଛି, ମନ କେମିତି କ'ଣ କରୁଛି, କେମିତି ଠେଲୁଛି, ସେ ସତଗୁଣ ରହିଲା ବେଳେ ସେ କାମ ଆକ୍ଟିଭ ହେଇପାରୁନି, ଚୁପଚାପ ରହୁଛି, ଆଉ ରଜଗୁଣ ଯେତେବେଳେ ରହୁଛି, ଯେମିତି ଦେଖ ପ୍ରତ୍ୟେକ ଲୋକ ଆମ କାହିଁ ସବୁ ମର୍ଣ୍ଣିଂ ପ୍ରସାଦ କରାହେଇଛି, କାରଣ ତୁମେ ମର୍ଣ୍ଣିଂ ପ୍ରସାଦ କଲା ପରେ ପ୍ରସାଦ ପାଇଲା ତୁମେ ରେଷ୍ଟ ନବ ନା, ମର୍ଣ୍ଣିଂ ପ୍ରସାଦ ପାଇଲା ତୁମେ ଡ୍ୟୁଟି, ଆମର ସବୁ ଦେଖିବ ଯେତେ ଇସ୍କନ ଅଫିସ ଯେତେ ଇସ୍କନ ଡିପାର୍ଟମେଣ୍ଟ ସବୁ 10ଟା ପରେ ଖୋଲିବ, ସକାଳୁ ସାଧନ ରଖା ହେଲା, ସାଧନ ସରିଲା ପ୍ରସାଦ ପାଅ ଚାଲ ଅଫିସ କି, ତୁମକୁ ଛାଡ଼ିଦେଲା ଆମର ଶୋଇବ ମାନେ, ରେଷ୍ଟ ନୁହେଁ ସେଟା ସ୍ଲିପ ନିଦ୍ରା, ରେଷ୍ଟ କୁହାଯାଏ, ସାଧୁ ରେଷ୍ଟ ନିଏ, କୁହନ୍ତୁନି ବାବା ରେଷ୍ଟ ନେଇଛନ୍ତି, ରେଷ୍ଟ ମାନେ କ'ଣ କ'ଣ ବୋଲେ ଇଂଲିଶରେ, ରେଷ୍ଟ ଓଡ଼ିଆଟା କ'ଣ ବିଶ୍ରାମ, ନିଦ୍ରା ଡିଫରେଣ୍ଟ, ନିଦ୍ରା ଗୋଟେ ଏନ୍ଜୟମେଣ୍ଟ, ପ୍ରଭୁ ଆଜି କହୁଥିଲେ, ଆଜି ମୁଁ ଶୁଣୁଥିଲି, ଇନ୍ ୟୁର କଣ୍ଟ୍ରି ସ୍ଲିପିଂ ଇଜ୍ ଭେରି ଇମ୍ପୋର୍ଟାଣ୍ଟ, ପ୍ରଭୁ ସ୍ଲିପିଂ ଇଜ୍ ୱେଷ୍ଟ ଅଫ୍ ଟାଇମ୍, ବାପରେ ବାବା ସିଏ କଥା କହୁଛନ୍ତି, ଶୋଇବାଟା ଗୋଟେ ସମୟ ନଷ୍ଟ, ମୁଁ ଶୁଣୁଛି ଡର ଲାଗୁଛି, ଆକ୍ଚୁଆଲି ସତ କଥା ଏଟା, ଶୋଇବାଟା ଗୋଟେ କ'ଣ ପ୍ରଭୁ ଟାଇମ୍ ୱେଷ୍ଟ, 70 ବର୍ଷରେ ସେ କଥା କହୁଛନ୍ତି, 3 ଘଣ୍ଟା ଶୋଉଥିଲେ ନା, ତୁମ ଦେଶରେ ଶୋଇବାଟା ଗୋଟେ ବହୁତ ବଡ଼, କିଏ ପ୍ରକୃତ ବିଦେଶରେ ଉଠାନ୍ତିନି, କେହି ଉଠେଇବେନି,
ଶୋଇବାଟା ବହୁତ ବଡ଼, କେହି ଡିଷ୍ଟର୍ବ କରିବନି, କବାଟ କେହି ଖୋଲିବନି, ସ୍ୱାମୀ ସ୍ତ୍ରୀକି କେହି ଡାକିବନି, ସେ ନ ଖାଇ ଶୋଇଥାଉ, ବାରଟା ବନ୍ଦ ଗୋଟେ ବନ୍ଦ, ଉଠେଇବନି, ଗୋଟେ ଶୋଇବାରୁ ଉଠେଇବନି, ଆଉ ଜାଗ୍ରତ କରିବ। କିନ୍ତୁ ପ୍ରଭୁପାଦ କହିଲେ ସ୍ଲିପିଂ ଇଜ୍ ନଟ୍ ଇମ୍ପୋର୍ଟାଣ୍ଟ ଫର ଅସ୍, ଇଜ୍ ନଟ୍ ଇମ୍ପୋର୍ଟାଣ୍ଟ ବିଜନେସ୍। ପ୍ରକୃତ ଶୋଇବାର ତୁମର କ'ଣ ଲାଭ? ସର ସ୍ଲିପିଂ ଇଜ୍ ଡିଫରେଣ୍ଟ, ରେଷ୍ଟ ଇଜ୍ ଡିଫରେଣ୍ଟ। ଡିବୋଟି ହାଭ୍ ଟୁ ଟେକ୍ ରେଷ୍ଟ, ନଟ୍ ସ୍ଲିପିଂ। ଆଉ ରେଷ୍ଟ ନେବାକୁ ପଡ଼ିବ, କାହିଁକି? ସ୍ୱରଟାକୁ ଫିଟ୍ କରିବା ପାଇଁ। ରେଷ୍ଟ କେତେ ଘଣ୍ଟା ଦରକାର? ଛଅ ଘଣ୍ଟା। ପ୍ରଭୁପାଦ ଆମକୁ କନସେସନ୍ ଛଅ ଘଣ୍ଟା ଦେଇଛନ୍ତି। ଆକ୍ଚୁଆଲି ସ୍ପିରିଚୁଆଲ ଆଡ଼ଭାନ୍ସ କଲେ କି ଦରକାର? ଦୁଇ ତିନି ଘଣ୍ଟା ତୁମର ହେଇଯିବ ରେଷ୍ଟ। ଏବେ ଗୋଟେ କେଉଁଠି କିଏ ମଧ୍ୟ ଛାଡ଼ିଥିଲା, ପେପନା ପେପର ଦେଖୁଥିଲି ନା, ସେ ଲୋକଟା ଦିନକୁ 30 ମିନିଟ ଶୋଉଛି ଚାଇନାର। ଆରେ ମୁଁ ଦେଖିଲା କାହିଁ, ଆମେ କାହିଁ କରିପାରିବାନି? ରେଷ୍ଟ ସେତିକି କମ କରିବାକୁ ଗଲେ ଆହାରଟା ସେତିକି କମ କରିବାକୁ ପଡ଼ିବ, ନହେଲେ ରେଷ୍ଟ ହେଇପାରିବନି। ଆଉ ସ୍ପିରିଚୁଆଲ ସେତିକି ଆଡ଼ଭାନ୍ସ କରିବାକୁ ପଡ଼ିବ। ଅଟୋମେଟିକ ତୁମେ ରେଷ୍ଟ କମେଇଦେଲେ ପୁଣି ବ୍ଲଡ଼ ପ୍ରେସର ହେଇଯିବ, ଗଲା ବାପା। ଖାନାଟା ଦାବି ଖାନା ଖାଉଥିବ, ଏଣେ ଶୋଇବନି, ଗ୍ୟାସ ହେଇକି ବ୍ଲଡ଼ ପ୍ରେସର ହେଇକି ବାପା ମେଡ଼ିକାଲକୁ ଚାଲିବ। ଏଇଟା ସ୍ପିରିଚୁଆଲ ଆଡ଼ଭାନ୍ସ ଉପରେ ଡିପେଣ୍ଡ କରେ। ସେ ଚାଇନାରେ ସେ ଲୋକଟା ତ ପେପର ପଢ଼ୁଥିଲୁ, ବୋଧେ 30 ମିନିଟ ଶୋଉଛି, ସେ କୁ ଶୋଇବାଟା ଗୋଟେ ସମୟ ନଷ୍ଟ, ଆମେ ସେତିକି ସମୟ ଅଲଗା କାମ। 30 ମିନିଟ ପକାଟା ପୁରା, ତମେ ତା ମୁହଁଟା ଦେଖୁଥିଲି ପୁରା ଫ୍ରେଶ ଅଛି। ମୁଁ କହିଲି ମୁହଁଟା ବନେଲେ ଜଣାପଡ଼ିବ ଏଇଟା ରୋଗା ଭଳିଆ ଦେଖାଯାଉଛି କ'ଣ, ତା ଆଖି ପତାକୁ ମୁଁ ସବୁ ଦେଖିଲି ଫଟୋରେ, ନା ସବୁ ଠିକ୍ ଅଛି, 30 ମିନିଟ ଶୋଉଛି। ସେ କହିଲେ ମୋଟେ ପ୍ରାକ୍ଟିସ୍ କରିଦେଲେଣି। ଆଉ ପ୍ରକୃତରେ ଏସବୁ ପ୍ରାକ୍ଟିସ୍, ନିଦ୍ରା ପିତ୍ରା ସବୁ ପ୍ରାକ୍ଟିସ୍ ଉପରେ ଡିପେଣ୍ଡ କରେ। ଆଉ ନିଦ୍ରା ସହିତ ଆହାର ସଂଯମ ରହିଛି, ଏସବୁ ମନ ଚଞ୍ଚଳର ଗୋଟେ ଗୋଟେ କାରଣ। ତ ମନ କ'ଣ କରୁଛି? ମନ ଦେଖୁଛି ଏ କେଉଁ ଗୁଣରେ ରହୁଛି। ସେ ଯେତେବେଳେ ଗୁଣଟା ରଜଗୁଣ ତମ ମନ ପଶିଲା, ସେ ଟାଣିକି ନେଇକି ତୁମକୁ ପୁରୀ ଦେବ ବିଷୟ ଭିତରେ, ତୁମେ ମନ ଚଞ୍ଚଳ ଚାଲିଲା। ଆଉ ଚଞ୍ଚଳ ମନ ଯେତିକି ସମୟ ସେ ଏନ୍ଜୟମେଣ୍ଟ କରିଦେଲା, ତା ଇମ୍ପ୍ରେସନଟାକୁ ଚିତ୍ତବୃତ୍ତିରେ ଛାଡ଼ିଦେଲା। ତ ସତଗୁଣ ରହିଥିଲା ବେଳେ ମଝିରେ ମଝିରେ ସେ ଉଙ୍କି ମାରିବ, ସେ ନେଇ ଭକ୍ତମାନେ କୁହନ୍ତି ମୁଁ ଜପ କଲାଣି ବର୍ଷକୁ ଏଇଟା ମନେ ପଡ଼ୁଛି କାହିଁକି, ସେଇଟା କାହିଁ ମନେ ପଡ଼ୁଛି କାହିଁକି, ସେ ଯେଉଁଟା ଆମେ କରିଛେ ନା ସେଟା ଚିତ୍ତବୃତ୍ତିରେ ଅଛି। ତ ସତଗୁଣ ରହିଲେ ବି ମନ ବେଳେବେଳେ ଇମ୍ପ୍ରେସନ ଛାଡ଼ିଦେବ। ଏ ମାଛ ଯେମିତି ପାଣିରେ ରହିଛନ୍ତି, ଆମର ଦେଖୁଥିଲି ତାର ବୁଲୁଛନ୍ତି ବୁଲୁଛନ୍ତି, ପାଣିରେ ବବୁଲ୍ସ ଛାଡ଼ୁଛନ୍ତି, କ'ଣ ଫୁଟକା ଭଳିଆ ଛାଡ଼ିଦେଉଛି। ତାର କାମ ହେଲା ସେୟା, ଚିତ୍ତବୃତ୍ତିରେ କାମ ହେଲା ସେୟା, ମନ ତାର କ'ଣ ମଝିରେ ମଝିରେ ଦିଅ ଭଟକୁଣ୍ଡ ଭାବନା ଭଟକୁଣ୍ଡ ପଳେଇ ଆସୁଥିବ। ଆମେ ସବୁ ଭୁଲିବା ପାଇଁ ଚାହୁଁଛେ ନା, ଏ ଜଗତରୁ ଯିବା ପୂର୍ବରୁ ସ୍ୱରକୁ ବି ଭୁଲିବା, ଆମର ଡେଜିଗ୍ନେସନ୍ ଭୁଲିଯିବା, ମୁଁ ଜଣେ ବ୍ୟକ୍ତି, ସେଥିପାଇଁ ଦାସ ଦିଆଯାଇଛି, ପ୍ରଥମରୁ ଆମକୁ ଦାସ କରାହଉଛି, ମୁଁ କୃଷ୍ଣ ଦାସ, ମୁଁ ଆଉ କାହାର ନୁହେଁ। ରହିଛି ସ୍ତ୍ରୀ ପୁତ୍ର କନ୍ୟା ସାଙ୍ଗ, କିନ୍ତୁ ମୁଁ କୃଷ୍ଣ ଦାସ, ମୁଁ ସବୁ ଭୁଲିବି, କୃଷ୍ଣଙ୍କୁ ମନେ ରଖିବି। ସେଥିପାଇଁ ଏଇଟା ଗୋଟେ ବହୁତ ବଡ଼ ପଥ, ତା ଭିତରେ ମନ ହେଲା ସବୁଠୁ ବଡ଼ ସାଧନ। ଆଉ ମନକୁ ସଂଯମ କରିବା ପାଇଁ ସର୍ଟକଟ୍ରେ ଆମେ ଆଲୋଚନା କରିବା, ତାର ଏସେନ୍ସଟା କ'ଣ ଆମେ ଯାହା ଆଲୋଚନା, ମନ ମନ ପାଇଁ ସବୁଠୁ ବେଷ୍ଟ ଜିନିଷ ହେଲା ସ୍ପିରିଚୁଆଲ ଏନ୍ଗେଜମେଣ୍ଟ, ଆଚାର୍ଯ୍ୟଙ୍କ ପ୍ରିନ୍ସିପଲ। କିଛି ତୁମେ ଢିଲା କରନି, ଆଗେ ବଞ୍ଚିଯାଅ, ଗଛର ଚେର ଲାଗିଯାଉ, ଫଳ ଫୁଲ କଥା ଚିନ୍ତା କରିବ। ଆଉ ବର୍ତ୍ତମାନ ତ ଆମ ବେଳେ ତ ଏଇଟା କିଛି ନଥିଲା, ବର୍ତ୍ତମାନ ପୁରା ଗଲନି, ମଠ ମନ୍ଦିରକୁ ଝିଅମାନେ ଆସୁନଥିଲେ, କେହି ବି ଆସନ୍ତିନି ସେତେବେଳେ, କେହି ୟଙ୍ଗ ଝିଅମାନେ କେହି କେହି ମଠ ମନ୍ଦିରକୁ ଆସନ୍ତିନି, ଯେଉଁମାନେ ଆସନ୍ତି ଖରାପ ଲୋକ ଭାବନ୍ତି, ସେ ମା ସାଙ୍ଗରେ ଆସିବେ ବୋଲିକି ପଳେଇବେ, ସେତେବେଳେ ସବୁ ଏମିତି ନଥିଲା। ଆଉ ଏତେ ଫ୍ରିରେ କୌଣସି ନାରୀ ବି କେବେ ଆମକୁ କେବେ ପ୍ରଶ୍ନ କରନ୍ତିନି, କେବଳ ଅଫିସିଆଲି ଯେତେବେଳେ ବହି ଡିସିସନ କରୁଛୁ ସ୍ତ୍ରୀ ଲୋକମାନେ ଥାନ୍ତି, ଆଉ ନହେଲେ ଘରେ ସ୍ତ୍ରୀ ଲୋକମାନେ ମନା କରୁଥିଲେ ଆମର ସ୍ୱାମୀ ନାହାନ୍ତି ଯାଆନ୍ତୁ, ପଢା ଲୋକମାନେ କେବଳ କଥାବାର୍ତ୍ତା କରି। ଆଉ ଗୁରୁଦେବ ଆମକୁ ଶିଖେଇଥିଲେ, ଗୁରୁଦେବ ଆମକୁ ଷ୍ଟ୍ରେଟ୍ କହୁଥିଲେ, ଆମେ ଯେତେବେଳେ ୟଙ୍ଗ ଥିଲୁ ନା, ସେ ଜଣେ ପ୍ରଭୁ ପଚାରନ୍ତି, ଆଜ୍ଞା ମାତା ଯେଉଁଟା ବେଶୀ କଥା କହୁଛନ୍ତି ଅଫିସରେ, ବହି ନେଉନାହାନ୍ତି, ଖାଲି ଆମକୁ ସମୟ ନ, ଗୁରୁଦେବ କହିବେ ସେ ସ୍ତ୍ରୀ ଲୋକମାନଙ୍କର କାମରେ ସେ ବେଶୀ କଥା କହିବେ, ଗୁରୁଦେବ ବୁଝାନ୍ତି, ସେଇଟା ବେଶୀ ଗପିବେ, ତୁମେ ଗୋଟେ କଥା କହିବ, ଆଜ୍ଞା ଆପଣ ଗ୍ରନ୍ଥ ନେବେ କି କୁହନ୍ତୁ, ସେଠି ହଁ କି ନା ଗୋଟେ କହିବେ, ସଙ୍ଗେ ସଙ୍ଗେ ବୈଧରି ପଳେଇବ ରହିବେନି। ଆସି କହିବେ ଆଜ୍ଞା ନାରୀ ତ ସବୁଆଡ଼େ ଅଛନ୍ତି, ଗୁରୁଦେବ ତ ନାରୀ କ'ଣ ସୃଷ୍ଟି ରହିବେ, ତ ଆଖିଟାକୁ ଫୁଟେଇ ଦେଉନୁ, ସେ କ'ଣ ସ୍ତ୍ରୀ ରହିବେନି, ତୋର ଦୋଷ ନା, ଆମେ ଟ୍ୟୁସନ୍ କରିବା, ସେ ତା ନାରୀ ସାଙ୍ଗେ ରହିବେ, ଆମର ଦୋଷ କ'ଣ, ତ ଆଖିଟା ଫୁଟେଇ ଦେ। ସାଧନ ଗୁଡ଼ାକ ଯେଉଁଟା ରହିଛି ଆଚାର୍ଯ୍ୟ ପ୍ରିନ୍ସିପଲଟାକୁ ପୁରା ଫଲୋ କରିକି ଯିବାକୁ ପଡ଼ିବ। ଆଉ ତା ଭିତରେ ସବୁଠୁ ବଡ଼ ଜିନିଷ ହେଲା ପ୍ରାର୍ଥନା। ଗୋଟେ ବାଡ଼କୁ ବତା ବୋଲି କ'ଣ କୁହନ୍ତି ନାହାନ୍ତି ନା କ'ଣ ଭାବିଲେ, ବାହାକୁ ବତା, ସରି ବାହାକୁ ବତା ଯେଉଁ କୁହନ୍ତି, ଗୋଟେ କୁହନ୍ତିନି ସେଇଭଳିଆ ଜିନିଷଟା। ଏ ସାଧନ ଯେତେ ଜିନିଷ ରହିଲା ଏ ସବୁ ମାନେ ବାହାକୁ ବତା ଭଳିଆ, ତା ଉପରେ ଗୋଟେ କୃଷ୍ଣଙ୍କର ଗୁରୁଙ୍କର ବ୍ଲେସିଂସ। ସାଧନଟା ନଷ୍ଟ କେବେ ହେବନି, ଆଚାର୍ଯ୍ୟ ପ୍ରିନ୍ସିପଲ ରହିଲେ ସେମାନେ ପ୍ରସନ୍ନ ହେବେ, ଭଗବାନ ଗୁରୁବର୍ଗ ଖୁସି ହେବେ, ତାପରେ ଭଗବାନଙ୍କ କୃପା। କାରଣ ଯେତେ ଯୁଗ ସିଷ୍ଟମ୍ ରହିଛି ତାର ଗୋଟେ ବଡ଼ ଜିନିଷ ହେଲା ମନକୁ ସଂଯମ କରିବା। ସେଥିରେ ପ୍ରଭୁପାଦ ସାଙ୍ଗେ ସାଙ୍ଗେ କହିଲେ ସମାଧାନ ବିଧି ଅତି, ସମାଧି ଅର୍ଥ ମନକୁ ସ୍ଥିର କରିବ। ମନ ସ୍ଥିର ଅର୍ଥ ହେଉଛି ଗୋଟେ ମୋର କୃଷ୍ଣ ଆଉ କୃଷ୍ଣ ଭକ୍ତି, ଆଉ ସବୁ ଜିନିଷ ମନକୁ ଆସିବ ଯିବ। ତୁମେ ଭାବନି ମନ ସ୍ଥିର ଅର୍ଥ ମନ ଆଉ କିଛି ଚିନ୍ତା କରିବ ନାହିଁ, ସେଇଟା 24 ଆୱାର କୃଷ୍ଣ କନସିୟସନେସ୍ ବେଳେ 24 ଘଣ୍ଟା କୃଷ୍ଣ କନସିୟସନେସ୍ ରହିଲା ସେତେବେଳେ ଯାଇ ହବ। ସେତେବେଳେ ଯାହା ଚିନ୍ତା ଆସୁଛି ସେଇଟା କୃଷ୍ଣ ସମ୍ବନ୍ଧୀ, ସେଟା କୃଷ୍ଣ ରିଲେଟେଡ୍ ଜିନିଷ, ଆଉ କିଛି ନାହିଁ ସେଥିରେ କିଛି। ଯେମିତି ଗୋଟେ ସନାତନ ଗୋସ୍ୱାମୀ ବ୍ରଜବାସୀମାନଙ୍କର ଝିଅ ବିବାହ କଥା ବୁଝୁଥିଲେ, ତୁମ ଝିଅ ବିବାହ ହେଲାନି, କେତେଟା ପିଲା ତୁମର, ତୁମ ଘରେ କେତେ ଧାନ ହେଇଛି, ସେଟା କୃଷ୍ଣ ସମ୍ବନ୍ଧୀ। ଗୁରୁ ବୈଷ୍ଣବ ଯୋଉ ସୁଖ ଦୁଃଖରେ ଜୀବର ଯୋଉ ସୁଖ ଦୁଃଖ କଥା ବୁଝନ୍ତି, ତା କୃଷ୍ଣ ସମ୍ବନ୍ଧରେ ଏ ଜୀବର କେମିତି କଲ୍ୟାଣ ଟିକେ ହବ, ଭକ୍ତିଟା କରୁ, ଏଟା ସଂସାର ଭିତରେ ରହିଛି ଦୁଃଖ କରୁଛି। ଆମେ କ'ଣ ଆମେ ଦେହ ସମ୍ବନ୍ଧୀ ଲାଗିଯିବା, ସେଟା ଆମ ବନ୍ଧନ କାରଣ ହେଉଛି ତାହାର ଷ୍ଟେଜ୍ ଜିନିଷ ଗୁଡ଼ାକ ନା। ମନ ଯେତେବେଳେ କୃଷ୍ଣ ସମ୍ବନ୍ଧୀ ହେଇନି ସେ ପର୍ଯ୍ୟନ୍ତ ଆମକୁ ବିଶ୍ୱ ଦୂରେଇ ଦୂରେଇ ରହିବାକୁ ପଡ଼ିବ। କୃଷ୍ଣ ସମ୍ବନ୍ଧୀ ହେଇଗଲା ମନ ଆଉ କିଛି ପ୍ରୋବ୍ଲେମ୍ ଦେବନି। ତୁମକୁ ବର୍ତ୍ତମାନ 10 ଲକ୍ଷ ଦେଇଦେବି, ତୁମେ କ'ଣ କରିବ ଭାବିଲେ? ତୁମ ବ୍ୟାଙ୍କ ଆକାଉଣ୍ଟ 5 ଲକ୍ଷ ରହିଲେ ତୁ ପାଗଳା ହେଇଯାଉଛୁ, ଗୋଟେ ଗାଡ଼ି କରି ପକା, ଗୋଟେ ମୋବାଇଲ କରି ପକା, ନା କ'ଣ ଭାବିଲେ? ଦେଖୁନ ଗାଡ଼ିଟା ଭଲ ଗାଡ଼ି ଥିଲା ଭାବିଲେ ଚେଞ୍ଜ କରିପକାଇଲେ, ସେ କ'ଣ ମିଳିଗଲା ଏରିଅର ନା କ'ଣ କହୁଛ? ମୁଁ ପଇସା ମିଳିଗଲା ପାଗଳା ହେଇଯାଉଛୁ, ଦେଖ ଗୋଟେ ନୂଆ ଗାଡ଼ି କିଣିବା, ପୁଣି ସେଟା କେତେ ଦିନ ଯିବ ନା, ଏଇଟା ଗୋଟେ ଗାଡ଼ିଟା କରିବା ନା, ପୁଣି ଗୋଟେ କ'ଣ 4 wheeler ଆଣି ଠିଆ କରିଦେଲେ, ଚାରିଚକିଆ ଗୋଟେ ଧର ଆଣି ଠିଆ କରିଦେଲେ, ପଇସା ଅଛି ତୋର, ବିଷୟଟା ମିଳିଗଲା ମାନେ ତୋ ମନ ଚଞ୍ଚଳ ହେଇଯିବ। କୃଷ୍ଣ ସମ୍ବନ୍ଧୀଟା ନହେଲା ପାଇଁ ତୁମକୁ ସବୁ ଜିନିଷ ପୀଡ଼ା ଦେବ, ସବୁ ଜିନିଷ ପୀଡ଼ା ଦେବ, କୋଟିଏ ରହିଲେ ବି କିଛି ହବନି କୃଷ୍ଣଙ୍କର। ଆଉ କୃଷ୍ଣ କେବେ ବି ମନେ ରଖ, କୃଷ୍ଣ କେବେ ବି ତୁମ ପଇସାକୁ ଲସ୍ କରିବାକୁ ଦେବେନି, କେବେ ବି ଦେବେନି। ମୁଁ ମୋ ଜୀବନରେ ଦେଖୁଛି, ଏବେ ଯୋଉ ଯାଇଥିଲି ମୋ ଜୀବନରେ ମୁଁ ଦେଖୁଛି, ସେଇଟାକୁ ମୁଁ ଜୀବନରେ ମୁଁ ଦେଖୁଛି, ମୋତେ ସେଇଟା କିଣିବାକୁ ପଡ଼ିବ, ମୋର ସେଇଟା ଦରକାର, ଆଉ ସେଇଟା ଦରକାର, ସେଇଟା ବ୍ୟାଙ୍କ ସିଷ୍ଟମ ପାଇଁ ସେଇଟା ଦରକାର। ମୁଁ କେତେ ଟ୍ରାଏଲ୍ କଲି, ସେଇଟା ଦରକାର ନାହିଁ, ମୁଁ ପୁରା ଫିକ୍ସ କରିସାରିଲିଣି, କିଣିବି ସେଟାକୁ। ତାକୁ ଆଣେ ଫୋନ୍ କରି ଭୁବନେଶ୍ୱର କହିସାରିଲିଣି, କାରଣ ମୁଁ ଚାହୁଁନି ଗୋଟିଏ ପଇସା ଭଗବାନଙ୍କର ନଷ୍ଟ ନ ହଉ। ତାକୁ ଫୋନ୍ କରି ତୁ ଦେଖ ନା ଏବେ ଅନଲାଇନ୍ରେ ମିଳୁଛି ନା, କିଣିଦେ କମ୍ ପଇସାରେ। ସେଠି ଗଲି, ସେଠି ପିଲାକୁ କହିଲି ମୋ ଚଏସ୍ ହବନି, ମୁଁ ଆଣିବିନି, ତାକୁ କହିଦେଲି ତୁ କିଣିଦେ, ତୁ କିଣି, ସେଟା ମୋର କାମରେ ଲାଗିବ, ସବୁଆଡ଼େ ଆଇପ୍ୟାଡ଼ର କାମରେ ଲାଗିବ, ସବୁ କାମରେ ଲାଗିବ, ତୁ କିଣ। ସେ କହୁଛି ମହାରାଜ ମୁଁ ଅନେଇଛି, ଆଉ 10 ଦିନ ତାର ଅଫର୍ ଅଛି, ମୁଁ ଦେଖୁଛି ଭଗବାନ କେମିତି, ଖାଲି ଭଗବାନ ପଇସା ଦେଉଛନ୍ତି, ଯାକ ଭଗବାନ କି ତୁମ ପଇସା ଗୋଟେ ପଇସା ନଷ୍ଟ କରିଦେବିନି। ମୁଁ 25-26 ହଜାର ଟଙ୍କା ଦେଖିଣି, ମୋତେ ମାନେ ସକ୍ ଲାଗୁଛି, ଏଥିପାଇଁ କିଣିବି, ନ କିଣିଲେ ହବନି, ଦରକାର ମୋର ଏଇଟା କୋର୍ସ ପାଇଁ ଦରକାର ହେଉଛି, ସବୁ ପାଇଁ ଦରକାର ହେଉଛି। ମୁଁ ପୁରା ତ କହିଛନ୍ତି ତାକୁ, ସେଇଦିନ କହିଲି ତୁ ଢିଲା ମରୁଛୁ ନା ସବୁ କଥା, ତୁ କହିଲି ତୁ କିଣିବା ନାଇଁ ନା, ନା ମହାରାଜ ମୁଁ ଅପେକ୍ଷା କରିଛି, ଅଫରିଂଟା କମିଯିବ ନା, କିଣିଦେବ। ଜଷ୍ଟ ସେ ସମୟରେ ଗୋଟେ ମେସେଜ୍ ଆସିକି ପହଞ୍ଚିଲା ଦିଲ୍ଲୀରୁ, ମୁଁ ଯୋଉଟା କିଣିବା ପାଇଁ ଚାହୁଁଛି, ଯୋଉ କମ୍ପାନୀର ଯାହା କିଣିବା ପାଇଁ ଚାହୁଁଛି, ସେ ପିଲା ସେ ମେସେଜ୍ କରିଦେବି, ମହାରାଜ ମୁଁ ବୁକିଂ କରିଦେଇଛି 11 ତାରିଖ ଯାଇ ପହଞ୍ଚି, 11 ତାରିଖ ଆପଣଙ୍କ କତିରେ ପହଞ୍ଚିବ ସେ ଜିନିଷ। ମୋ ମୁଣ୍ଡ ପାଗଳ ହେଇଗଲା, ମୁଁ ଦେଖାରେ ମୁଁ 15 ଦିନ ଟ୍ରାଏ କରୁଛି ଜିନିଷ କିଣିବା ପାଇଁ, ମୋର 25 ହଜାର ଟଙ୍କା ମୋତେ କଷ୍ଟ ଲାଗୁଛି, ଏତିକି ପ୍ରତି 20 ପ୍ରକୋଟି ଖର୍ଚ୍ଚ କରିବିନି ଠାକୁରଙ୍କ ପଇସା, ମୁଁ ସେମିତି କହୁଛି ସେକେଣ୍ଡ ହ୍ୟାଣ୍ଡ ଆଣ ସେକେଣ୍ଡ ହ୍ୟାଣ୍ଡ ଆଣ ସବୁ ଦିନ ସମସ୍ତେ ମୋତେ ଗାଡ଼ି ଦେଉଛନ୍ତି, ସେକେଣ୍ଡ ହ୍ୟାଣ୍ଡରୁ କ'ଣ ବ୍ୟବହାର କରିବି, ଏଇଟା ଖରାପ ହେଇଯିବ। ଆଉ ମୁଁ ଯେଉଁଟା କିଣିବା ପାଇଁ ଯାଉଛି ତାକୁ ଭଗବାନ ସେ ଦିନରୁ ସେ ପିଲା, ମୁଁ ତ କେବେ ବି ଜିରୋ ତାକୁ କିଛି କହିବିନି, ସେଇ ଜିନିଷ ମୁଁ ଯେଉଁଟା କିଣିବା ପାଇଁ ସେସବୁ ସେ କିଣି ପଡ଼ିବ ପଠେଇ ଦେଉଛି। ମୁଁ ସେ ଚିନ୍ତା ଦେଖ ଭଗବାନ କ'ଣ କରୁଛନ୍ତି, ପ୍ରଭୁ ମୁଁ 5 ପଇସା ଖର୍ଚ୍ଚ କରିବା ପାଇଁ ଚାହୁଁନି, ପ୍ରଭୁଙ୍କର ସେଇଟା ପଇସା ପ୍ରଭୁ କାହା ଦ୍ୱାରା ଦେଇଦେଉଛନ୍ତି, ଭଗବାନ ଅଛନ୍ତି, ଭଗବାନ ଦେଖିବି କେମିତି, ଏମିତି ମୁଁ ଦେଖିଛି ଭଗବାନ, ମୁଁ ଏମିତି ଦେଖୁଛି ପ୍ରଭୁ କ'ଣ କରୁଛନ୍ତି, 5 ପଇସା ବି ନଷ୍ଟ କରି ସେ ଦେଉନାହାନ୍ତି, ଏ ଗାଡ଼ିଟା କିଣିବା ଗାଡ଼ି ଆଣି ଠିଆ କରିଦେବେ ଶୁଣି, ନାଇଁ ନାଇଁ ଏଇଟା ଭଗବାନ ପଇସା, ଏଇଟା ଦରକାର ନାହିଁ, ଆମର ଦରକାର ନାହିଁ ଭଗବାନ, ପ୍ରଭୁ ପ୍ରଭୁ ଭଗବାନ ଭଗବାନ କେମିତି ତୁମକୁ କଣ୍ଟ୍ରୋଲ କରନ୍ତି, ତୁମେ ଭଗବାନ ଭଲ ପାଉ ତୁମେ ଜାଣିବ। ଏଇ ତ ଛୋଟ ଅନୁଭବ, ମୁଁ ତ କୃଷ୍ଣଙ୍କୁ ଦେଖିନି ବା ପାଇନି ସେମିତି ନିଜର ନୁହେଁ, ମୁଁ ଦେଖୁଛି ଭଗବାନ କେମିତି କାମ କରିଦେଉଛନ୍ତି ସବୁ। ତେଣୁ ଆମକୁ ସବୁବେଳେ ନିଜର ଭଗବାନ ଭଗବତ ସମ୍ବନ୍ଧୀ ହେଇଗଲେ କେହି ଆମକୁ କଷ୍ଟ ଲାଗିବେନି, ସେ ଝିଅଟେ ହଉ ପୁଅଟେ ହଉ ସ୍ୱାମୀ ହଉ ସ୍ତ୍ରୀ ହଉ ପୁତ୍ର ହଉ ଭଗବତ ସମ୍ବନ୍ଧୀ ହେବାକୁ ପଡ଼ିବ। ସେତେବେଳେ ତ ମନଟାକୁ ସେ ମାଲିକି ନେଇଗଲା, ସେ କିଏ ସେ ନମିତା ଅଗ୍ରୱାଲ ସେ ଭଜନଟା ଗାଇଛି, ମୋତେ ଭଲ ଲାଗେ, ଅବଶ୍ୟ ସେ ଭଜନ କିଛି ଭେଲୁ ନାହିଁ, କିନ୍ତୁ ମୋତେ କେତେଟା ପଏଣ୍ଟ ଭଲ ଲାଗେ, ମୁଁ ସବୁ ଭାରି ଶୁଣେ ତ ସବୁ ସ୍କୁଟିନାଇଜିଲି। ମନକୁ ତୋହର ନେଇ ଯାଇଛନ୍ତି ରାଧା, ସେ ଜଗନ୍ନାଥ କହୁନାହାନ୍ତି କ'ଣ, ମନ ତ କ'ଣ ସେ ନମିତା ଅଗ୍ରୱାଲ ସେ ଓଜନଟା ମନ ବୋଲି ତୋର କିଛି ନାହିଁ, ଜଗନ୍ନାଥ ତୋର ମନ ବୋଲି କିଛି ନାହିଁ, ତୋ ମନକୁ ନେଇଯାଇଛନ୍ତି ଗୋପ ଗୋପୀ ମାନେ ତୋ ମନକୁ ନେଇଯାଇଛନ୍ତି। ମୁଁ ସେଇଟା ଶୁଣେ ମୋତେ ଭଲ ଲାଗେ, ଏଇଟା ସତ କଥା। କୃଷ୍ଣଙ୍କ ମନକୁ ଜଣେ ନେଇଯାଇଥିଲେ, ମନକୁ ତୋହର ଗୋପ ଗୋପାଳୁଣୀ ଏମିତି କ'ଣ ସେ ଅଛି, ତ ଚୋରି କରି ନେଇଛନ୍ତି ଜଗନ୍ନାଥ ନା କ'ଣ କୃଷ୍ଣ ତୋର ମନ ବୋଲି କି ନାହିଁ, ହଁ କାଳିଆରେ ହଁ ଶିଖାଇ ତୋ ମନ ବୋଲି ତୋର କିଛି ନାହିଁ, ମନକୁ ତୋହର ଗୋପ 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 ଗୋପାଳୁଣୀ ହଁ ରାଧିକା ନେଇଛି ଚୋରି, ରାଧିକା ଗୋପ ଗୋପାଳ ଚୋରି କରି ନେଇଯାଇଛି। ଏଇଟା ହେଲା ଭଗବାନଙ୍କ ମନ, ଭଗବାନଙ୍କ ମନ କ'ଣ ଥିଲା କି, ଭଗବାନ ମନ ନଥିଲା ଗୋପପୁରରେ, ତାଙ୍କ ମନକୁ ଭକ୍ତ ନେଇଯାଇଥିଲେ। ଆମର ସେଭଳି ଭଗବତ ସମ୍ବନ୍ଧୀ ହେଇଯିବ ଆମ ମନଟା ସ୍ଥିର ହେଇଯିବ, ଏଇଟା ଫାଇନାଲ ଜିନିଷ। ଆଉ ମନସ୍ଥିର ମନସ୍ଥିର ଯେତେ କହିଲେ ହେଇପାରିବନି। ଆଉ ସେଥିପାଇଁ ଆମକୁ ଏଇ ଯେଉଁ ସମ୍ବନ୍ଧଟା ଯୋଡ଼ା ହେଉଛି ଆଚାର୍ଯ୍ୟ ପ୍ରିନ୍ସିପଲ, ଏଇ କୃଷ୍ଣ ସମ୍ବନ୍ଧ ପାଇଁ ଏତେ ପରିଶ୍ରମ କରିବା, ଏନଗେଜମେଣ୍ଟ ନେବା, ସୁତଗୁଣକୁ ଆସିବା, ବ୍ଲେସିଂସ ପାଇବା, ଆଉ ଆମ ସିନ୍ସିୟରିଟି ଭଗବାନ ଦର୍ଶନ କରିବେ, ଗୁରୁ ବୈଷ୍ଣବଙ୍କର କୃପା ଆସିବ, ଶେଷରେ କୃଷ୍ଣ ସମ୍ବନ୍ଧୀ ଲାଗିଯିବ। ସେଠି ଆମ ମନଟା ତାଙ୍କ ହାତକୁ ପଳେଇଲା, ସେ ଚୋରି କରି ନେଇଗଲେ। ଆଉ ତୁମେ ଚାହିଁଲେ ବି ଯାଇପାରିବନି, ମନେ ରଖ ଜୀବନ ତୁମେ ଚାହିଁବ ଯେଉଁଟା ତୁମ ଚଏସ୍ କିଛି ରହିବନି। ତୁମେ ଭାବନି ତୁମର ଚଏସ୍ ଥିଲା, ମୋର ଚଏସ୍ ନଥିଲା, ମୋ ଯାହା ଚଏସ୍ ଥିଲା କେବେ ବି ହେଇପାରିଲାନି, ଏ ପଟାମୁଣ୍ଡରେ ହେଇପାରିଲାନି, ଇଏ ବାବୁଲିବ ଜାଣିନି। ମୋ ଚଏସ୍ ଥିଲା ମୁଁ ନଦୀ କୂଳରେ ରହିବି, ନହେଲେ ବୃକ୍ଷ ଭିତରେ ରହିବି, କାରଣ ମୁଁ ପ୍ରକୃତି ଭଲ ପାଏ, ମୁଁ ପ୍ରକୃତି ନ ଦେଖିଲେ ମୁଁ ବଞ୍ଚିପାରିବିନି, ମୋର ଗୋଟେ ୱିକନେସ୍। ଖୋଜି ଖୋଜି ଗୋଟେ ଗାଁ ମୁଣ୍ଡରେ 70,000-70,000 ଖର୍ଚ୍ଚ କରିକି ମାନେ ଏଇ ନଦୀ ନଦୀକୁ ମୁଁ ଦେଖିବି, ମୋର ଯମୁନା ସ୍ମରଣ ଅଛି, ଆମ ଜଳ ପାଖରେ ମୋର ରହିବା, ମୋର ମୁଁ ସବୁ ଜଳ ନଦୀକି ଦେଖିବି, ମୋତେ ନଦୀ ଦେଖିଲେ ଭଲ ଲାଗେ, ମହାପ୍ରଭୁ ସ୍ମରଣ ଆସିବ, ଯମୁନା ସ୍ମରଣ ଆସିବ, ଆଉ ବୃକ୍ଷ ପାଖରେ ରହିବି। ମୋର ହେଲାନି, ଭଗବାନ ଭାଙ୍ଗିଦେଲେ, ବିଲ ଭିତରେ ଆଣି ପୁରେଇଲେ। ଚଏସ୍ ଭଗବାନଙ୍କ ଚଏସ୍ ଅଲଗା, ଭଗବାନ ଚଏସ୍ ହିସାବରେ ଚାଲିବାକୁ ପଡ଼ିବ। କୃଷ୍ଣ ସମ୍ବନ୍ଧୀ ହେଇଗଲା ପରେ କୃଷ୍ଣ ତୁମର କିଛି ଇଚ୍ଛା ପୂର୍ଣ୍ଣ କରିବେନି, ଏଇଟା ମନେ ରଖିବାକୁ ପଡ଼ିବ। କୃଷ୍ଣ ତୁମର କିଛି ଇଚ୍ଛା ପୂର୍ଣ୍ଣ କରିବେନି, ତାଙ୍କ ଇଚ୍ଛାରେ ଗୋଟେ ହେଲେ କାମ କରିବ, କୃଷ୍ଣ ସେତିକି ଚାହୁଁଛନ୍ତି ଯେମିତି। ଆଉ ଏତେ ଦାୟିତ୍ୱ ନେବା, ଏତେ ବଡ଼ କରିବା, ଲୋକମାନଙ୍କ ସହିତ ମିଶିବା ମୋର ନେଚର ନୁହେଁ, ଆଉ ଗୋଟେ ଜାଗାରେ ଆମର ନେଚର ନୁହେଁ, ମୁଁ ଟ୍ରାଭେଲିଂ କେତେ ଦିନ ପଳେଇ ପ୍ରକୃତି ଜାଗାକୁ ଯାଇବି ପାରିବିନି ବର୍ତ୍ତମାନ, ଭଗବାନ ଏମିତି କରିଦେବେ। ପ୍ରଭୁ ରହିଲେ ନା ଯୁଆଡ଼େ ଗଲେ ମନ ସୁଖ ନାହିଁ, ମୋ ଭଗବାନ ଏଠି ଅଛନ୍ତି, ମୋତେ ଭଲ ଲାଗୁନି କିଛି, ପରିସ୍ଥିତିରେ ପଡ଼ି ରହିଲେ ବି ମନ ଭଲ ଲାଗିବନି, କାରଣ ଭଗବାନ ଅଛନ୍ତି ନା, ପ୍ରଭୁ ଅଛନ୍ତି ନା। ମୁଁ ସେଠି ସେନେ ଚିନ୍ତା କରେ, ଗୁରୁଦେବ କାହିଁକି କୁଆଡ଼େ ଯାଆନ୍ତିନି, ମୁଁ ସେଠି ଏ ଯେଉଁ ରହିଲେ ଏତେ ଦିନ ମୁଁ ସେଠି ଚିନ୍ତା କରୁଥିଲି, ଗୁରୁଦେବ କାହିଁକି ଯାଆନ୍ତିନି କୁଆଡ଼େ, ଆଜି ମନ ସବୁବେଳେ ମନେ ପଡ଼ିଥାଏ ଏ ଗୁରୁଦେବ ଏଇଥିପାଇଁ ଭୁବନେଶ୍ୱର ଛାଡ଼ନ୍ତିନି। କୃଷ୍ଣ ସମ୍ବନ୍ଧ ହେଇଗଲା ପରେ କୃଷ୍ଣ ତୁମ ସେଠି ଜାଗାରେ ପଡ଼ିକି ରହିଲେ ଭଲ ଲାଗେ ନା, ଏଠି ଭଗବାନଙ୍କର ଜାଗା ନା, କୁଆଡ଼େ ଯିବି, ଯେମିତି ସବୁ ମୁଁ ଛୋଟବେଳେ ଦେଖିଛି, ମା ଯେତେବେଳେ ଯିବ ଆମକୁ ନେଇକି ମାମୁଁ ଘରକୁ, ସେ ଦୁଇ ଦିନ ରହିଲେ ତାଙ୍କ ଘରେ ଅଟକୁଥିବେ, ମାମୁଁ ଘରେ ଅଟକୁ, ରହୁନୁ ଆଉ ଦୁଇ ଦିନ, ଅପା କୁହନ୍ତି, ଅପା ତୁ ଦୁଇ ଦିନ ରହୁନୁ, କହି ନାହିଁ ନାହିଁ ମୋ ଛୁଆ ପିଲାମାନେ ଘରେ ରହିଛନ୍ତି, ସଂସାର ଆଣ ହଇରାଣ ହେଇଥିବ, କୁଆଡ଼େ ମୁଁ ପଳେଇଲେ ଦିନ, ମୁଁ ମାନେ ତାର ମନ ଏଠି ନାହିଁ, ବାପ ଘରେ ମନେ ରହେନି, କାରଣ ତାର ଆସକ୍ତି ହେଇଛି ଏଠି ନା, ଭଗବାନଙ୍କ ମନଟା ସଂଯମଟା ସେତିକିବେଳେ ଷ୍ଟେଜ୍ରେ ହବ, ଯେତେବେଳେ ତୁମ ଗୁରୁ ବୈଷ୍ଣବ ପ୍ରତି ଭଗବାନ ପ୍ରତି ଆସକ୍ତି ଆସିଗଲ ସହିଲା। ଆଉ ସେଇଥିପାଇଁ ଆମକୁ ଏତେ ପ୍ରକାର କେତେ ପ୍ରିନ୍ସିପଲ୍ ଦିଆହଉଛି, ବିଷୟରେ ବେଶୀ ଭୋଗ କର ନା, ମଙ୍ଗଳାରତୀ ଆସ, ଜପ କର, ଭଜନ କର, ଏମିତି ଚଳ, ଏମିତି ବ୍ୟବହାର କର, ସେଇ ଷ୍ଟେଜ୍କୁ ଯିବା ପାଇଁ। ଆଉ ସେଥିପାଇଁ ସବୁଠୁ ସରଳ ଜିନିଷ ହେଲା ଗୁରୁ ବୈଷ୍ଣବ ସମ୍ବନ୍ଧରେ ରହିକି, ସେ ଲେଖିଲେ ନା ସେଇ ତ ସମ୍ବନ୍ଧ, ସବେ ସମ୍ବନ୍ଧ ଆମର ସବୁ ସମ୍ବନ୍ଧ ରଖିବାକୁ ପଡ଼ିବ ଭଗବାନଙ୍କ ସହିତ, ଏ ଗୁରୁ ବୈଷ୍ଣବଙ୍କ ସହିତ ସମ୍ବନ୍ଧ ରଖି 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 ରଖି, ଆଉ ପ୍ରିନ୍ସିପଲ୍ ଗୁଡ଼ିକୁ ବହୁତ ଧୀରେ ବହୁତ ସୁନ୍ଦର ଭାବରେ। ଆଉ ସ୍ୱତନ୍ତ୍ର ସାଧନ କିଛି ନାହିଁ ମନ ପାଇଁ, ଏତିକି ମନେ ରଖିବାକୁ ପଡ଼ିବ, ମନ ପାଇଁ କେବଳ ହେଲା ଏ ଗୁରୁ ସାଧୁ ଗୁରୁ ଚରଣ ଉପାସନା ଅସ୍ତ୍ର, ତାଙ୍କର ପ୍ରିନ୍ସିପଲ୍ରେ ଚାଲି 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 ମନଟିକୁ ଭୋଗକୁ ଛାଡ଼ିବ, ନହେଲେ ଭୋଗ ଭୋଗିବା ପାଇଁ କାହାର ବୁଦ୍ଧି ନାହିଁ, ଇନ୍ଦ୍ରିୟ ଅଛି ମାନେ ଭୋଗିଦେଉଛି, ଆଉ ମନକୁ ଯଦି କୃଷ୍ଣ ସମ୍ବନ୍ଧିତ କରିଦେଲେ ସାଙ୍ଗେ ସାଙ୍ଗେ ସିଏ ତୁମକୁ ଅଲଗା ଆଡ଼କୁ ନେଇଯିବେ। ସେଥିପାଇଁ ଆମକୁ ଧୈର୍ଯ୍ୟ ରଖିବାକୁ ପଡ଼ିବ, ସେଇଟା ତ ସମାଧି ଅବସ୍ଥାଟା, ଆଉ ତୋର ମନ ସ୍ମରଣ ହେଇଗଲା ନା, ମନ ସ୍ଥିର ହେଇଗଲା ନା, ଗୋଟିଏ ନାମ ଯେଉଁ କୁହାଯାଇଛି ନା, ଏକ କୃଷ୍ଣ ନାମ କରେ ସର୍ବ ପାପକ୍ଷୟ, ସବୁ ପାପକ୍ଷୟ ହେଇଯିବ, ଗୋଟିଏ ନାମରେ ତୁମେ କୃଷ୍ଣଙ୍କୁ ପାଇଯିବ, ଶୁଦ୍ଧ ନାମଟା କେମିତି ହବ, ଭାବମୟ ପ୍ରେମମୟ କେମିତି ହବ, କୃଷ୍ଣ ସମ୍ବନ୍ଧ ହେଇଗଲା ମନ ସେତେବେଳେ ଆଉ କିଛି ଚାହୁଁନି, ନ ଧନମ ନ ଜନମ ସେଇ ଷ୍ଟେଜ୍ରେ, ଏବେ ଖାଲି ଗାଉଛି ସିନା, ସେଇ ଷ୍ଟେଜ୍ରେ ଆଉ କିଛି ଚାହିଁବନି, ମନ କେବଳ ଚାହେଁ କୃଷ୍ଣ ମୁଁ କେବଳ ଆପଣଙ୍କୁ ଚାହୁଁଛି, ଆପଣଙ୍କ ମନଟାକୁ ମୁଁ ଅର୍ପଣ କଲି, ଯେମିତି ପିତାମ ଭୀଷ୍ମ କହୁଛନ୍ତି ନା, ଅହନ୍ତା ମମତା ଆସ୍ପଦ ଚକ୍ରପତ କେତେ ରସିକସି ମୋ ଜୀବନ ଅନ୍ତ ସମୟ ମତ ପ୍ରଭୁ ଆଗତ, ମୋ ଜୀବନ ଅନ୍ତ ସମୟରେ ମୋ ପ୍ରଭୁ ମୋ ପାଖକୁ ଆସିଛନ୍ତି। କିଏ କହୁଛନ୍ତି? ପିତାମହ ଭୀଷ୍ମ। କିନ୍ତୁ ମୁଁ ସରସଜ୍ଜାରେ ଶୋଇଛି, ମୋ ପାଖରେ ଦେବା ପାଇଁ କିଛି ନାହିଁ, କାରଣ ମୁଁ ବ୍ରହ୍ମଚାରୀ। ବ୍ରହ୍ମଚାରୀର କ'ଣ ଧନ ଅଛି? ମୋତେ ମୁଁ କିଛି ଦେଇପାରିବିନି, ଆଉ ସରସଜ୍ଜାରେ ଶୋଇଛି। ଏ ସ୍ୱରଟା ବି ଆପଣ ଦେଇପାରିବେନି, କାରଣ ସ୍ୱର ହେଉଛି ଗୋଟେ ବୃଦ୍ଧ ଶରୀର, 400 ବର୍ଷର ବୃଦ୍ଧ ଶରୀର, ସରସଜ୍ଜାରେ ଶୋଇଛି, ମୁଁ ସ୍ୱରଟାକୁ ଦେଇପାରୁନି। କିନ୍ତୁ ମୁଁ 400 ବର୍ଷ ଭିତରେ ଆପଣ ଚିନ୍ତନ କରିକି ମୋର ଯେଉଁ ମନଟାକୁ ମୁଁ ନିର୍ମଳ ମନ ରଖିଛି, ମୁଁ ଆପଣଙ୍କ ପାଖରେ ମୁଁ ଦେଉଛି, ମୁଁ ଆପଣଙ୍କ ଚରଣ କମଳରେ ମୁଁ ଅର୍ପଣ କରୁଛି। ପ୍ରଥମେ ସେ ମନକୁ ଅର୍ପଣ କରିଛନ୍ତି, ଏଇଟା ଆମେ ଦେବା ନା ଭଗବାନଙ୍କୁ ବଡ଼ ଉପହାର ଆଉ କ'ଣ? ଏ ଶରୀରକୁ ଦେବା, ସବୁ ଦେବା, ଶେଷରେ ନିର୍ମଳ ମନକୁ ଦେବା, ସେ ସେଇଟାକୁ ଚୋରି କରିକି ନେଇଯିବ। ମନଟାକୁ ପବିତ୍ର ରଖିବାକୁ ପଡ଼ିବ ନା, ସେଥିପାଇଁ ମନରେ କୁଟ କାପଟ ଛିଦ୍ର ଏଇଟା କେବେ ନାହିଁ। ସେ ଲେଖିଲେ ଆଉ ତାଙ୍କ ଭଜନଟା ଗାଇ ହଉନି ତ ଭାରି କଷ୍ଟ, ଗୋପାଳକୃଷ୍ଣଙ୍କର ଭଜନଟା ତାଙ୍କ ଛାନ୍ଦ ଉପରେ ତ ବହୁତ କଷ୍ଟ, ତେଜ କୁଟ କାପଟ ଲୁଟ ଯମୁନା ତଟ ସଦା ଇଏ କ'ଣ ରେ ମାନସ, ରାଧାକୃଷ୍ଣ ଭଜରେ ମାନସ, ସେ ଯେଉଁ ଗାଉଛନ୍ତି, ତେଜ କୁଟ କାପଟ ଲୁଟ ଯମୁନା ତଟ, କୁଟ କାପଟ ରହିଲେ ମନରେ ହବନି, ଏଇଟା ସାଧନ ଜିନିଷ ଗୁଡ଼ା ନା। ସେଥିପାଇଁ ପ୍ରେ ପ୍ରାର୍ଥନା କର, ଆଚାର୍ଯ୍ୟଙ୍କ ପ୍ରିନ୍ସିପୁଲରେ ଚାଲ, ଆଉ ବିଷୟ ଯେଉଁ ଜିନିଷ ଗୁଡ଼ା ରହୁଛି ନା ତାକୁ ସେଥିରୁ ଉଦ୍ଧାର ପାଇବା ପାଇଁ ଆମର ଶକ୍ତି ନାହିଁ। ଦେଖୁନ ଭକ୍ତ ଗୋଟେ କ'ଣ ଲେଖୁଛନ୍ତି, ଗୋପୀନାଥ ରହିଛି ମନ ଯେ ପାଗଳ, ମୋର ନାମାନେ ଶାସନ, ସଦା ଅଚେତନ, ବିଷୟ ରେଗେଛେ ଘର। ସେ ନିଜେ ମାନି ନେଉଛନ୍ତି, ଆଉ ଆମେ କ'ଣ, ଆମେ କେଉଁ ଯିବ ହେଲେ? ଏଇଟା ପ୍ରାର୍ଥନା ଗୁଡ଼ାକ ନା ଆଚାର୍ଯ୍ୟ, ପ୍ରାର୍ଥନାଟା କିଏ ଆଜିକାଲି ବୁଲୁନାହାନ୍ତି? ପଢ଼ା, ଯେତେ ପଢ଼ ଶୁଣ, ସାଧନ ପ୍ରାର୍ଥନାଟା ସବୁ ଶୁଣିବା ଦରକାର ନା। ଗୋପୀନାଥ ମନ ଯେ ପାଗଳ, ମୋର ନାମାନେ ଶାସନ, ମୁଁ କ'ଣ ଚାହୁଁନି ଭଲ ହେବା ପାଇଁ, ମୋ କଥା ମାନୁନି ମନ, ସଦା ଅଚେତନ, ଯେତେ କହିଲେ ବି ସେ ତାର ଆଜି ଶୁଣିଦେଉଛି କାଲି ପୁଣି ଯେଉଁ କାମ କରିବା କଥା କରୁଛି। ଆଉ ବିଷୟରେ ଗେଚି କର, କାହିଁକି ଦେଉଛି ନା, ବିଷୟରେ ପୁରା ଲାଗିଯାଇଛି ଆଉ ଛାଡ଼ୁନି। ଆଉ ଗୋପୀନାଥ ଅନାଥ ଦେଖି ଆମରେ ମନାଥ ହେଇଯାଇଛି, ତୁମି ହୃଷିକେଶ ହୃଷିକ ଦମିଆ ତାରହ ସଂସାର ଘରେ। ମୁଁ କ'ଣ କରିପାରିବି? ମୁଁ କିଛି କରିପାରିବିନି। ଆପଣ ହୃଷିକେଶ, ମୋ ଇନ୍ଦ୍ରିୟକୁ ଆପଣ ସଂଯମ କରିକି ମୋତେ ସଂସାରରୁ ପାର କରା। ସବୁ ଜିନିଷ ଅଛି, ସାଧନ ଭଜନ ସହିତ ଗୋଟିଏ ଜିନିଷ ରହିଛି, ପ୍ରାଣ ପ୍ରାର୍ଥନା। କେମିତି ପ୍ରାର୍ଥନା ନା, ଦୈନମୟୀ ପ୍ରାର୍ଥନା। ସାଧନ କର, ଭଜନ କର, ଯେତେ ଯାହା କଣ୍ଟ୍ରୋଲ କର, ଆମର ଦୈନମୟ ପ୍ରାର୍ଥନାଟା ଯଦି ଭଗବାନଙ୍କ ପାଖରେ ନ ପହଞ୍ଚିପାରିଲା କ'ଣ କରିପାରିବା ଆମେ? ସେଥିପାଇଁ ସେସବୁ ପ୍ରାର୍ଥନା ଜାଣିଛୁ, ସେଥିପାଇଁ ଭକ୍ତମ ଠାକୁରଙ୍କର ପ୍ରାର୍ଥନା, ନରତନ ଦାସ ଠାକୁର ପ୍ରାର୍ଥନା ବାରମ୍ବାର ପଢ଼ିବା ଦରକାର ସବୁ। ଠିକ୍ ଅଛି, କାଲିକି ଶୁଣିବା ଇଚ୍ଛା ଥିଲା, ଆଜି ଭଗବାନ ଆଜି ମନ କଥା କ'ଣ ପଡ଼ିଗଲା। ଜୟ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଜୀ ମହାରାଜ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରେମାନନ୍ଦେ ହରି ହରି ଗୌର ହରି।